ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଦର 22ତମ ଅଧ୍ୟାୟରୁ ଆମମାନେ ଶ୍ରବଣ କରୁଥିଲେ କିଭଳି ଗୋପୀମାନେ ସମ୍ପୂର୍ଣ୍ଣ ଶରଣାଗତ ହେବା ପାଇଁ କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ନିଜର ଲଜ୍ଜା ଧର୍ମ ବା ନିଜର ସର୍ତ୍ତ କିଛି ରହୁଛି। କୃଷ୍ଣ ଭକ୍ତିରେ ବା ଶୁଦ୍ଧ ପ୍ରେମରେ ଶୁଦ୍ଧ ଭକ୍ତିରେ କଣ୍ଡିସନାଲ ଜିନିଷ ନାହିଁ, ସର୍ତ୍ତ ଜିନିଷ ନାହିଁ, ସର୍ତ୍ତ କାମ ଉପରେ ପଡ଼ିଛି ବେଶୀ। ତ ଏଇଟା ସର୍ତ୍ତ ଯେଉଁ କଣ୍ଡିସନଟା ଆସେ ଏଇଟା କାମନା ଉପରେ, କାମନା ଯେଉଁ ରହୁଛି କାମନାଟାକୁ ପୂର୍ତ୍ତି କରିବା ପାଇଁ ବିଭିନ୍ନ ସର୍ତ୍ତ କରିବାକୁ ପଡ଼େ। ଯାହାର ଯେତିକି କାମନା ରହିଛି ନା ଅନ୍ତର ଭିତରେ କାମ ରହି କାମନା କିଛି ରହିଛି, ସ୍ୱତନ୍ତ୍ର ଭାବନା କିଛି ରହିଛି, ସେ ଯାହା କିଛି କରିବା ପାଇଁ ଚାହିଁବ ବା ଯାହା କିଛି ତାର ଯାହା ସହିତ ସମ୍ବନ୍ଧ ସ୍ଥାପନ କରିବା ପାଇଁ ଚାହିଁବ ସେଟା ସର୍ତ୍ତ ଉପରେ, ବିଶୁଦ୍ଧ କେବେ ହେଇପାରିବନି। କାମନା ରହିଲା ମାନେ କେବେ ବିଶୁଦ୍ଧ ଜିନିଷ ରହିପାରିବନି ଏ ଜଗତର, ସେଥିପାଇଁ ନିର୍ମଳ ସୁଖଟା ମିଳେ ନା। ନିର୍ମଳ ସୁଖ ତ ଶରୀରରେ ନାହିଁ, କେବଳ ଆତ୍ମାରେ ରହିଛି। ଜୀବର ଯେଉଁ ଅଧ୍ୟାସ ହେଇଯାଇଛି ଏଟା ସେ କାଟିପାରିବନି। ଜୀବର ଗୋଟେ ଅଧ୍ୟାସ ଅଧ୍ୟାସ କୁହାଯାଏ, ଯେଉଁଟାକି ଅତ୍ୟନ୍ତ ଅଭିନିବେଶ ପୂର୍ବକ ତାର ଅଭିନିବେଶ ହେଇଯାଇଛି ଗୋଟେ ଅନ୍ୟ ବସ୍ତୁରେ, ତାକୁ ଅଧ୍ୟାସ କୁହାଯାଏ। ଯେମିତି ଆତ୍ମାର ଗୋଟେ ଅଧ୍ୟାସ ହେଇଯାଇଛି ଦେହରେ, ଆତ୍ମା କ'ଣ ଭାବୁଛି ମୁଁ ହେଉଛି ଦେହ ଶରୀର, ତାର ଅଧ୍ୟାସ ତାକୁ କାଟିପାରିବନି। ବହୁତ ଅନାଦି ଜନ୍ମରୁ ସେ ଭାବୁଛି ମୁଁ ଦେହର କିଛି ବ୍ୟବସ୍ଥା କରିଦେଲେ ମୁଁ ସୁଖୀ ହେଇଯିବି, କିନ୍ତୁ ତାର ଅଧ୍ୟାସ ତାକୁ ଅଧ୍ୟାସ ଆଚାର୍ଯ୍ୟମାନେ ଶବ୍ଦ ଦେଇଛନ୍ତି ଶରୀର ଅଧ୍ୟାସ ଆତ୍ମାର। ଏଇଟା ଇଏ ଯେତେ ପ୍ରକାର ସତ ଜୀବନର ସର୍ତ୍ତ ସବୁ ଆସୁଛି ନା, ସାଧାରଣ ଜୀବ କଥା କ'ଣ କହିବା, ସାଧାରଣ ଜୀବନର ବହୁ ପ୍ରକାର ସର୍ତ୍ତ ରହିଛି। କିଏ କାହାକୁ ଭଲ ପାଉଛି ବା ସମ୍ବନ୍ଧ ସ୍ଥାପନ କରିଥିଲା ସର୍ତ୍ତ ଉପରେ ପର୍ଯ୍ୟବେସିତ, ତୁମେ ସେ ସର୍ତ୍ତ ମନୁଷ୍ୟ ପାଖରେ ଲଗେଇ ପାର। ତୁମର କିଛି କାମନା ଅଛି ଆଉ କାହା ପାଖରୁ କିଛି କାମନା ପାଇବାକୁ ହେଲେ ସର୍ତ୍ତ ଲଗେଇ ପାର, ଦେବାଦେବୀଙ୍କ ପାଖରୁ କିଛି ପାଇବାକୁ ହେଲେ ତୁମେ ସର୍ତ୍ତ ଲଗେଇ ପାର, କିନ୍ତୁ କୃଷ୍ଣ ପାଖରେ କିଛି ସର୍ତ୍ତ ଲଗେଇ ପାରିବନି। ଅନକଣ୍ଡିସନାଲ ଡିଭୋସନାଲ ସର୍ଭିସ ସେଥିପାଇଁ କୁହାଯାଏ, ସର୍ତ୍ତ ବିହୀନ ସେବା। ଭଗବାନ ପାଖରେ ତୁମେ ଯଦି କୃଷ୍ଣ ପାଖରେ ସର୍ତ୍ତ ରହିବ, କୃଷ୍ଣ ବି ତୁମ ପାଖରେ ସର୍ତ୍ତ ରଖିବେ। ଜେଜେଥାମାଙ୍କ ପ୍ରବଦ୍ୟତେ କହିଛନ୍ତି ନା, ସେ ଶ୍ଳୋକଟା ତୁମେ ମନେ ରଖିବ, ସେଇଟା ଭୁଲିବନି। ତୁମ ଅନ୍ତରରେ ଯେଉଁଭଳି ଭାବନା ରହିଛି କୃଷ୍ଣଙ୍କର ତୁମ ପ୍ରତି ସେଭଳି ଭାବନା ରହିଛି। ସେ ଗୋଟେ ମୋର ଷ୍ଟେଟମେଣ୍ଟ ଦେଖୁଥିଲି, ମୋତେ ସେ ଷ୍ଟେଟମେଣ୍ଟରୁ ମୋର ମନେ ପଡ଼ିଗଲା। ସେ ଯେଉଁ ପେପର ଗୋଟେ ପେପର ନାହିଁ କି ଗୋଟେ ଛାଡ଼ିଥିଲା, ବୋଧେ କେଉଁ ହ୍ୱାଟ୍ସଆପ୍ରେ ନା କେଉଁଥିରେ ଗୋଟେ ଭଲ ଷ୍ଟେଟମେଣ୍ଟ ଛାଡ଼ିଥିଲା, ଯେହେତୁ ସେ କନଫ୍ଲିକ୍ଟ ନେଇ କହିଥିଲା ତାଙ୍କର ବିଜେପି ଆଉ ମୁସଲିମ ଆଙ୍କୁ ନେଇ କହିଥିଲା। ମୁଁ ତା ଦୂର କଥା ଶିଖିଲି, ଆରେ କେତେ ବଢ଼ିଆ କଥା କହିଛି ସେ। ସେଠି କହୁଛନ୍ତି ଦେଖ, ହିନ୍ଦୁ ମୁସଲମାନ ଭାଇମାନେ ହିନ୍ଦୁ ଧର୍ମକୁ ଯେତିକି ଭଲ ପାଉଛନ୍ତି, ଆମେ ତାଙ୍କ ଧର୍ମକୁ ସେତିକି ଭଲ ପାଉଛୁ। ସେ ଷ୍ଟେଟମେଣ୍ଟ ଯେତେବେଳେ କହିଥିଲା ମୁଁ, ନାରୀ ଦେଖ କେତେ ବଡ଼ ଗୋଟେ କର୍ମୀ ଲୋକଟା କେତେ ଗୋଟେ ଷ୍ଟେଟମେଣ୍ଟ ଆସି କହିଛି, ମୁସଲମାନ ଭାଇମାନେ ସେ ହିନ୍ଦୁ ଧର୍ମକୁ ଯେତିକି ଭଲ ପାଉଛନ୍ତି, ହିନ୍ଦୁମାନେ ତାଙ୍କୁ ସେତିକି ଭଲ ପାଉଛନ୍ତି, ଅସୁବିଧା କ'ଣ ଅଛି? ସେ କାହିଁ ଭାବୁଛନ୍ତି ଆମକୁ ଘୃଣା କରୁଛନ୍ତି ବୋଲି, ସେମାନେ ସବୁବେଳେ ଭାବୁଛନ୍ତି କ'ଣ ଆମକୁ ଏମାନେ ଘୃଣା କରୁଛନ୍ତି? ଆଉ ତୁମେ ହିନ୍ଦୁ ଧର୍ମ କେତେ ଭଲ ପାଉଛ? ତାର ସେ ଗୋଟେ କର୍ମୀ ଲୋକର ଏଇଟା ଗୋଟେ ଷ୍ଟେଟମେଣ୍ଟ ମୋ ମୁଣ୍ଡକୁ ଘୁରେଇଦେଲା, ଆରେ ବାପା। ସେମାନେ ଆମ ସେ ଲେଖିଛନ୍ତି, ସେମାନେ ଆମ ଝିଅ ବୋହୂକୁ ଯେମିତି ଦୃଷ୍ଟିରେ ଦେଖୁଛନ୍ତି, ଆମେ ମଧ୍ୟ ତାଙ୍କର ଝିଅକୁ ସେଭଳି ଦୃଷ୍ଟିରେ ଦେଖୁଛେ, ସେ କାହିଁ ଭାବୁଛନ୍ତି ଘୃଣା ବୋଲି? କୃଷ୍ଣଙ୍କ ସହିତ ତାଙ୍କର କୃଷ୍ଣଙ୍କ ସହିତ ଏମିତି କିଛି କରିପାରିବନି ତୁମେ। ଏଇ ଷ୍ଟେଟମେଣ୍ଟରେ ମୁଁ ଜାଣିଲି, ଆରେ ଆରେ ସତ କଥା, ତୁମେ ଯେମିତି କୃଷ୍ଣଙ୍କୁ ଭାବୁଛ, ତୁମ ଅନ୍ତରରେ ଯେଉଁ ଭାବନା ଗୁଡ଼ିକ ରହିଛି କୃଷ୍ଣ ସେଇଭଳି ତୁମକୁ ଦେଖୁଛନ୍ତି। ତୁମେ କୃଷ୍ଣଙ୍କୁ ଯେମିତି ଭାବୁଛ, ତୁମେ ଯଦି କୃଷ୍ଣ ଭାବୁଛ ସେ ଗୋଟେ କାଠ ପୁତୁଳା, ଯାହା ହେଲେ ମୁଁ ଲଗେଇଦେବି, ମୋର ଭଲ ଖାଇବି, ଭଲ ପିଇବି, ଭଲ ରହିବି, କୃଷି କି ଜାଣୁନାହାନ୍ତି, କୃଷ୍ଣ ବି ସେୟା କହିବେ, ଠିକ୍ ଅଛି ମୁଁ ତାକୁ ସେଭଳି ବ୍ୟବହାର କରିବି, ମୁଁ ତାକୁ ଜଣାଇବିନି। ସର୍ତ୍ତଟା କୃଷ୍ଣଙ୍କ ପାଖରେ ଲାଗିପାରିବନି କୌଣସି ହିସାବରେ, ଏଇଟା ଗୋଟେ ଲାଇଫ୍ରେ ଡିଫିଟ୍ ପରାସ୍ତ। ଜୀବନରେ ସିଏ ସେତେ ପରାସ୍ତ ହେଇଯିବ ଯେ ପୂର୍ଣ୍ଣ ଶରଣାଗତ ହେଇପାରିବନି। ଏ ସର୍ବଧର୍ମାନ ଯେଉଁ ଆଲୋଚନା ଚାଲିଛି ନା, ଏ ସର୍ବଧର୍ମାନ ଆଲୋଚନା ଚାଲିଛି, ସର୍ବଧର୍ମାନ ଆରେ ସର୍ବଧର୍ମାନ କ'ଣ ଯିବ, ସର୍ବ ଅଧର୍ମାନ ଷ୍ଟେଜ୍ ବି ଆମକୁ ଆସିନି ବର୍ତ୍ତମାନ, ସବୁ ଅଧର୍ମଟାକୁ ହିଁ ଛାଡ଼ିପାରୁନି, ସର୍ବଧର୍ମାନ ଷ୍ଟେଜ୍କୁ କ'ଣ ଆମେ ଯିବା, ଗୋଟେ ସର୍ବଧର୍ମାନ ଷ୍ଟେଜ୍କୁ ଆମେ ଆସିପାରୁନି। ସବୁ ଅଧର୍ମକୁ ଛାଡ଼ିକି ତୁମେ ଶରଣ ଯାଅ ଆଗେ, ତେ ସ୍ଟେଜକୁ ଆସିପାରୁନି। ଧର୍ମ କ'ଣ ଛାଡ଼ିବା? ତା ଭିତରେ ଛାଡ଼ି 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 ଯିବ, ଆସିବ ମନ ଧର୍ମ ପର୍ଯ୍ୟନ୍ତ, ଦେହ ଧର୍ମ ପର୍ଯ୍ୟନ୍ତ, ମନ ଧର୍ମ ପର୍ଯ୍ୟନ୍ତ। ଦେହ ଧର୍ମର ବିଚାର କି ଛାଡ଼ିଲା ଭଳିଆ ଲାଗେ, ଯେମିତି ଜଣେ ସାଧୁ ହେଇଗଲା, ସେ କ'ଣ ଲାଗିଲା? ଗୋଟେ ଦେହ ଧର୍ମକୁ ଛାଡ଼ିଦେଲା, ବିବାହ ହେଲାନି, ବାପା ମାଙ୍କୁ ଛାଡ଼ିଦେଲା, ଦେଶକୁ ଛାଡ଼ିଦେଲା, ଗାଁକୁ ଛାଡ଼ିଦେଲା, ଲୋକମାନେ କ'ଣ ଭାବନ୍ତି? ତାର ଦେହ ଧର୍ମ ଆଉ କୋଉ ପିନ୍ଧିଲା, ଦିଗୁଳି ଖାଇଲା, ଯୋଉଠି ବାର୍ଷିଟ ରହିଲା, ଯେମିତି ଆମର ଅଲେଖ ବାବା ସବୁ ଅଛନ୍ତି, କ'ଣ କହିବେ ଲୋକ? ତାର ଦେହ ଧର୍ମ ଏ ଲଙ୍ଗଳା ବାବା ଯୋଉ କ'ଣ ଏଟା ଆମର ନାଗ ବାବା, ଘୋରି ବାବା, ତାଙ୍କୁ ସବୁ ଏମାନଙ୍କର ଦେହ ଧର୍ମ ନାହିଁ। ହଁ, ଦେହ ଧର୍ମ ନଥାଇପାରେ, କୃତ୍ରିମ ଭାବରେ ସେ ଦେହ ଧର୍ମକୁ ଛାଡ଼ି ଦେଇପାରନ୍ତି, ମନ ଧର୍ମ, ମନ ପ୍ରତି ତ ମନର ଧର୍ମ ପୁଣି ରହିଛି। ସର୍ବଧର୍ମାନ୍ ଯୋଉ କୃଷ୍ଣ କହିଦେଲେ ସର୍ବଧର୍ମାନ୍, ତାର ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସେ ଶ୍ଳୋକରେ, ମାମ ଏକମ୍ ଶରଣମ୍ ରଜ। ଧର୍ମ ଛାଡ଼ିବାଟାକୁ ବଡ଼ ବଡ଼ ବୋଲି କୃଷ୍ଣ କହୁନାହାନ୍ତି। ମୋର ଶରଣ ଯିଏ କୃଷ୍ଣଙ୍କର, ମାମ ଏକମ୍ ଶରଣମ୍ ରଜ, ଯିଏ କୃଷ୍ଣଙ୍କର ଶରଣ ଯାଇପାରିବ ସେ ଧର୍ମ ଛାଡ଼ିପାରିବ। ଆମର ଟ୍ରେନିଂଟା କେବଳ ବେଶ ନାହିଁ ଧର୍ମକୁ ଛାଡ଼ିବା ଉପରେ, ଆମର ଆମର ଟ୍ରେନିଂଟା ରହିଛି କୃଷ୍ଣଙ୍କୁ ଶରଣ ଯିବା ଉପରେ। କୃଷ୍ଣଙ୍କର ତୁମେ ସ୍ୱାଭାବିକ ଶରଣ ଚାଲିଗଲେ ତାଙ୍କର କିଭଳି ସର୍ବସତ୍ରା ରହିଛି, ସର୍ବ ଶରଣଟା ଶରଣ ଯେତେବେଳେ ଯିବ କେମିତି ଯିବ, ଆଂଶିକ ନାହିଁ। ଭଗବାନ ସର୍ବସତ୍ରା ଲଗେଇଛନ୍ତି, ଯେତେ ଅର୍ଜୁନଙ୍କୁ କହୁଛନ୍ତି ପରମାତ୍ମାଙ୍କର ତୁମେ ଶରଣ ଯାଅ, ସେ ତମେବ ଶରଣମ୍ ଗଚ୍ଛ ସର୍ବଭାବେନ ବାହାର, ସର୍ବଶବ୍ଦ ଲଗେଇଛନ୍ତି, ସମ୍ପୂର୍ଣ୍ଣ ଭାବରେ ଶରଣ ଯା, ତାପରେ ପରାଶାନ୍ତି ପ୍ରାପ୍ତ ହବ। କୃଷ୍ଣ ଭାବରେ କଣ୍ଡିସନ ଚଳିବନି, ସର୍ତ୍ତ ଚଳିବନି, ତୁମେ ସର୍ତ୍ତ କଲେ ସେ ସର୍ତ୍ତ କରିବେ। କୁହ ତୁମେ ମୋତେ ଗୋଟେ, ମୁଁ ଗୋଟେ ଲଜିକ୍ ଦେଉଛି, ମୋତେ ଗରିବ ଲୋକର ସର୍ତ୍ତଟା, ଗୋଟେ ଭିକାରର ସର୍ତ୍ତଟା ବଳବାନ, ନା ଗୋଟେ ଧନୀ ଲୋକଟା ସର୍ତ୍ତଟା ବଳବାନ? ଗରିବ ଲୋକ କ'ଣ ସର୍ତ୍ତ କରିପାରିବ? ମାଲିକ କହିବ ଠିକ ଅଛି ତୁ ମୋର କାମ କରିବୁନୁ, ପଳା ଯୋଉ ମାଲିକ ତୁ ଯାଉଛ। ଏ ଗରିବ ଲୋକ ଯିଏ କାମ ପାଆନ୍ତିନି ସିଏ କ'ଣ କ'ଣ ସର୍ତ୍ତ କରିବ? ସିଏ ସର୍ତ୍ତ କଲେ ଉପବାସ ରହିବ। ଏ ଗରିବ ଲୋକଟା ମ୍ୟାକ୍ସିମମ୍ ଏଇଟା ନା, ଯେଉଁମାନଙ୍କର ଟିକେ ଲଜିକାଲ କ'ଣ କୁହାଯିବ, ଦାମ୍ଭିକ ମନୋବୃତ୍ତି, ସେମାନେ କାମ ପାଆନ୍ତିନି, ସର୍ତ୍ତମୂଳକ ନା, ସେ ମୋତେ ଖାଇବାକୁ ଦେବୁ ପଡ଼ୁନ, ଏମିତି କଲେ ମୁଁ କରିବିନି, ଏଇଟା କଲେ କିଏ ଡାକିବନି, ତ କେତେ ଦିନ ପରେ ତାକୁ ଦେଖିବା, ଆଉ ସେ ମିସ୍ତ୍ରୀ ଡାକନି, ହେଟା ବଦମାସଟା ସର୍ତ୍ତ କଲା ନା, ତୁମେ ସର୍ତ୍ତ କଲେ ହଇରାଣ ହବ, ତୁମେ ଗରିବ ଲୋକ ନା, ତୁମେ ସର୍ତ୍ତ କ'ଣ କରୁଛ? ଧନୀ ଲୋକ ତା ଭିତରେ ପଇସା ଅଛି, ତାର କିଛି ଅସୁବିଧା ହେଉନି, ସେ ରଖିଲା ବେଳେ ଲୋକକୁ ସର୍ତ୍ତ କରି ରଖିବ, ସେ ତ ଯାହାକୁ ରଖିବ ଦେଖୁନା କମ୍ପାନୀ ଗୁଡ଼ାକ ଯେତେବେଳେ ଆପଏଣ୍ଟମେଣ୍ଟ ଦେଉଛନ୍ତି ସେମାନେ କ'ଣ କରୁଛନ୍ତି, ସର୍ତ୍ତ କରୁଛନ୍ତି, ତୁମେ ଏତିକି ବର୍ଷ ପାଇଁ ରହିବେ, ଏତିକି ପଇସା ଦେବି, ଏହା କରିବି, ତାହା କରିବି, ଯେତେବେଳେ ବାହାର କରିଦେବି ସବୁ ଦସ୍ତଖତ ମାର, ବିନା କଣ୍ଡିସନରେ ରୁହ, ଦସ୍ତଖତ ମାରିକି ରଖୁଛନ୍ତି, ଯେତେବେଳେ ଚାହିଁବା ଆମେ ବାହାର କରିଦେବୁ, ତାଙ୍କର ସର୍ତ୍ତ କରିବେ କାହିଁକି, ସେ ଧନୀ ଲୋକ, ତାଙ୍କର ଅଛି କିଛି ସର୍ତ୍ତ କରିବେ। କୃଷ୍ଣ ସେଇଭଳି, କୃଷ୍ଣ ବହୁତ କଣ୍ଡିସନ କରିପାରିବେ, କିନ୍ତୁ ତୁମେ କିଛି କଣ୍ଡିସନ କରନି। ସେ ଚାହିଁଲେ କମ୍ପାନୀ ବି ବେଳେବେଳେ ଚାହିଁବ କିଛି କଣ୍ଡିସନ କରିବନି, କେଉଁ କାହାକୁ ରଖିଦେଇପାରେ, ଆଉ କମ୍ପାନୀ ବି ଚାହିଁବ ବହୁତ କଣ୍ଡିସନ ଲଗେଇଦେବ, ସେ ତାର କମ୍ପାନୀ ଚଲାଉଛି ନା, ଗୋଟେ ସାଧାରଣ ଜୀବର ପଇସା ହେଲା ପରେ ଏତିକି ସ୍ୱତନ୍ତ୍ରତା ଅଛି, ଭଗବାନଙ୍କ ପାଖରେ କ'ଣ ସ୍ୱତନ୍ତ୍ରତା ନାହିଁ? କୃଷ୍ଣଙ୍କ ପାଖରେ ସ୍ୱତନ୍ତ୍ରତା, ସେଠି ସର୍ତ୍ତ ଚଳିବନି, ଶରଣାଗତି କେବେ ସର୍ତ୍ତମୂଳକ ହେଇପାରିବନି, ଭକ୍ତି କେବେ ସର୍ତ୍ତମୂଳକ ହେଇପାରିବନି। ତୁମେ ଯଦି କୃଷ୍ଣଙ୍କୁ ସର୍ତ୍ତମୂଳକ ଭକ୍ତି କରୁଛ, କୃଷ୍ଣ ବି ତୁମକୁ ସର୍ତ୍ତମୂଳକ ଭକ୍ତି ପ୍ରଦାନ କରିବେ। ଠିକ ଅଛି, ତୁ ଏମିତି ମୋତେ କହୁଛୁ ନା, ମୁଁ ତ ସେମିତି କରିବି, ତାଙ୍କ ପ୍ରିନ୍ସିପାଲ ଯେ ଥାମଙ୍କ ପ୍ରଦ୍ୟତେ କୃଷ୍ଣ, ତୁମେ କୌଣସି ହିସାବରେ ତୁମେ ଉପାସ ରହିଯିବ, ତୁମେ ଗରିବ ଲୋକ, ତୁମେ ତାଙ୍କ ସାଥେ ସର୍ତ୍ତ କଲେ କ'ଣ ହବ, ତୁମେ ହଇରାଣ ହେଇଯିବ, ତୁମ ପାଖରେ ଯେଉଁ କାମ କ୍ରୋଧ ସବୁ ରହିଛି ଏମାନେ ବଳବାନ ହେଇଯିବେ। ଶରଣ ଯେଉଁ କୃଷ୍ଣ ଯେଉଁ, ଏଥିରେ କେତେ କଥା, କେତେ ରହସ୍ୟ ରହିଛି, ସର୍ବଧର୍ମାନ ପରିତ୍ୟଜ ମାମ ଏକମ୍ ଶରଣମ୍ ବଜ। ତୁମେ କୃଷ୍ଣଙ୍କ ଶରଣ ନ ଗଲେ ତୁମର ମନ, ବୁଦ୍ଧି, ଅହଙ୍କାର, ଇନ୍ଦ୍ରିୟ ଏମାନେ ଯେଉଁ ରହିଛନ୍ତି ନା, ଏମାନଙ୍କୁ ତୁମେ କଣ୍ଟ୍ରୋଲ, ତୁମେ ତାଙ୍କର ଶରଣ ଯିବ, ଶରଣ ଯିବାକୁ ପଡ଼ିବ ତୁମକୁ। ତୁମର ଯେଉଁ କନଷ୍ଟିଟ୍ୟୁସନାଲ, ତୁମର ଯାହା କୁହାଯାଏ ସ୍ୱରୂପ ଯେଉଁ ଅଛି, ତୁମକୁ ଯେଉଁ ତିଆରି କରାଯାଇଛି, ତୁମେ ଶରଣ ଯିବ ହିଁ ଯିବ କାହାର। ତୁମେ କୃଷ୍ଣଙ୍କର ଶରଣ ନ ଯାଇପାରିବ, ତୁମକୁ ଏ ମନ ଇନ୍ଦ୍ରିୟର ଶରଣ ଯିବାକୁ ପଡ଼ିବ, ମନର ଶରଣ ଯିବାକୁ ପଡ଼ିବ। ମନ ତୁମକୁ ଯାହା କହିବ, ସେ ଗୁରୁଦେବ ସେ କଥା କହନ୍ତି, ମନର ଚାକର ତୁମେ ହେଇଯିବ, ଆଉ ଶରଣ ଗଲ ମନର, ଆଉ ମନ ତୁମେ ଘୁରେଇବ ଯେଉଁଟା ମନର ଚାକର ହେଇଯିବ, ଆଉ ମନ ଯାହା କହିବ ତୁମେ ମାନିବା ପାଇଁ ବାଧ୍ୟ ହବ, କାରଣ ତୁମେ କୃଷ୍ଣଙ୍କ ଶରଣ ଯାଉନ। ତୁମେ କେବେ ଇଣ୍ଡିପେଣ୍ଡେଣ୍ଟ ରହିପାରିବନି, ସ୍ୱତନ୍ତ୍ର କେବେ ରହିପାରିବନି, ତୁମେ କାହାର ନା କାହାର ଶରଣ ଯିବ। ଯଦି କୃଷ୍ଣଙ୍କ ଶରଣ ନ ଯିବ, ମାୟା ବ୍ୟବସ୍ଥା କର, ତ ମାୟାର ଶରଣ ଯିବ, ଶରଣ ଯିବାକୁ ପଡ଼ିବ। କିନ୍ତୁ କୃଷ୍ଣଙ୍କ ଶରଣ ଗଲେ ସର୍ବଭାବେନ ସର୍ବଧର୍ମାନ, କୃଷ୍ଣଙ୍କ ପାଇଥିଲା ସର୍ବ ସବୁବେଳେ ଭାଗବତ ଯେତେବେଳେ କୃଷ୍ଣଙ୍କର ଭକ୍ତି କଥା କୁହାଯାଇଛି ସବୁବେଳେ ସର୍ବ ଶବ୍ଦ ଲାଗିଛି, ସବୁ ସର୍ବ କେଉଁଠି ଆଉ ଗୀତାରେ ଆଉ କେଉଁଠି ଗୋଟେ ଶ୍ଳୋକ ଅଛନ୍ତି, ତମେ ଶରଣ ଗଛ ସର୍ବଭାବେନ ଭାରତ, ହଁ ସିଦ୍ଧାନ୍ତ ଯୁଗରେ କହୁଛି ସର୍ବୋତ୍ତ ମନ ଆକୃଷ୍ୟ ନା, ଏଇଟା ଭାଗବତରେ ଅଛନ୍ତି ଧ୍ରୁବ ମହାରାଜ ସମାଧି ଅବସ୍ଥା କରିଛନ୍ତି ସବୁଆଡୁ ମନ ଘଟେଇ ଦେଇଛନ୍ତି, ଆଉ ସର୍ବତ ସର୍ବଶବ୍ଦ କେଉଁଠି ଥିବ ଗୀତାରେ, ନା 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 ଶରଣାଗତରେ ଏମିତି ଅଛି, ତେଣୁ କୃଷ୍ଣଙ୍କ ପାଖରେ ପ୍ରାୟ ହେଲା ସର୍ବ, କଣ୍ଡିସନ କିଛି କରିବାକୁ ପଡ଼ିବନି, କିନ୍ତୁ ଆମେ ଯେହେତୁ ବଦ୍ଧ ଯିବୁ ଆମର ନିଜର ସୁଖ ଅଛି କିଛି ଅଛି, ଆମେ ସେଥିପାଇଁ ସର୍ତ୍ତ ସବୁବେଳେ ସର୍ତ୍ତ ଲଗେଇ ଲଗେଇ ଯାଉଛି, କିନ୍ତୁ ଜାଣିବା ଦରକାର ମୁଁ ସର୍ତ୍ତ ଯେତିକି କୃଷ୍ଣଙ୍କ ପ୍ରତି ଯେତିକି ସର୍ତ୍ତ କରୁଛି, ମୁଁ ଯେତିକି କୃଷ୍ଣ ପାଖରେ ସର୍ତ୍ତ କରୁଛି ଏତିକି କଲେ ଏତିକି କରିବି, ଏମିତି କଲେ ଏମିତି କରିବି, ତା କଲେ ତା କରିବି, ମୁଁ ଶରଣ ଯାଇପାରୁନି, ତାର ପରିଣାମଟା କ'ଣ ହେଉଛି ବୁଝିବାକୁ ପଡ଼ିବ, ପରିଣାମଟା କ'ଣ ହେଉଛି, ଆମେ ଯଦି କୃଷ୍ଣଙ୍କ ସହିତ ସର୍ତ୍ତ କରୁଛେ ଆମେ ଯେଉଁ ଆଶା ନେଇକି ଆସିଥିଲେ କ'ଣ ଆଶା ନେଇକି ଆସିଥିଲେ, ମୁଁ ଟିକେ ସୁଖରେ ରହିବି ମୁଁ ଟିକେ ଭଗବାନଙ୍କୁ ପାଇବି, ସେ ଆଶାଟା କେତେ ଦୂରକୁ ପଳେଇଗଲା, ସେଇଟାକୁ ଚିନ୍ତା କରିବାକୁ ପଡ଼ିବ, ଫଳେ ନା ପରିଚୟ ଏତେ, ଫଳଟାକୁ ଦେଖିବ ନା, ଆଉ କେହି ଗୋଟେ ଚାଷୀ ବିହନ ଚେଞ୍ଜ କରିଦେଉଛି, ଦେଖୁନା ଦେଖୁଛି ଏ ଜମିରେ ଧାନ ପକେଇଲେ ହେଲାନି, ଆର ବର୍ଷକୁ ନା ଏଇଟା ଚେଞ୍ଜ କରିବି, ହଉନି ଏଇଠି ଲୋକ ମୁଗ ବୁଣୁଥିଲେ କି ନାହିଁ, ଚେଞ୍ଜ କରିଦେଲେ କହିଲେ ଏଠି ଫଳ ହଉନି ପକା ମୁଗ ଆଉ ପକେଇବାନି, ସେ ଫଳରୁ ସବୁ ପରିଚୟ ଦେଖୁଛ ନା, ଆମକୁ ସବୁବେଳେ ଜଗିବାକୁ ପଡ଼ିବ, ଆରେ ବାହାର ଦୁନିଆରେ ମୁଁ ପାପ କାମ କରୁଥିଲି ମୁଁ ଟିକେ କେତେ ସୁଖରେ ଥିଲି, ପାପ କରୁଥିଲି ହେଲେ ଯାହା ଗୋଟେ ମନରେ ଖୁସି ମିଳୁଥିଲା ମୁଁ ତାକୁ ଛାଡ଼ିଦେଲି, ପାପଟାକୁ ଛାଡ଼ିଦେଲି, ଆସିକି କୃଷ୍ଣଙ୍କର ରହିଲି, କ'ଣ ମୋତେ କାହିଁ ସେଭଳିଆ ତ ସୁଖ ଲାଗୁନି, ସେଭଳିଆ କ'ଣ ସୁଖ, କେବଳ ଗୋଟେ ମାଇଣ୍ଡର ଏଇଟା ଫଳ, ତୁମକୁ ଜଜ୍ କରିବାକୁ ପଡ଼ିବ, ଏଇଟା ଫଳ କ'ଣ, ଏତିକି ମୁଁ କରୁଛି ମୁଁ ପାପ କରୁନି, କିନ୍ତୁ ମୁଁ ଯେଉଁ ଆଶାରେ ଆସିଥିଲି ସେ ଆଶା କାହିଁ ମୋତେ କାହିଁ ମିଳୁନି, କ'ଣ ମୋର ତ୍ରୁଟି ରହୁଛି, ମୋର କ'ଣ ତ୍ରୁଟି ରହୁଛି, ତୁମେ ସରଳ ହେଇଥିଲେ ନିଷ୍କପଟ ହେଇଥିଲେ ସାଧୁଗୁରୁଙ୍କ କୃପାରେ ଏଇଟା ବୁଝିପାରିବ, ନହେଲେ ବୁଝିପାରିବନି, ଏଇଟା ଗୋଟେ ବହୁତ ବଡ଼ ଚେନ୍ ପ୍ରୋସେସ୍, କ'ଣ ବୁଝିପାରୁଛ କି ନାହିଁ, ତୁମକୁ ଆଣିକି ଭିତରେ ଛାଡ଼ି ଦିଆଗଲା, ସେ ଯେଉଁ ଯାଇଥିଲି ସୁରିନାମ ଯାଇଥିଲି, ସୁରିନାମରେ ସେ ତାଙ୍କର ଗୋଟେ ଜାଗାକୁ ନେଲେ, ସେ ଯେଉଁ କୁଆଡ଼େ ଗୋଟେ ପାର୍କ ଭିତରକୁ ନେଲେ, ସେଠି ଦେଖିଲେ ଗୋଟେ ବୁଢ଼ା ବୁଢ଼ୀର ଫଟୋ ଅଛି ମୋତେ ପାଖକୁ ନେଇଗଲେ, ବୁଢ଼ା ବୁଢ଼ୀର ଗୋଟେ ଚିତ୍ର ଅଛି କ'ଣ ଷ୍ଟାଚ୍ୟୁ, ମୁଁ ବୋଲି କେସ୍ ଆମେ ତାଙ୍କୁ ବାପା ମା ବୋଲି କହୁ, ବାବା ମା, ସେ ପ୍ରଥମେ ବିହାରକୁ ବିହାରରୁ ତାଙ୍କୁ ନେଇଯାଇଥିଲେ କି ବ୍ରିଟିଶର୍ସ ମାନେ, ସେଇଟା ୟୁକେର ନା କାହାର କଣ୍ଟ୍ରୋଲ ଥିଲା ସୁରିନାମଟା, ସେଇଟା ଗୋଟେ ସେଇଟା ଚାଷ କରୁଥିଲେ ଆଖପାଖ ଚାଷ ଭଲ ମନ୍ଦ ବିଶାଳ ବଡ଼ ପ୍ୟାଚ୍ ଲ୍ୟାଣ୍ଡ, ତାଙ୍କର ଖଟିବ କିଏ ଖରାରେ, ତ ଆଙ୍କୁ ସବୁ ଲୋଭ ଦେଖେଇଲେ, କ'ଣ ଲୋଭ ଦେଖେଇଲେ, ତୁମେ ଗଲେ ମୁଁ ଏତେ ପଇସା ଏତେ ପଇସା ଦିଆହବ, ତେତେ ପଇସା ଦିଆଯିବ 20 ବର୍ଷ ପାଇଁ 30 ବର୍ଷ ପାଇଁ ତାଙ୍କୁ ସବୁ ନେଇଗଲେ, ଇ ପଇସା ଲୋଭରେ ଇଏ ତ କରିବ ଲୋକ, ବୋଲେ ଏତେ ପଇସା ଆମକୁ ମିଳିବ ଆଉ ଭାରତ ବିଦେଶ ଟଙ୍କାରେ ଆଉ ଏସବୁ ପଳେଇଗଲେ, 6 ମାସ 8 ମାସ 10 ମାସ ସେ ଯେଉଁ ବୋଟ୍ ନେଇକି ଯାଇଥିଲେ ସେ ବୋଟ୍ ବି ଆଜିବାନ୍ତ ଅଛି, ସେ ଯେଉଁ ପବନ ଟଣା ପବନରେ ଯେଉଁ କପଡ଼ା ବନ୍ଧା ହବ ସେ ଟାଣେ ସେଇଥିରେ ଆସିକି ସେ ଜାଗାକୁ ଗଲେ, ସେମାନେ ସବୁ ଖଟିକି ରଖିଥିଲେ କ'ଣ କେମିତି, ମାନେ କ୍ରୀତାସ ଭଳିଆ କରି ରଖିଥିଲେ, ଛୋଟ ଛୋଟ ଘର କରିଥିଲେ, ପଇସା ତାଙ୍କୁ ଦେଉଥିଲେ, ଏମାନେ ଯେତେବେଳେ ଗଲେ ମୁଁ ସେଇଟା ଚିନ୍ତା କଲି, ଆରେ କେତେ କେତେ ବର୍ଷ ପୂର୍ବେ 40 ବର୍ଷ 50 ବର୍ଷ କି ଆହୁରି ବେଶୀ ପୂର୍ବେ 100-150 ବର୍ଷ ପୂର୍ବେ ସେଠି କିଛି ନଥିଲା, ସେମାନେ ସବୁ ପୁରା ଆଦିବାସୀ ଭଳିଆ ହେଇକି ଚଳୁଥିଲେ, କିନ୍ତୁ ସେମାନେ କେଉଁ ଲୋଭରେ ଯାଇଥିଲେ, ତାଙ୍କୁ ଗୋଟେ ସର୍ତ୍ତ ଦେଖି ଦିଆଗଲା ଏହା ଏହା ତୁମକୁ ମିଳିବ, କିନ୍ତୁ ସେ ପଶିଗଲା ପରେ ସେ ଦେଖିଲେ ଆଉ ଏଠୁ ଧରିକି 20 ବର୍ଷ 25 ନା ଏଠୁ ଆସିଲୁ ଏତେ ବର୍ଷ ପାଇଁ ଆଙ୍କର ତ କୃତ ଆସି ଏଠୁ ଆଉ କ'ଣ ଯିବା, ଏଠୁ ଏଇଠି କେମିତି ଆମେ ସମୃଦ୍ଧ ହବା, ତେଣୁ ସେଇଠି ସେମାନେ ସମୃଦ୍ଧ ହେବାକୁ ଚେଷ୍ଟା କଲେ ଆଉ ଫେରିଲେନି, ସେଠି ପ୍ରାୟ ସବୁ ଇଣ୍ଡିଆନ କମ୍ୟୁନିଟି ସେଇ ଭାରତୀୟମାନଙ୍କ ପୂର୍ବଜ ବଂଶମାନେ ବସି 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 ସେମାନେ ପୁରା ସେଠି ଆସିଲେନି, ସେମାନେ ସେଟା ପୁରା ଚାରିକର ସମୁଦ୍ରକୁ ଲାଗିଛି ନଦୀ ଜାଗା ସନ୍ତସନ୍ତିଆ ଜାଗା ବିରାଟ ବଡ଼ ସମୁଦ୍ର ପାଖକୁ ଲାଗିଛି ବିରାଟ ବଡ଼ ବେଶ ବହୁତ ଗଛ ଜଙ୍ଗଲ ଏବେ ବି ଭରି ହେଇଛି ସବୁ, ସେଇଠି ସେମାନେ ସମୃଦ୍ଧି ହେଇଗଲେ, କାହିଁ ସେ ଦେଖିଲେ ଆଉ ଫେରିବାର ଆଶା ନାହିଁ, ସେଭଳିଆ ଆମେ ଯେଉଁ ଚାଲି ଆସୁଛେ ଭକ୍ତି ଜୀବନକୁ ଚାଲି ଆସୁଛେ ଆମେ ଗୋଟେ ଆମର ସ୍ୱୀକୃତି ହେଉଛି ଆନନ୍ଦ ବି ଲାଗୁଛି, ହଁ ଏଠି ଗଲେ କିନ୍ତୁ ପଶି ଆସିଲା ପରେ ଆଉ ଫେରିବାକୁ ଚେଷ୍ଟା କରନି, ସେଇଠି ଷ୍ଟ୍ରଗଲିଂ କରି କେମିତି ଆଗକୁ ରହିବ ବଢ଼ିବ ସେଇଟା ଚିନ୍ତା କର, ସେଇଟାକୁ ତୁମେ ଚିନ୍ତା କର। ସେମାନେ କ'ଣ କରେ ଦେଖିଲେ, ଆମେ ପଛ ଆଉ 20 ବର୍ଷ ପରେ ଆମେ ଗାଁକୁ ଗଲେ ଆମର ସେଠି କିଛି ନଥିବ, ଆଉ ଯାଉଁ ଯାଉଁ ବି ସମୁଦ୍ର ବୁଡ଼ି କୁଆଡ଼େ ମରିଯାଏ, ତାହେଲେ ଏଇଠି ରହିବାର ଅଛି ମୋତେ, ଏଇଠି ରହିବାର ଅଛି ମୋତେ ପ୍ଲାଣ୍ଟଟା ସେମିତି ବନେଇବାର ଅଛି। ସେଥିପାଇଁ ସେମାନେ କେମିତି ଘର କରିଥିଲେ କ'ଣ, ତାଙ୍କ ପରେ ସ୍ୱତନ୍ତ୍ର ମ୍ୟୁଜିୟମ୍ କରାହେଇଛି। ଏ ଟ୍ରାଇବାଲ୍ ଲୋକ ପ୍ରଥମେ ଯେଉଁ ଲୋକମାନେ ଯାଇଥିଲେ ସେମାନେ କେମିତି ଘର କରିଥିଲେ, କେମିତି ଚୁଲା କରିଥିଲେ, କ'ଣ ତାଙ୍କ ପାଇଁ ଗୋଟେ ମ୍ୟୁଜିୟମ୍ କରି ରଖାହେଇଛି, ଯିଏ ଯାଉଛି ସେ ଦେଖୁଛି କେମିତି ଘର କୋଟିଆ ବନେଇଥିଲେ, ପୁରା ଇଣ୍ଡିଆନ୍ ଷ୍ଟାଇଲ୍ରେ ସବୁ ବନେଇଥିଲେ, କେଉଁ କେଉଁ ଅସ୍ତ୍ର ବ୍ୟବହାର କରୁଥିଲେ। ଭକ୍ତି ଯୁଗରେ ସେଭଳି ଆମେ ଚାଲି ଆସୁଛେ, ପୂର୍ବର ସ୍ୱୀକୃତି ଅଛି, ଆମ ସାଧୁଗୁରୁଙ୍କ କୃପାରୁ ପୂର୍ବର ପୁଣ୍ୟ କିଛି ଅଛି, ଚାଲି ଆସୁଛେ। କିନ୍ତୁ ଏଠି ଆମକୁ ସେଭଳି ପ୍ରାଇସ୍ ଦେଇକି ଚିନ୍ତା କରିବା ପଡ଼େ, ଏଇଠି ମୋତେ ବଢ଼ିବାର ଅଛି, ଆଗକୁ ଫେରିବାର ସେଥିରେ ସବୁବେଳେ ଫଳକୁ ଲକ୍ଷ୍ୟ କରିବାକୁ ପଡ଼ିବ, କାହିଁକି ମୋର ଅନ୍ତର ଭିତରେ ସେ ଭାବନାଟା ଆସୁନି। ଏଇଟା ହେଉଛି ସର୍ବଜିନିଷ, ମାନେ ସର୍ବସ୍ୱ ସବୁ ଦେବାକୁ ପଡ଼ିବ। ଭକ୍ତିମନା ଠାକୁର ଯେତେବେଳେ ସବୁ ଜିନିଷ ଲେଖୁଛନ୍ତି, ଦେଖିବେ ସର୍ବସ୍ୱ ଲେଖିଲେଣି, ସେ ବଜାରରେ ସର୍ବସ୍ୱ ତୁମର ଚରଣ ସନ୍ଧ୍ୟା, ହଁ ସବୁ ଚେଷ୍ଟା କରି ସବୁ ଲେଖିନାହାନ୍ତି, ସବୁ ଚେଷ୍ଟା କରି ତବ ଇଚ୍ଛା ମୋତେ ଥାକିଆ ଆପଣା ଘରେ, ସବୁ ଚେଷ୍ଟା ତୁମ ପାଇଁ ଚାଲିଛି, ସବୁବେଳେ ସର୍ବ ଜିନିଷଟା ଲାଗୁଛି ସର୍ବ ଜିନିଷଟା। ଭକ୍ତିନାଥ ସଂସ୍ଥା ଗୋଟେ ଷ୍ଟେଟମେଣ୍ଟ କହୁଥିଲେ, କେତେ ସୁନ୍ଦର ଷ୍ଟେଟମେଣ୍ଟ, ସର୍ବଶବ୍ଦ ଅର୍ଥ ସୁଅ 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 ଶବ୍ଦ ଅର୍ଥ ହେଉଛି ସୁଅ ଅର୍ଥ ଧନ, ସୁଅ ତ ନିଜ, ସୁଅ ଶବ୍ଦଟା ସଂସ୍କୃତରେ ଧନ, ସୁଅ ଅର୍ଥ ନିଜ, ଧନ ଦେଇପାରିବ ଲୋକ କିନ୍ତୁ ନିଜକୁ ଦେବାଟା ବହୁତ କଷ୍ଟ। ଜୀବର ଦୁଇଟା ଜିନିଷ ଅଛି ନା, ଜୀବର ଦୁଇଟା ଜିନିଷ ଅଛି, ଜୀବର ଅହନ୍ତା ଅଛି, ମମତା ଅଛି, ମୁଁ ଅଛି ଆଉ ମୋର ଅଛି। ସେ ମମ ବସ୍ତୁକୁ ଦେଇଦେବ, ମୋର ଧନ ନେଇଯାଆନ୍ତୁ, ମୋର ସ୍ତ୍ରୀ ପୁତ୍ର କନ୍ୟା ଯାହା ଅଛି ନେଇଯାଆନ୍ତୁ, ମୁଁଟା ରହିବ ସବୁବେଳେ। ଅହନ୍ତା ଆଉ ମମତା, ମମତା ବସ୍ତୁକୁ କି ସରଳରେ ସହଜରେ ଦେଇଦେଇପାରେ କିନ୍ତୁ ଅହନ୍ତାକୁ ନୁହେଁ, ଅହନ୍ତାଟା ହେଉଛି ଆତ୍ମସମର୍ପଣ, ବଳି ଶିଖେଇଲେ ବଳି, ସେଥିପାଇଁ ସେ ମହାଜନ ହେଇଗଲେ, ସବୁ ଦେଇଦେଲା ପରେ ନିଜକୁ ଦେଲେ, ପ୍ରଭୁ ନିଅନ୍ତୁ ଏଇଠି ମସ୍ତକ ଦିଅନ୍ତୁ, ଏଇଟା ନିଜକୁ ଦେବାର ପଥ। ଆଉ ମାଧୁର୍ଯ୍ୟ ଶ୍ରେଷ୍ଠ ବୋଲି କାହିଁ କୁହାଗଲା, ମାଧୁର୍ଯ୍ୟର ଏଥିରେ କ'ଣ ସର୍ତ୍ତ ନାହିଁ, ଅଙ୍ଗଟା ପୁରା ଦେଇ ଦିଆଯାଏ, ଏ ଦେହଟା ଚୈତନ୍ୟ ଅଛି ନା, ଏ ଦେହ ଆଜି କହିଲୁ ସମର୍ପଣ, ଏ ଦେହଟା ଗୋପୀମାନେ ଗୋପୀମାନଙ୍କର ହବ ନାହିଁ, ଏ ଦେହଟା ଆଉ ଯେତେ ମୁଁ ସମର୍ପଣ କରିଦେଲୁ, ସମର୍ପଣ ସ୍ୱ ଅର୍ପଣ ଧନ ଅର୍ପଣ ନିଜକୁ ଅର୍ପଣ, ଏଇଟା ଅର୍ପଣ, ତୁମେ ନିଜକୁ ଅର୍ପଣ ନ କରିପାରିଲେ ତୁମେ ରହିଗଲ, ତୁମେ କୃଷ୍ଣଙ୍କ ଠାରୁ ଦୂରେଇକି ରହିଯାଉଛ। ଏଇଟା ଗୋଟେ ଟ୍ରେନିଂ, ଏଇଟା ବହୁତ ବଡ଼ ଫାଷ୍ଟ ଚେନ୍ ପ୍ରୋସେସ୍, ପୁରା ତୁମକୁ ତୁମେ ସରଳ ନିଷ୍କପଟ ଥିଲେ, ଗୁରୁକୃଷ୍ଣଙ୍କ ସେବା କରି ଭଜନ କରୁଥିଲେ, ଅପରାଧ ନ କରୁଥିଲେ, ଆଉ ଗମ୍ଭୀର ସାଧୁସଙ୍ଗ କରି ତୁମ ଗମ୍ଭୀରତା ଯେତେ ବଢ଼ିବ, ତୁମ ସାଧୁଗୁରୁ ସ୍ୱୀକାର କରି ତାଙ୍କର କୃପା ଦୃଷ୍ଟିଟା ଆସିଲେ, ନିଷ୍କପଟଙ୍କ ପ୍ରତି ନିରପରାଧଙ୍କ ପ୍ରତି ସାଧୁଗୁରୁଙ୍କ କୃପାଟା ଆସେ, ସୀତାର ରିଏଲାଇଜେସନ୍ ଆସେ, ତାକୁ ତ ସେ ଗ୍ରହଣ କରିଦେଲେ, ଆଉ ତାକୁ ସାଧୁଗୁରୁ ତାଙ୍କୁ ଗ୍ରହଣ କଲେ, ତାର ସେତିକି କାମନା ବାସନା ବିଦୂରିତ ହେବ, କାରଣ ବାସନାଟା ତ ଯିବନି, ଜୀବର ଯେଉଁ ବାସନାଟା ରହୁଛି ସେଇଟା ଗୋଟେ ଶୁଭ ବାସନା, ଗୋଟେ ଅଶୁଭ ବାସନା, ସଂସାରକୁ ଭୋଗିବାଟା ହେଉଛି ଅଶୁଭ ବାସନା, ସବୁବେଳେ ସଂସାର ଗୋଟେ ଭୋଗିବା, ଭଲ ଖାଇବି, ଭଲରେ ପିନ୍ଧିବି, ଭଲରେ ରହିବି, ଏଇଟା ହେଉଛି କେଉଁ ବାସନା, ଅଶୁଭ ବାସନା, ଅଶୁଭ ବାସନାଟା ମହତ କୋପାତ, ସାଧୁଗୁରୁ ଅସନ୍ତୁଷ୍ଟ ହେଲେ ଏଇ ବାସନାଟା ଉଦୟ ହେବ, ଏଇଟା ତ ଉତି ଆଉ ଉତ୍ତିଷ୍ଠ ବାସନା ପ୍ରକ୍ତ ତତ୍ତତ୍ କର୍ମ ଅନୁସାରେଣ, ସପ୍ତମ ସ୍କନ୍ଧରେ ଲେଖିଲେ ଉତ୍ତି ମାନେ କ'ଣ ଆଉ ବାସନା, ସପ୍ତମ ସ୍କନ୍ଧର ସାର ହେଲା ବାସନା, ଅନ୍ତର ଭିତରେ ଗୋଟେ ବାସନା ଆସୁଛି ସଂସାରକୁ ଭୋଗିବାର, ଏମିତି କରିବାର, ଏଇଟା କାହିଁକି ଏଇଟା ଆସୁଛି, ମତ ଅସନ୍ତୁଷ୍ଟ ହେଇଯାଉଛନ୍ତି, ଗୁରୁ ଅସନ୍ତୁଷ୍ଟ ହେଇଯାଉଛନ୍ତି, ବୈଷ୍ଣବ ଅସନ୍ତୁଷ୍ଟ ହେଉଛନ୍ତି, ମୋତେ କାହିଁକି ବାସନା ମୋର ଆସୁଛି, ପୁଣି ପ୍ରାର୍ଥନା କରିବାକୁ ପଡ଼ିବ ସାଧୁଗୁରୁ ବୈଷ୍ଣବଙ୍କୁ, ସବୁବେଳେ ପ୍ରଶ୍ନ ପ୍ରାର୍ଥନା କରିବାକୁ ପଡ଼ିବ। ଆଉ ଶୁଭ ମହତ୍ ଅନୁଗ୍ରହାତ୍, ଶୁଭ ବାସନା, ଶୁଭ ବାସନା ମାନେ କ'ଣ, ଭଗବାନଙ୍କୁ, ଭଗବାନଙ୍କୁ ପାଇବାର, ଭଗବାନଙ୍କୁ ସେବା କରିବାର ଯେଉଁ ବାସନାଟା, ଏଟାକୁ ଶୁଭ ବାସନା କୁହାଯାଏ, ଏଇଟା କା ମହତ କୃପା ରାଶି, ଯାହା ଉପରେ ମହତଙ୍କର ଯେତିକି କୃପା ରହିବ ତାର ସେତିକି ଶୁଭ ବାସନା ଉଦୟ ହେବ। ଜଣେ ପ୍ରଶ୍ନ କରେ ତାହେଲେ ମହତ ମୋତେ କାହିଁ କୃପା କରୁନାହାନ୍ତି, ସେଇଟା ତୁମ ପାତ୍ରତା ଉପରେ ନିର୍ଭର କରେ, ତୁମର ତୁମେ କେତେ ନିଷ୍କପଟ, ତୁମେ କେତେ ନିରପରାଧୀ, ତୁମେ କେତେ ସାଧୁ ଗୁରୁଙ୍କୁ, ସାଧୁଗୁରୁଙ୍କୁ ପ୍ରିୟତା କରିଛ, ଆତ୍ମୀୟତା ବଢ଼େଇଛ, ସେଇଟା ତୁମ ଉପରେ ନିର୍ଭର କରେ। ବାହାର ଦୁନିଆଟାକୁ ତୁମେ ଲଗେଇ ଦେଉନା, ବାହାର ଦୁନିଆଟାକୁ ଲଗେଇ ଦିଅ, ଦେଖିବା ସହିତ କ'ଣ ସମ୍ପର୍କ ଅଛି, ଜଣେ ବାହା ହେଉଛି ତାର ସ୍ତ୍ରୀକି ଭଲ ପାଉନି, ଜଣେ ବିବାହ ହେଲା ତା ସ୍ତ୍ରୀର ଗୁଣଟା ତାକୁ ଭଲ ଲାଗୁନି, ସେ ବିବାହ ହେଇଗଲା, ସେତେବେଳେ କେମିତି ବିବାହ ହେଇଗଲା, ବାପା କହିଦେଲେ ଭାଇ କହିଦେଲେ ଭାଇ ତୋର ବୟସ ହେଲାଣି, ତୁ ତୋର ବୁଢ଼ା ହବୁ ନା କ'ଣ, ଜାଗଲୁ ଗୋଟେ ବିବାହ ଯା। ପରିସ୍ଥିତି ପଡ଼ିଲା ଆଉ ସେତେବେଳେ ତାର ଗୁଣ ଜାଣିନଥିଲା, ସେ ତାର ଦେଖିଦେଲା ତା ରୂପଟାକୁ, ଦେଖିକି ବିବାହ ହେଇଗଲା। ବିବାହ ହେଇଗଲା ପରେ ତାର କ'ଣ ହେଉଛି, ତା ଗୁଣ ତା ସନ୍ତାନ ବି ତା ସେ ଦେହ ସୁଖ କରୁଛି, ସେ ସେଇ ଜାଗାରେ ରହୁଛି, ସେ ରୋଷେଇ କରିକି ଦେଉଛି, ସେ ସବୁ ଚଳୁଛନ୍ତି, କିନ୍ତୁ ମନ ସେଟା ହେଲା ଅସୁବିଧା। ଆଉ କ'ଣ, ତାର ଗୁଣଟା ତାକୁ ଭଲ ଆକର୍ଷଣ ଲାଗୁନି, ସେଠି ସନ୍ତାନ ଅଛି, ତାଙ୍କରି କତିରୁ ପିଲା ଜନ୍ମ ହେଇଛନ୍ତି, ଦୁଇ ଜଣଙ୍କର ସହବାସରେ ସନ୍ତାନ ଜନ୍ମ ହେଇଛନ୍ତି, ସିଏ ଧନ ରୋଜଗାର କରି ତାକୁ ପୋଷୁଛି, ସବୁ କରୁଛି, କିନ୍ତୁ ତାକୁ ତା ଗୁଣଟା ତାକୁ ତାହେଲେ ସେ ଜୀବନଟା କ'ଣ ମୋତେ କୁହ, ସେଟା କେଉଁ ଲାଇଫ ହେଲା, ଅଫିସିଆଲ ଲାଇଫ ହେଇଗଲା। ସ୍ୱାମୀ ସ୍ତ୍ରୀ ରହିଛନ୍ତି, ସନ୍ତାନଟି ଅଛି, ପରିବାର ଚଲେଇଛି, ଖଟିକି ଆଣିକି ଦେଉଛି, କିନ୍ତୁ ସବୁ ତାକୁ କଷ୍ଟ ଲାଗୁଛି, ତାର କେଉଁଠି ଆତ୍ମୀୟତା ଲାଗୁନି, ଆତ୍ମୀୟତା ଲାଗୁନି, ହେ ଭଗବାନ ମୁଁ ମରିଗଲି ଖଟି ଖଟିକି ୟା ପାଇଁ, ସେ ସବୁ କରୁଛି କିନ୍ତୁ ଛାଡ଼ି ବି ପାରିବନି, ଗିଳେଇ ବି ପାରିବନି। ତାର ଯେଭଳି ଅବସ୍ଥା ସେଟା ସାଧକର ସେଇଭଳି ଅବସ୍ଥା ହେଇଯିବ, ମନେ ରଖିତ। ତୁମେ ଯଦି ନିଷ୍କପଟ ନ ହେଇପାରିଲ, ତୁମକୁ ସାଧକରୁ ନିଜର ନ ଲାଗିଲେ, ତୁମକୁ ଏଇଭଳିଆ ଲାଗିବ, ସବୁ କରୁଥିବ, ସେବା କରୁଥିବ, ସବୁ କ'ଣ ଲାଗୁଥିବ, ମଲ୍ଲି ମୁଁ ଏଠି ଜୀବନରେ ଖଟି ଖଟି କ'ଣ କରିବି, ଏତେ ଦିନ ଚାଲିଗଲା କ'ଣ କରିବି, ମୁଁ କାହିଁକି ଏତେ ଖଟିଲି, ଏତେ ପରିଶ୍ରମ କଲି, ତାକୁ ଖାଲି ସବୁ ଅଡ଼ା ଅନ୍ଧାର ଲାଗୁଛି, ନିଜର କରିପାରୁନି ନା, ସିଏ ଗୁଣଟା ତାକୁ ଆକର୍ଷଣ ଲାଗୁନି, ତ ଗୁଣଟା ତୁମ ସ୍ତ୍ରୀଟା ତୁମକୁ ଆକର୍ଷଣ ଲାଗିବନି, ତୁମକୁ କ'ଣ ଲାଗିବ, ସବୁଗୁଡ଼ା ବୁଝ, ସବୁ ବୁଝ ଲାଗିବ, ପିଲାଟା ବି ବୁଝ, ଘରଟା ବି ବୁଝ, ସବୁ ସ୍ତ୍ରୀ ତୁମକୁ ଭଲ ଲାଗିଲା, ବାନ୍ଧବୀ ତାକୁ ସେ ବାନ୍ଧବୀ କୁହନ୍ତି ନା, ସ୍ତ୍ରୀର କେତେ ଶବ୍ଦ ପ୍ରତିଶବ୍ଦ ନାହିଁ ନା, ଗୃହିଣୀ କୁହନ୍ତି, ଆଉ କ'ଣ କୁହନ୍ତି, ଅର୍ଦ୍ଧାଙ୍ଗିନୀ କୁହନ୍ତି, ହଁ ସହଧର୍ମିଣୀ, ବାନ୍ଧବୀ, ଆସିଗଲା ସେ ତ ଭଲ ଲାଗୁନାହାନ୍ତି, ଆଉ ସବୁ ଜିନିଷ ଓଲଟା ହେଇଯିବ, ଆଉ ସେତେ ସାଧୁଗୁରୁ ତୁମ ଗୁରୁ ଯେତେବେଳେ ଭଲ ଲାଗିଲେ, ଆଉ ସବୁ ଜିନିଷଟା ଅଫିସିଆଲ ହେଇଗଲା, ଆଉ କ'ଣ, ସବୁ ଚାଲିଥିବ, ତା ଆକର୍ଷଣଟା ଗୋଟେ ଆସୁନି, କାହିଁକି ଆସୁନି, ତୁମେ କ'ଣ କହିବ, ତୁମର ଏତେ ଆଭିଳତା ରହିଛି, ଗୋଟେ ବିଷୟକୁ ଦେଖିକି ଖୁସି ଲାଗୁଛି, ଗୋଟେ ସାଧୁ ଗୁରୁଙ୍କୁ ଦେଖିକି ଖୁସି ଲାଗୁନି, ତାଙ୍କର ଗୁଣ ତୁମକୁ ଭଲ ଲାଗୁନି, ତୁମର ଏତେ ଆଭିଳତା ରହିଛି, ସରିଗଲା, ଅଟକି ରହିଲା, ସବୁ ଚାଲିଥିବ, ସେ ନମଃ ଇଷ୍ଟପଦାୟ କୃଷ୍ଣବେଷ୍ଟାୟ ଭୂତଳେ ଶ୍ରୀମଦ ଭକ୍ତି ବେଦାନ୍ତ ଷୋଳମାଳା ଜପ ଭିତରେ ଷୋଳ ଥର ନାମ ହେଉଛି, ସବୁ ଚାଲିଥିବ, କିନ୍ତୁ ଆତ୍ମୀୟତା ଆସୁନି। ଫାର୍ଷ୍ଟ ଷ୍ଟେପ୍ରୁ ଫଲ ଡାଉନ୍ ହେଇଗଲା, ଏଇଟା ଫଲ ଡାଉନ୍ ଷ୍ଟେଜ୍, ଇଏ ବିବାହ ପଡ଼ିଲା ଫଲ ଡାଉନ୍ ନୁହେଁ, ଇଏ ବିବାହ ହେଇଗଲା, ତାର ତାର ଦୁର୍ବଳତା ଅଛି, ସେ ପଳେଇଗଲା, ବିବାହ ହେଇଗଲା, ଠିକ୍ ଅଛି, ଯାଅ ବ୍ୟଭିଚାର କରିବା ଅପେକ୍ଷା ବିବାହଟା ଭଲ, ବ୍ୟଭିଚାର କାହିଁ କରିବ, ସାଧୁ ବେଶ ଧରିକି ପୁରୁଣାରେ ସହିତ ସମ୍ପର୍କ ରଖିବ, ହଁ ଠିକ୍ ଅଛି, ବିବାହ ହବ, ତୁ ନିଜ ସ୍ଥିତିରେ ରୁହ, କିଛି କ୍ଷତି ନାହିଁ, କିନ୍ତୁ ଏଇଟା ହେଉଛି ଫଲ ଡାଉନ୍, ରିଅଲ ଫଲ ଡାଉନ୍ ହେଉଛି ଏଇଟା, ଏଇଟା ପ୍ରକୃତ ପତନ ହେଇଗଲା ତୁମର, ଆଉ ବାହ୍ୟରେ ଉପାସନା, ଭିତରେ ତୁମର ଆଉ ଗୁଣ ଆକର୍ଷଣ କିଛି ଆସୁନି, ଗଲା ତୁମର। ସେଥିପାଇଁ ଆଚାର୍ଯ୍ୟମାନେ ବହୁତ ଡରିଯାଆନ୍ତି, ଏ ଶିକ୍ଷା ଗୁରୁ ପଦ୍ଧତିଟା ରଖାଗଲା, ମନାଙ୍କର ଗୁରୁ କନିଷ୍ଠ ଅଧିକାରୀ ହେଲେ ବି ତୁମେ ତାଙ୍କୁ ମର୍ତ୍ତ୍ୟବୋଧି କରିବ ନା, ତୁମକୁ ଆକର୍ଷଣ ଲାଗୁନାହାନ୍ତି ନା ଗୁରୁ, ତୁମେ କ'ଣ କରିବ, ସେଥିପାଇଁ ଗୁରୁଙ୍କର ଅନୁମତି ନେଇ ତୁମେ କ'ଣ କରିବ, ଯେମିତି ଭକ୍ତିମନ ଠାକୁର, ସେସବୁ ବିପିନ ବିହାରୀ ସେ ପଳେଇଲେ ନା, ଜଗନ୍ନାଥ ସ୍ୱାମୀ ମହାରାଜ କିନ୍ତୁ ପଳେଇଲେ ନା, କାରଣ ସାଧୁଗୁରୁଙ୍କ ପ୍ରତି ମୋର ଆକର୍ଷଣଟା ନ ରହିଲେ ସମ୍ପୂର୍ଣ୍ଣ ଗୁରୁତତ୍ଵ ପ୍ରତି ମୋର ଅଭିଜ୍ଞା ହେଇଯିବ ନା, ସେମାନେ ସବୁ ନିତ୍ୟ ମହାଜନ, ତାଙ୍କର ସେ ଜିନିଷ ହବନି, କୃଷ୍ଣ ଶକ୍ତି କୃଷ୍ଣ କୃପା ପ୍ରତି ତୁମର ଅବଜ୍ଞା ଆସିଗଲା, ଏଇଟା ତ ଫଲ ଡାଉନ୍, ଆଉ କ'ଣ ଫଲ ଡାଉନ୍, ଆଉ କ'ଣ, ତୋ ଯେଉଁ ସୁକୃତିର ବଳରେ ଆଜି ଆସିଥିଲ, ଆଜି ନିଜର ଆତ୍ମୀୟତାକୁ କୃଷ୍ଣ ପାଖରେ, ଗୁରୁଙ୍କ ପାଖରେ, ସାଧୁ ପାଖରେ ଲଗେଇ ପାରିଲ, ଲଗେଇ ପାରିଲ ନା, ସବୁବେଳେ ତୁମେ ତାଙ୍କୁ ତୁଳନା କରିବ କାହା ସହିତ, ସଂସାରର ନୀତିବସ୍ତୁ ସହିତ, ସଂସାରର ଲୋକ ସହିତ ତୁମେ ତୁଳନା କରି ସବୁବେଳେ ତୁମେ ଦେଖିବ ତାଙ୍କ ପାଖରେ ଦୋଷ ରହିଛି, ସରିଲା, ଆଉ ଆତ୍ମୀୟତା ଆସିବନି, ଆଉ କିଛି ଆସିବା ଆତ୍ମୀୟତା ଆସିବନି, ଆଉ ତୁ ଦେଖୁନା ଏ ଯୋଉ ଗରିବ ଗରିବ ଘର ବୋହୂ ଗୁଡା, ଗରିବ ଘର ଯୋଉ କ'ଣ କନ୍ଧ କନ୍ଧ ଶ୍ରେଣୀର ଯୋଉମାନେ ଯୋଉ ମାଟି ଖୋଳନ୍ତି ସେମାନେ, ସେ ଲୋକମାନେ ଦେଖୁନା ତାଙ୍କ ଛୁଆଙ୍କୁ ଆଣିବେ ଖଜୁରୀ ଗଛରେ, ମୁଁ ଯେଉଁ ଛୁଆଟି ବେଳେ ଦେଖିଛି ମାଟିଆ, ତାଙ୍କୁ କୁହନ୍ତି ମାଟିଆ, ମାଟି ସେମାନେ ଖୋଳନ୍ତି, ସେ ତାଙ୍କର ସେ କାଟାଗୋର ଲୋକ, ସେ ଆସିବେ ତାଙ୍କ ଛୁଆଙ୍କୁ ଯୋଉ ବର ଗଛରେ ଶିଶୁ ଏଇ ଯୋଉ ଝୁଲାରେ ଝୁଲେଇ ଦେଇଥିବେ, ମାଟି ହାଣିବେ, ପୁଣି ଗଲା ଟିକେ ହାଣ୍ଡିଆ ପିଇଦେଲେ, କିନ୍ତୁ ତା ଛୁଆଟାକୁ ଯାଇକି ଟିକେ ଗେଲା କରିଦେବେ, ଆରେ ଖଟିକି ସିଏ ଏତେ ଚଳୁଛନ୍ତି, କିନ୍ତୁ ତା ଛୁଆ ପ୍ରତି ତାର ଟିକେ ସ୍ନେହ, ସେ ଜାଣିଛି ମୋ ଛୁଆ ଅଫିସର ହବନି କେବେ, ମୋ ଛୁଆ କ'ଣ କରିବ, ସେ ମାଟି ଆଣିବ, ଏଇ ଯେଉଁ ଆମେ ସେଠି ଥିଲେ ଯେଉଁ ଘୁଷୁରୀ ଚଳୁଛନ୍ତି ଛୁଆ, ତା ଏଠି 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 ଛୁଆ ତା ପଛରେ ଦୌଡ଼ୁଛନ୍ତି, ସେ ଜାଣିଛି ମୋ ପୁଅ କ'ଣ କରିବ, ସେ ତା ପୁଅ କେବେ, ସେ ଜାଣିଛି ମୋ ପୁଅ କେବେ ହେଲେ ଅଫିସର ହେଇପାରିବନି, ମୋ ପୁଅ ଘୁଷୁରୀ ଚଳିବ, ପୁଣି ତାର ଆତ୍ମୀୟତା ଅଛି ନା, ତାକୁ ସବୁବେଳେ ମୁଁ ଦେଖି ସେ ଜଳଖିଆ ସେ ବହୁତ ଖାଉଛନ୍ତି, ଯେ ଘୁଷୁରୀ ଗୋଟେ କ'ଣ 10,000 5,000 ବିକୁଛନ୍ତି, ଦେଖି ଖାଉଛନ୍ତି, ତା ଛୁଆ ଗୁଡ଼ି ଖାଇବାକୁ ଦେଇ ଦେଉଛି। ଆରେ ଦେଖ, ନିଚ ଲୋକ ବି ତା ପରିବାର ଉପରେ ଆତ୍ମୀୟତା ରହିଛି। ଆମେ ପୁଣି ପରିବାର ଆମେ ପଳେଇଲେ ନା, ବୈଷ୍ଣବ ହେଇଗଲା, ଆମେ ଅଚ୍ୟୁତ କୃତ୍ୟ ହେଇଗଲେ, ନିତ୍ୟାନନ୍ଦ ପ୍ରଭୁଙ୍କ ପରିବାରକୁ ପଳେଇଆସିଲେ, ଭକ୍ତିମନୋଦ ଧାରାକୁ ପଳେଇ ଆସିଲେ, ଗୁରୁ ଗ୍ରହଣ କଲେ, ତୁମର କିନ୍ତୁ ନିଜର ପରିବାର ଭଳିଆ ଲାଗୁନି। ତୁମର ପରିବାର କ'ଣ? ତୁମର ଗୁରୁ ଗୁରୁ ସଂସାରଟା ତୁମର ନିଜର ପରିବାର ଭଳି ଲାଗୁନି। ଆଉ ତୁମେ ତ ଗଲା, ତୁମର ଯୋଉଠି ପରିବାର ବୋଲି ନ ଲାଗିଲା, ତୁମେ ସରିଲା। ଆଉ ଦେଖ ନା, ଯୋଉ ଜିନିଷ ଆଜି ବୁଡ଼ି ଯାଇଛି ସଂସାରରେ, ବାହାର ଦୁନିଆରେ ବି ଯେଉଁ ଯେଉଁ କମ୍ପାନୀ ଆଜି ବୁଡ଼ି ଯାଇଛି, କାହା ପାଇଁ ବୁଡ଼ି ଯାଇଛି? ତାଙ୍କର ଷ୍ଟାଫ୍ ମାନେ ସେ କମ୍ପାନୀକୁ ନିଜ ଘର ବୋଲି ବା ନିଜର ଅର୍ଥ ନେଲେ ନିଜର ବୋଲି ଦେଖିଲେ, ସେଥିପାଇଁ ସବୁ ବୁଡ଼ିଗଲା। ଆଉ ଯେଉଁ ଯେଉଁ କମ୍ପାନୀ ଆଜି ଡେଭଲପ୍ କରିଛି, ସେଠି ଭଲ ଭଲ ବଡ଼ ବଡ଼ ଅଫିସର ଯେଉଁମାନେ ରହୁଛନ୍ତି, ସେମାନେ ସେଇ କମ୍ପାନୀଟାକୁ ନିଜର ବୋଲି ଦେଖୁଛନ୍ତି। ଆମେ ପଇସା ଦେଉଛୁ ଆମକୁ, ଗୋଟେ ଆମ ନିଜର କଥା ଆଉ, ଆମେ ପ୍ରଫିଟ୍ ଦେବୁ ନା। ଆଉ ଷ୍ଟାଫ୍ ମାନଙ୍କୁ ସବୁ ଟ୍ରେନ୍ଡ ଅପ୍ କରୁଛୁ, ସେଥିପାଇଁ ସେ କମ୍ପାନୀ ଗୁଡ଼ା ଆଗରେ ଚାଲିଛି। ବାହାର ଦୁନିଆରେ ପ୍ରିନ୍ସିପୁଲ ସେ ଇଏ ଦୁନିଆରେ ପ୍ରିନ୍ସିପୁଲ ଏଇଟା ପୂର୍ଣ୍ଣ। ଆଉ ତୁମେ ଯେତେବେଳେ ଗୁରୁଙ୍କୁ ନିଜର କରିପାରିଲ ନା, ବୈଷ୍ଣବଙ୍କୁ ନିଜର, କୃଷ୍ଣ କେମିତି ନିଜର କରିବ? ହେଇପାରିବନି। ତାଙ୍କ ପାଖରେ ତ ଗୁରୁ ବୈଷ୍ଣବ ପାଖରେ ତ ସର୍ତ୍ତ ଲାଗୁଛି, କୃଷ୍ଣ ପାଖରେ କେମିତି ତୁ ନିଃସର୍ତ୍ତକ ଭାବରେ ସେବା କରିପାରିବନି, କରିପାରିବନି। ଏଇ ତ ଖାଇଦେଉଛି କାଳ ଜୀବନରେ, ଏଇଟା ତ ଫଲଡାଉନ, ଏଇଟା ତ ପତନ ହେଇଗଲା, ପତନ ତ ଏଇଟା। ବାହ୍ୟରେ ଉପାସନା, ଅନ୍ତରରେ ନିର୍ବିଶେଷବାଦ, ଏଇଟା ବିଭିନ୍ନ ଯୁକ୍ତି ଦ୍ୱାରା, ବିଭିନ୍ନ ସୁସ୍ଥ ଯୁକ୍ତି ଦ୍ୱାରା, କେତେବେଳେ ପୂର୍ବାଚାର୍ଯ୍ୟ ମତ, କେତେବେଳେ ପରାଚାର୍ଯ୍ୟ ମତ, କେତେବେଳେ ଆଧୁନିକ ଆଚାର୍ଯ୍ୟ ମତ, ତାଙ୍କ ମତକୁ ନେଇକି ଆମେ ଗୁରୁଙ୍କୁ ସବୁବେଳେ ବାର୍ଗେନିଂ କରୁଛେ ଅନ୍ତରରେ। ଗଲା ସରିଗଲା, ତୁମର ପତନ ହେଇଗଲା ଆଉ କ'ଣ? ଆଉ ଗୁଣଟା ଆକର୍ଷଣ ଲାଗୁନି ବଞ୍ଚିବାଟା ତୁମକୁ, ଏଇଟା ତ ସ୍ପିରିଚୁଆଲ ଜିନିଷଟା, ଏଇଟା ଆଧ୍ୟାତ୍ମିକ ଯେଉଁ ଜିନିଷ ନା, ଏଠି ପୁରା ସ୍ପିରିଚୁଆଲ କନେକ୍ସନଟା ତୁମେ କରିବା ପାଇଁ ଆସିଛ। ତୁମେ ଯେତେବେଳେ ଆମେ ଏଠିକି ଆସିଯାଇଛେ, ଯେଉଁ ଯେଉଁ କମ୍ପାନୀ ତୁମେ ପଳେଇ ଆସିଲ, ସେ କମ୍ପାନୀର ପ୍ରିନ୍ସିପୁଲ ହିସାବରେ ତୁମକୁ ଚାଲିବାକୁ ପଡ଼ିବ। ଏଠି ଯେତେବେଳେ ଆମେ ପଳେଇ ଆସିଲେ ଧାରାକୁ, କେଉଁ ଧାରାକୁ? ବୈଷ୍ଣବ ଧାରାକୁ। ଆମେ ବିଷ୍ଣୁଙ୍କ ପ୍ରିନ୍ସିପୁଲ ଚାଲିବାକୁ ପଡ଼ିବ, ଏଠି ସବୁ ବିଷ୍ଣୁଙ୍କର ପ୍ରିନ୍ସିପୁଲ, ଏଇଟା ସବୁ ସେ ରାଜ୍ୟର ପ୍ରିନ୍ସିପୁଲ ଗୁଡ଼ା ନା। ସେଟା ମନ, ବୁଦ୍ଧି, ଇନ୍ଦ୍ରିୟ, ଅହଙ୍କାର ଯାହା ସବୁ ରହିଛି ନା, ତାର ଯେଉଁ ବିଚାର, ତାର ଯେଉଁ କର୍ମ, ସେଟା ଏଠି କିଛି ହବନି। ଭଲ ମନ୍ଦ, ନୀତି, ଏଟା ସେଟା, ସେଗୁଡ଼ା ଏଠି କିଛି ଲାଗିବନି। ସେଇଟା ତ ବୁଝୁ ବୁଝି ତମ ଟାଇମ୍ ଚାଲିଲା ହେଉଛି। ଆଉ ବର୍ତ୍ତମାନ ଖାଲି ଏଇଟା ବୁଝିକି, ତତ୍ତ୍ୱଟା ବୁଝିକି ଜଣେ ସାଧୁଗୁରୁଙ୍କ ପ୍ରତି ଆତ୍ମୀୟତା କରିବ। ଏଇଟା ମୁଁ ଗୋଟେ ପରିବାରର, ଏଇଟା ମୋର ପରିବାର, ପରିବାର ପାଇଁ ଲୋକ ଯେମିତି ସୁଖ ଦୁଃଖ କରୁଛନ୍ତି, ଆଉ ସବୁବେଳେ ଯେମିତି ମୋ ପରିବାରଟା ସୁଖରୁ ଆଉ ବଢ଼ୁ। ତୁମେ ଯଦି ଏଇଟା ଏଇ ଭାବନାଟା ନ ଆସିପାରିଲା, ଗଲା ତୁମେ ଅଟକିଗଲ ଭକ୍ତିର। ଆଉ କ'ଣ, ଭକ୍ତି ବହୁତ ସାରା, କିନ୍ତୁ ପ୍ରିନ୍ସିପୁଲ ଗୁଡ଼ିକ ଯେଉଁ ଅଛି, ସେ ପ୍ରିନ୍ସିପୁଲକୁ ତୁମେ ନଧରି ପାରିଲେ ତୁମକୁ କଷ୍ଟ ହେଇଗଲା। ଆମେ କେବେ କହିବାନି ଏଇଟା ଆମ ମନ୍ଦିର, ଆମେ ପଟାମୁଣ୍ଡି ରହୁଛୁ, ପଟାମୁଣ୍ଡି ଇସ୍କନ ଆମର ମନ୍ଦିର, ସେଇଟା ଆଉ ଯେଉଁ ଇସ୍କନ ଯାଇ ମୁଁ ଭବିଷ୍ୟତ ରହିବି ସେଇଟା ମୋର ନୁହେଁ। ମୁଁ ଯେଉଁଠୁ ଗଲେ ସେଇଟା ହେଉଛି କୃଷ୍ଣଙ୍କର ଜାଗା। ମୁଁ ସେଠି ଟିକେ ପ୍ରସାଦ ପାଇବି ମାନେ, ସେଠି ମୁଁ ଟିକେ ଝାଡ଼ୁ ମାରିବି ଖାଲି, କେମିତି ମୋ ଭାଇ ପ୍ରସାଦଟା, ମୁଁ ହର୍ନ ଭାଇ କିଛି ନ କରିକି କେମିତି ମୋତେ ସେ ପୋଷୁଛନ୍ତି। ଗୋଟେ ଆତ୍ମୀୟତା, ଏଇଟା ଗୋଟେ ଆତ୍ମୀୟତା। ପରିବାର ପରିବାର ଲୋକ କେବେ ସେ ଆଗେ ବସି ଖାଇବନି, ସେ ପଚାରେ ଏରେ ଖାଇସାରିଲେଣି ସ୍ତ୍ରୀ, ତୁମେ ଖାଇସାରିଲେଣି, ଛୁଆ ମୋର ଖାଇସାରିଲେଣି, ସବୁବେଳେ ତା ପରିବାର କଥା ଚିନ୍ତା କରୁଛି। ମୋ ପରିବାରଟା କେମିତି ସୁଖରେ ରୁହନ୍ତୁ, ମୋ ପରିବାର ଲୋକ କେମିତି ସମସ୍ତେ ସମୃଦ୍ଧିରେ ରୁହନ୍ତୁ, ମୋ ପରିବାର କେମିତି ବଢ଼ୁ, ଆଗକୁ ବଢ଼ିଯାଉ। ଭକ୍ତି ଜୀବନଟା ସେ ଭକ୍ତି ଜୀବନ ଅଫିସିଆଲ ଜିନିଷ କିଛି ନାହିଁ, କିଛି ନାହିଁ। ମୁଁ ଉଦାହରଣ ଦେଉଥିଲି ନା, ସ୍ୱାମୀ ସ୍ତ୍ରୀ ଯେମିତି ସେମିତି ଅଛନ୍ତି, ଚାଲିଛି, ପୁଅ ପୁଅ ଝିଅ ହେଇଗଲାଣି, ପୁଅ ବିଭାଘର ସରିଲାଣି, କିନ୍ତୁ ସେ ସବୁବେଳେ ଦେଖିବ ସେ ତପ ଇଏ ତପସାପ ଭଳିଆ ହେଲା ବେଳକୁ, ସେ ତା ବିରାଡ଼ି ଭଳିଆ ହେଲାଣି, ଇଏ ଫଙ୍ଗ କିଣି ହବ, ସେ ତାର ନଖ ଦେଖେଇବ, ସବୁବେଳେ ସ୍ୱାମୀ ସ୍ତ୍ରୀ ଚାଲିନି କି? ସେ କ'ଣ ଜୀବନ? ସେଠି କେହି ସୁଖୀ ନୁହନ୍ତି। ଏଠି ଜୀବନଟା ସେ ଭକ୍ତି ଜୀବନଟା ସେ ତୁମେ ପରିବାର ଭିତରେ ପଶିପାରୁନ, ଆଉ ପରିବାର ସଦସ୍ୟ ହେଇପାରୁନ, ତୁମେ ଏ ପରିବାରର ସୁଖ ଦୁଃଖ କଥା ଚିନ୍ତା କରିପାରୁନ, ପରିବାର ସଦସ୍ୟଙ୍କ କଥା ଚିନ୍ତା କରିପାରୁନ, ତୁମେ କ'ଣ ଆଗକୁ ବଢ଼ିବ? ଏଇଟା ପତନ ହେଇଗଲା ଭକ୍ତିର। ଆଉ ଯେତେବେଳେ ସାଧୁଗୁରୁଙ୍କୁ ସର୍ତ୍ତଟା ଖାଇଲା କାଳ, ସର୍ତ୍ତ ଜିନିଷ ରହିଲା, ସିଏ ଏମିତି କରୁଛି, ସିଏ ତ ଏମିତି ଏତେ ଦିନରେ ଭକ୍ତ ହେଇକି ଏହା କରୁନି, ମୁଁ କାହିଁକି କରିବାକୁ ଯିବି, ସିଏ ତ ଏମିତି କରୁଛି, ମୁଁ କାହିଁକି କରିବାକୁ ଯିବି। ସତ୍ୟନାରୀ କେବେ ବାରାଙ୍ଗନାକୁ ଦେଖେ ନା, ବୁଝିପାରୁଛୁ କି ନାହିଁ? ବେଶ୍ୟାକୁ କେବେ ସତ୍ୟନାରୀ ଦେଖେ ନା, ସତ୍ୟନାରୀ ଯଦି ବେଶ୍ୟାର ବେଶକୁ ଦେଖିବ, ତାହେଲେ ସିଏ ବି ଦିନେ କ'ଣ ହବ, ରାସ୍ତାକୁ ଓହ୍ଲେଇ ପଡ଼ିବ ତଳକୁ। ବେଶ୍ୟା କ'ଣ କରେ? ତାର ଯେତେ ପ୍ରକାର ଧନ ସମ୍ପଦ ଅଛି ସେ କେବଳ ଦେହକୁ ସଜେଇବ। ସତ୍ୟନାରାୟଣର କାମ କ'ଣ? ତାର କାମ ହେଲା ସ୍ୱାମୀଙ୍କୁ ସୁଖ ଦେବ। ତାର ଦେହରେ ବସ୍ତ୍ର ଥାଉ, ଛିଡ଼ା ବସ୍ତ୍ର ଥାଉ, ଅଳଙ୍କାର ପିନ୍ଧିଥାଉ, ନ ପିନ୍ଧିଥାଉ, ତାର କାମ କ'ଣ? ସ୍ୱାମୀକୁ ସୁଖ ଦେବ। ଅସତ୍ୟନାରାୟଣର କାମ କ'ଣ? ମୋର ଦେହ ସଜା ହେଇକି ରହିବ, ଆମେ କେଉଁଟା ହେବା ସେଇଟା ଆମେ ଚିନ୍ତା କରିବାକୁ ପଡ଼ିବ। କିଏ କ'ଣ କରୁଛି, କିଏ କ'ଣ ସେବା କଲା, କେଉଁଠି କିଏ କଲା, ତାକୁ ଆମେ ଦେଖିକି ଆମେ ଆମେ ଅସତ୍ୟ ହେବୁନୁ। ଅସତ୍ୟ ନାରୀ ହେଇଯିବ, ଗଲା ଆମର ସବୁ ଚାଲିବ। ଏସବୁ ଜାଗତିକ ତତ୍ତ୍ୱକୁ, ଜାଗତିକ ବିଚାରଧାରାକୁ, ଜଡ଼ ବିଚାରଧାରାକୁ ଭକ୍ତି ଦ୍ୱାରା ଆଣେ। ଏଇଟା ପାଇଁ ଗୋଟେ ସର୍ତ୍ତମୂଳକ କାର୍ଯ୍ୟ, ସର୍ତ୍ତହୀନ କାର୍ଯ୍ୟ। ସର୍ତ୍ତ କାହିଁ ଏଠି ଲଗାଉଛ? ସିଏ କ'ଣ ଏମିତି କଲା, ସିଏ ଏମିତି କଲା, ସୋସାଇଟିରେ ଏମିତି ହେଲା, ଇଏ ଏମିତି କଲା। ତୁମେ କୃଷ୍ଣଙ୍କୁ ନିଃସର୍ତ୍ତ ଭାବରେ ସେବା କର, ଗୁରୁ କୃଷ୍ଣଙ୍କର, ଦେଖ ତୁମକୁ କ'ଣ କୃଷ୍ଣ ଦେଉଛ, ତୁମେ କାହିଁ ଅନ୍ୟ କଥା ଚିନ୍ତା କରୁଛ? ଯିଏ ସର୍ତ୍ତ କରିଛି ସେ ସର୍ତ୍ତର ଫଳ ପାଇବ। ତୁମେ ନିଷ୍କାମ ହେଇଯାଅ, ନିଃସର୍ତ୍ତ ହେଇଯାଅ, ତୁମକୁ କୃଷ୍ଣ ସେଭଳି ଭାବରେ ତୁମକୁ ଦେଇଦେବେ। ତେଣୁ ଗୋପୀମାନେ ଯେଉଁ ସର୍ତ୍ତ କରୁଛନ୍ତି କ'ଣ? କୃଷ୍ଣ କହିଲେ ନା ତୁମେ ଆସ, କୃଷ୍ଣ କହିଲେ ଠିକ୍ ଅଛି। କୃଷ୍ଣ ଦେଖିଲାରେ ଆମମାନଙ୍କର ମରଣ ଭଳି ହେଇଗଲା, କାହିଁକି ଲଜ୍ଜାକୁ ତ୍ୟାଗ କରି ପୁରା ସବୁ କୃଷ୍ଣ ହସୁଛନ୍ତି, ସେ କାନ୍ଦୁଛନ୍ତି, ଜଳ ଭିତରୁ ବାହାରିକି ଆସୁଛନ୍ତି। ଦେଖ ତୁମର ଯଦି କୃଷ୍ଣଙ୍କୁ ପତିରୁ ବା ଏ ସର୍ତ୍ତ କରି ଆବଶ୍ୟକ କ'ଣ ଥିଲା? କୃଷ୍ଣଙ୍କୁ ଡାକ ନା, କୃଷ୍ଣଙ୍କୁ ତୁମେ ଭଜନ କର ନା, ସର୍ତ୍ତ କିଛି ନାହିଁ ଏଥିରେ। ଏ ପ୍ରେମ ଯେଉଁ ଜିନିଷ, କାମରେ ସର୍ତ୍ତ ରହିଛି, ପ୍ରେମରେ ସର୍ତ୍ତ କିଛି ନାହିଁ। ପ୍ରେମ ଯେଉଁ ବସ୍ତୁ, ଏଟା ଗୋଟେ ସ୍ୱାଭାବିକ ସ୍ୱାଭାବିକ। ସ୍ୱାମୀ ସ୍ତ୍ରୀର ସମ୍ପର୍କଟା, ମା ପୁଅର ସମ୍ପର୍କଟା ସମାନ ନୁହେଁ। ଆଜିକାଲି ମା ପୁଅ ସେମିତି ହେଇଗଲେ, ତଥାପି ମା ମା ସ୍ୱାମୀ ସ୍ତ୍ରୀର ସମ୍ପର୍କ ସର୍ତ୍ତ ଉପରେ ଯିବ, କାରଣ ଏଠି କାମ ରହିଛି। ମା ପୁଅର ସମ୍ପର୍କ ତାର ସ୍ୱାଭାବିକ ସ୍ନେହ ରହିଛି। ଯେତେ ଗଣ୍ଡଗୋଳ ହେଇଥିବ, ଯାହା ହେଇଥିବ, ମୋ ପୁଅ ଆଜି ଅସୁବିଧା ହେଲା, ତା ସ୍ତ୍ରୀ ମୋ ପୁଅ ଅସୁବିଧା ହେଲା, ସେ ମେଡ଼ିକାଲ ଯାଇ ପହଞ୍ଚିବ ଆଉ ପହଞ୍ଚିବ ନା, ମୋ ପୁଅଟା ଅସୁବିଧା ହେଇଗଲାଣି, ମୁଁ ତାକୁ ଯାହା ହେଲେ ଯିବିନା ଆଉ। ସେ ପର ହାତ ଗୋଡ଼ ଧରି ପଇସା ନେଇ ଚାଲି ଆସିବ, ସେଟା ସ୍ତ୍ରୀ କରିପାରିବନି। ତାର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି, ସେ ତାର ଦେଖିବ ୟା କତୁରୁ କିଛି ମୋର ପାଇବାର ଆଉ ଆଶା ନାହିଁ, ସେତେବେଳେ ସେ ତାର ଭାବନାଟା ତାର କମିବ, ତାର କମି କମିକା ଯିବ। କି ସ୍ୱାଭାବିକ ସ୍ନେହ ଯାହାର ରହିଛି, କାହାର ସେଠି କାମ ନାହିଁ ନା, ମାର ପୁତ୍ର ପୁତ୍ର ପାଖରୁ କିଛି ପାଇବାର ନାହିଁ, ଦେହ ସୁଖ କିଛି ପାଇବାର ନାହିଁ, ତା ସ୍ୱାଭାବିକ। ସେଇଠୁ କେବଳ ଦେଖ ଜଗତର ପ୍ରଭୁପାତ ସେ ଗୋଟିଏ କଥା କହିଛନ୍ତି, ପ୍ରେମର କିଛି ସଙ୍କେତ ତୁମେ ମା ପାଖରୁ ପାଇବ, ଆଉ କାହା ଜଗତରେ କେଉଁଠି ନାହିଁ। ସବୁକିଛି ବୈରୀଭାବ, ମୁଁ ତ ନିଜେ ଦେଖି ସବୁ ଆଉ, ଆମ ଜୀବନରେ ସବୁ ଦେଖିକି ଆସୁଛୁ ଗାଁ ଗହଳିରେ ଆଉ, ସେଇଟା ସବୁ ଭଲ ପଡ଼ୁଛି। ଆରେ ଏମିତି ସବୁ ମା ମାନେ ଭଲ ପାଉଥିଲେ, ଯେତେ ତାକୁ ସେ ଗୋଟେ ଥାଏ ତାକୁ ବାଡ଼େଇବ, ତାକୁ ତାକୁ ମା ଗୋଟାକୁ ଖାଇବାକୁ ଦେବନି, ତୁ ଅଲଗା ହେଇଯା, ତୁ ଅଲଗା ରହ, ତା ଗାଁ ସାରା ଯେହେତୁ ତୁ ଅଲଗା ହେଇ ରହୁନୁ। ହଁ ଯାହା ହେଲା ମୋ ପୁଅଟା ନା ଆଉ, ହଁ ବୋଉଟା ସିନା ଏମିତି କରୁଛି, ହଇରାଣ କରୁଛି, ଯାହା ହେଲା ମୋ ପୁଅଟା ନା ଆଉ, ତା ଅଲଗା କେମିତି ରହିବି, ପୁଅଟା କେମିତି ଛାଡ଼ିକି ରହିବି, କି ଏତେ ବୁଢ଼ା ହଇରାଣ କରୁଛି ତୋତେ, ମୋ ପୁଅଟା ନା ଆଉ, ସେ କାଟିପାରୁନି, ମୋତେ କାଟିପାରୁନି। ଜୀବର ଗୋଟେ ଜୀବର ଦେଖ ସାମର୍ଥ୍ୟ କେତେ, ତାର ସ୍ୱାଭାବିକ ମମତାର ବଳ କେତେ, ଆଉ କୃଷ୍ଣଙ୍କ ପ୍ରେମର କ'ଣ ବଳ ତୁମେ ଜାଣିଛ? କ'ଣ ଜାଣିପାରିବ? କୃଷ୍ଣ ପ୍ରେମର କେତେ ବଳ ରହିଛି, କୌଣସି ସର୍ତ୍ତ ସେଥିରେ ନାହିଁ। ଆଉ କୃଷ୍ଣ ଏଇ ବସ୍ତ୍ରହରଣ ଲୀଳା ଦ୍ୱାରା ଆମକୁ ଦେଖାଉଛନ୍ତି, ଦେଖ ତୁମ ଅନ୍ତର ଭିତରେ ଯେଉଁ ବଦ୍ଧ ଭାବନା ଗୁଡ଼ିକ ରହିଛି, ତୁମେ ସର୍ତ୍ତ ଆସୁଛି, କାରଣ ତୁମର କାମନାଟା ହେଉଛି ବଳବତ୍ତୀ, ସେଥିପାଇଁ ତୁମେ ସର୍ତ୍ତ କରୁଛ, ତୁମେ ତୁମ ରାସ୍ତାରେ ତୁମ ଭାବନାରେ ଯିବା ପାଇଁ ଚାହୁଁଛ। ଯେମିତି ସଂସାର ଦୁନିଆ ଲୋକ କ'ଣ ବଞ୍ଚୁ, ସେ କର୍ମଫଳଟାକୁ ଆଭଏଡ୍ କରିକି ସେ କ'ଣ ଚାହୁଁଛି, ମୁଁ ଯେମିତି ଚାହୁଁଛି ସେମିତି ବଞ୍ଚିବି, ସେ ଜାଣିନି ତା ପଛରେ ଗୋଟେ କର୍ମଫଳ ଅଛି ନା, ସେ ଚାହୁଁଛି ମୁଁ ଯେମିତି ଚାହୁଁଛି ସେମିତି ବଞ୍ଚିବି, ମୋର ଏଇ ଗାଡ଼ି ଦରକାର, ମୋର ଏଇ ଘୋଡ଼ା ଦରକାର, ମୁଁ ଏ ଜାଗାରେ ବାହାହେବି, ତୁ ସବୁ କର ବାପା, ତୋ ପଛରେ କିଏ ଅଛନ୍ତି, କର୍ମଫଳ ଅଛି। ସେଭଳି ଆମେ ଆମେ ଚାହୁଁଛୁ ମୁଁ ଏମିତି ଭକ୍ତି କରିବି, ମୁଁ ଏମିତି ଭଜନ କରିବି, ତୁମେ ଯାହା କର, ତୁମ ପଛରେ କିଏ ଅଛନ୍ତି, କୃଷ୍ଣ, ସେ ତୁମେ ଜାଣିନ। ତୁମେ ଯେମିତି ଭାବୁଛ ଯେମିତି ଜୀବନ ବିତିବା ପାଇଁ ସେମିତି ନାହିଁ, କୃଷ୍ଣ ତୁମ ପାଇଁ ପଛରେ ସେ ରହିଛି ନା, ଯେମିତି ତୁମେ ତୁମେ ଯେତେ ଆରେଞ୍ଜମେଣ୍ଟ ଭଲ କର, ତୁମ ପଛରେ ତୁମର କର୍ମଫଳ ଅଛି, ସେଇଟା ଆସିକି ପହଞ୍ଚିବ, ତୁମେ ବୁଝିବା ପାଇଁ ବାଧ୍ୟ ହେବ। କୃଷ୍ଣଙ୍କ ଭଜନ ପଥକୁ ଆସିଲ, କୃଷ୍ଣଙ୍କୁ ତାର ଇଏ ମୋତେ ଡାକୁଛି ନା, ଯେତେବେଳେ ମୁଁ ଜଣଙ୍କୁ ଡାକୁଛି ମୁଁ ତା ବୁଦ୍ଧରେ ଚାଲିବି ନା ମୋ ନିଜ ବୁଦ୍ଧରେ ଚାଲିବି, ଆଉ ଡାକିବା ଅର୍ଥ କ'ଣ? ଗୋଟେ ସହାୟ, ଭାଇ ଟିକେ ଆସିଲ ଆସିଲ ଆସିଲ, ସେ ଆସିଲା ପରେ ତାକୁ ବୁଦ୍ଧି ଶିଖେଇବା, ତୁମେ ଡାକୁଛ ଏ ଭାଇ ଆସ 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 ଆସ, ଆମେ ଯେଉଁ ହରେକୃଷ୍ଣ କହୁଛେ କ'ଣ, କୃଷ୍ଣ ଆପଣ ଆସନ୍ତୁ, କୃଷ୍ଣ ମୋତେ ସେବା ଦିଅନ୍ତୁ, ଆମେ କୃଷ୍ଣଙ୍କୁ ସହାୟତା ମାଗୁଛେ। କୃଷ୍ଣଙ୍କୁ ସହାୟତା ମାଗିଲା ପରେ କୃଷ୍ଣ ବୁଦ୍ଧି ଶିଖେଇବା, ଆରେ ସହାୟତା ମାଗୁଛ ମାନେ ସିଏ ଯୋଉ ବୁଦ୍ଧି ଦେବେ ଚାଲ। ଏଇଟା ଗୋଟେ ସିମ୍ପଲ ଜିନିଷ, ଗୋଟେ ସରଳ ଜିନିଷ, ଏଇଟା ଭକ୍ତି ଏତେ କଷ୍ଟ ନାହିଁ। ଏତିକି କଷ୍ଟଟା ହଉଛି ଏତିକି ଏଇ ଛାଡ଼ିବାଟା, ନିଜର ସ୍ୱତନ୍ତ୍ରଟାକୁ ଛାଡ଼ିବା, ଶରଣାଗତ ହେଇଯିବା, ସେଇଟାକୁ ମହାପ୍ରଭୁ ଶିଖିବା ପାଇଁ। ସେଥିପାଇଁ ହାତ ଟେକିଥିଲେ ପୁରା, ସେ ହାତ ଟେକିଥିଲେ ଯେ ଛନ୍ଦା ପାଦରେ ଛିଦିଲେ ଛନ୍ଦା ଛନ୍ଦ ହାତ, ଦେଖୁନା ହାତ ଛନ୍ଦା ପାଦ ଛନ୍ଦା, ସେ ସିଧା ହେଇକି ଦେଖିଥିଲେ। ଆରେ ଶରଣାଗତି ରାସ୍ତାଟା ବାପା ସର୍ତ୍ତ ନୁହେଁ, ସେ ନେଇ କୃଷ୍ଣ ବଙ୍କା ଆଉ ହାତ ବଙ୍କା ଫଙ୍କା କିଛି କରିଛନ୍ତି କି? ମହାପ୍ରଭୁ କୃଷ୍ଣ ବଙ୍କା କରିଥିଲା ନା, ଦେଖ ସେ ଆସି ମହାପ୍ରଭୁ ସର୍ତ୍ତ ମାନେ ଆଉ ସର୍ତ୍ତ କିଛି ରହିନି, ବଙ୍କା ତୁମେ ବଙ୍କା ହୁଅନି, ମୁଁ ବଙ୍କା, ତୁମେ ବଙ୍କା ହେଲେ ଅସୁବିଧା, ତୁମେ ବଙ୍କା ହେଲେ କିଛି କାମରେ ଲାଗିବନି, ମୁଁ ବଙ୍କା ହେଲେ ଠିକ ଅଛି, ତୁମେ ବଙ୍କା ହେବାକୁ ଚେଷ୍ଟା କର, ତୁମେ ସରଳ ହୁଅ। ଆରେ ମୁଁ ବଙ୍କା ହେଇକି ଆଜି ଅଡ଼ୁଆରେ ପଡ଼ୁଛି, କୃଷ୍ଣ ଆଜି ଏଇ ଏଇ ସମସ୍ତେ କ'ଣ ମାନେ ତାଙ୍କ ଜୀବନଟା, ଯଦି କୃଷ୍ଣଙ୍କର 100 ବର୍ଷର ଲୀଳାକୁ ଆମେ ଆଲୋଚନା କରିବା, ସେ କେତେ ଦିନ କେତେ ସମୟ ନିଶ୍ଚିତରେ ବସିଛନ୍ତି। ବିଷ୍ଣୁଙ୍କୁ ଶାନ୍ତାକାର ଭୋଜନ ଶୟନ କୁହାହଉଛି, ହଁ କୃଷ୍ଣଙ୍କୁ ଶାନ୍ତାକାର କୁହାହଉଛି, ଆରେ କେତେ ସମୟ କୃଷ୍ଣ ଶାନ୍ତିରେ ବସୁଛନ୍ତି ମୋତେ ଦେଖାଅ, ହଁ ବସିକି ଦେଖିଲ ଦେଖିବା। ତୁମେ ଭକ୍ତ କହୁଛ ମୁଁ ଶାନ୍ତିରେ ରହିବି ନା କ'ଣ କିରେ, ମୁଁ ଶାନ୍ତିରେ ରହିବି, ଘର ଛାଡ଼ିଦେଲେ ମୋର ଝମେଳା ଅଛି, ଏଠି ପଳେଇଲି ଆରାମରେ ରହିବି ଆଉ, ତୁମେ କ'ଣ ଶାନ୍ତିରେ ରହିବ, ତୁମ ପ୍ରଭୁ ଶାନ୍ତିରେ ରହିଛନ୍ତି କି? ପଚାରିଲ ତାଙ୍କୁ, ଏଠି ପାଣ୍ଡବ ମାନଙ୍କର ଯୁଦ୍ଧ ଲାଗିଲାଣି ଚାଲ, ସେଠି ଅସୁର ମାରିଲାଣି ସେ ଆଇଲାଣି ଶିଶୁପାଳଙ୍କୁ ତମମାନଙ୍କ, ତାଙ୍କ ଏଇ ବ୍ରଜରାୟଣ ରହିଲେ, ହେଣେ ସଖାମାନେ ଖେଳିବାକୁ ଯିବେ ଅସୁରମାନେ ଆସିଲେଣି, ହେଣେ ଗୋପୀମାନେ କାନ୍ଦିଲେଣି ଯା ମାଖନ ଚୋରି କର, ଆରେ ତାଙ୍କର କ'ଣ ଅଛି, ତାଙ୍କର ତ କିଛି ନାହିଁ, ତାଙ୍କ ଜୀବନରେ କ'ଣ ଶାନ୍ତି ପାଇଥିଲି ମୁଁ କହିପାରୁନି, କିନ୍ତୁ ମୁଁ ଯାହା ଦେଖୁଛି ତାଙ୍କ ଜୀବନରେ କ'ଣ, ତାଙ୍କ ଜୀବନରେ କିଛି ନାହିଁ, କେବଳ ଭକ୍ତ ପାଇଁ ଦୌଡ଼ରୁ ତାଙ୍କ ଜୀବନ ଯାଇଛି। ଆଉ ତୁମେ କହୁଛ ମୁଁ ଚାଲା ଘରେ କୃଷ୍ଣ କହିଦେଇକି ମୁଁ ପୁରା ପାସ୍ ପନିର ଖାଇକି ସୁଖରେ ରହିବି, କୃଷ୍ଣ ମୋତେ ବର ଦେବେ, ଆରେ ସେ ବଙ୍କାରେ ବାବା, ତୁମେ ସିଧା ହେଇଯାଅ, ତୁମେ ଚାଲା ଖାଇବାକୁ ଚେଷ୍ଟା କରୁନି ତାଙ୍କ ପାଖରେ, ତୁମେ ଦେଖୁନା ସେ କ'ଣ ଆଜି ହଇରାଣ ହେଇଛନ୍ତି ଭଗବାନ ହେଇକି, ଭକ୍ତ ବତ୍ସଳ ନା, କିନ୍ତୁ କେତେ ସବୁବେଳେ କୁନ୍ତି ସେନେ ବିରକ୍ତ ହେଇଗଲେ, କହିଲେ କ'ଣ ଚିନ୍ତା କରିବି ତାଙ୍କ କଥା, ଏଣେ ପାଣ୍ଡବମାନେ ପାଖକୁ ଆସୁଛନ୍ତି, ଏଣେ ପାଣ୍ଡବମାନେ ଛାଡ଼ିଗଲେ ଦୁଃଖୀ, ସେଣେ ଯାଇ ପହଞ୍ଚିଲା ବେଳକୁ ସେଣେ ନଗଲା ମାନେ ବସୁଦେବ ଦେବ କି ମୋ ଭାଇ ଭଉଣୀ ଦୁଃଖୀ, ଏ କଷ୍ଟ କୃଷ୍ଣଙ୍କର କ'ଣ କରିବ, ଆମେ ବି ଚାହୁଁଛୁ ସିଏ ବି ଚାହୁଁଛୁ। ତ କୃଷ୍ଣଙ୍କୁ ଦେଖିଲେ ଦେଖିବା ତାଙ୍କୁ କ'ଣ, ସମସ୍ତେ କହୁଛନ୍ତି ମୁଁ ଶାନ୍ତିରେ ରହିବି, ଆରେ ଶାନ୍ତିରେ କ'ଣ ରହିବା, କୃଷ୍ଣ ଯାହା କରୁଥିଲେ ତୁମେ ତାହା କଲେ ଶାନ୍ତିରେ ରହିବ, ସେଥିପାଇଁ କୃଷ୍ଣ ସୁଖୀ। କୃଷ୍ଣ କ'ଣ କରୁଛନ୍ତି, ତାଙ୍କ ଭକ୍ତକୁ ସୁଖ ଦେବ, ତୁମେ ସେଇ ପ୍ରୋସେସ ଯାଉ ନା, ତୁମେ ସୁଖରେ ରହିବ, ଆଉ ସେ ଯେମିତି ଦୌଡ଼ୁଥିଲେ ତୁମ ଜୀବନ ସାରା, ଏଇଟା ତାଙ୍କ ପ୍ରିନ୍ସିପଲ ଆଉ, ତୁମକୁ କ'ଣ ଲାଗୁଥିଲ ମୁଁ କହିପାରୁନି, ଆରାମ କିଛି ନାହିଁ ଏଥିରେ, ସେ ତ ଆମ ପ୍ରଭୁ ତ ଦୌଡ଼ୁଛନ୍ତି ଆଉ, ସକାଳୁ ଉଠିବ ଗାଈ 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 ମାନେ ହମ୍ବା ହମ୍ବା ରଡ଼ି ଛାଡ଼ିବେନି, ସେ ଯେଉଁ କେତେ ପଦ ସବୁ ଲେଖିଛନ୍ତି ସେ ତାକୁ ଆଜିକାଲି ବୁଝିବ କି, ତାକୁ କହିଲେ ତ ସେ ଓଲଟା ବୁଝିବେ, ସିଏ ନହେଲେ ମେଲୋଡ଼ି ସ୍ୱର ତାକୁ ସବୁ ନେବେ, କ'ଣ ବୁଝିବେ ତାକୁ, ସୁଇ ଚଣ୍ଡିଦାସଙ୍କ ଯେଉଁ ପଦ ସବୁ ରହିଛି, ସକାଳୁ ଉଠିଲେ ଯଶୋଦାମାତା ଡାକିବ, ଉଠ 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 ଯଶୋଦାମାତା ଡାକିବେ, ଉଠ 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 ଧେନୁ ଧେନୁ ସବୁ ରାବିଲେଣି, ସୁଦାମା ସବୁବେଳେ ଆସିକି ଏଠି ପହଞ୍ଚି ପାରିବେନି, କୃଷ୍ଣ ଶୋଇଥିବେ, ଉଠ ଉଠ କାନା ଉଠ, କୃଷ୍ଣ ଉଠିଲା ମାନେ ମନ ଦୁଃଖ ହେଇଯିବ, କାହିଁକି ଆରେ ଏତେ ଲେଟ୍ ହେଇଗଲାଣି, ସୁଦାମା ସବୁବେଳେ ଆସିଗଲେଣି, ଗୋମାତା ଆସିଗଲେଣି, ଗୋମାତା ସବୁ ଆସିକି ଆଉ କେହି ଯିବେନି, ତାଙ୍କ ଗାଈ ସବୁ ଖୋଲିଦେବେ, କିଏ ସୁଦାମା ସବୁବେଳେ ସବୁ ଗାଈ ଖୋଲିଦେବେ, ସମସ୍ତେ ବ୍ରଜର ଗାଈ ସବୁ ଆସିକି ନନ୍ଦ ମହାରାଜଙ୍କୁ ପୁଣି ତାଙ୍କୁ ଚାଲ, ତାଙ୍କୁ ନେଇ ତାଙ୍କୁ ବଂଶୀ ବଜେଇ ତାଙ୍କୁ, ଆରେ କୃଷ୍ଣଙ୍କର କ'ଣ ସୁଖ, କ'ଣ ସୁଖ ତାଙ୍କର, ତାଙ୍କର ଏଇଟା ହେଲା ସୁଖ, ଗୋମାତାଙ୍କୁ ସୁଖ ଦେ, ସଖାମାନଙ୍କୁ ସୁଖ ଦେ, ଅସୁରମାନେ ଉତ୍ପାଦ କର, ବୃନ୍ଦାବନରେ ପୁଣି ବୃକ୍ଷ ତରୁ ଲତା ସେମାନେ ବି ଚାହାନ୍ତି ଆମ କୃଷ୍ଣ ଆମକୁ, ତାଙ୍କୁ ସୁଖ ଦେ, ଗୋବର୍ଦ୍ଧନ ଚାହିଁବେ ମୋ ଉପରେ ବସନ୍ତୁ, ତାଙ୍କ ସୁଖ ଦେ, ଦିନମାନେ ଏମିତି କଲା ସୁଖ ଦେଇ ଦେ, ରାତିରେ ପୁଣି ଗୋପୀ ରାଧାରାଣୀ ଚନ୍ଦ୍ରାବଳୀ, ସୁଖ କ'ଣ, ସୁଖ ଲାଗି ଏଇ ଭକ୍ତ ପାଇଁ ତାଙ୍କର ତାଙ୍କ ତାଙ୍କ ଶାନ୍ତି କାହିଁ ତାଙ୍କର, ଯଦି ତାଙ୍କ ଆମ ଆମ ବିଚାର, ସିଏ ତ ସବୁବେଳେ ପରମ ଶାନ୍ତିରେ ରହିଛନ୍ତି, କିନ୍ତୁ ଆମ ବିଚାରଧାରା ଆମେ ଯେଉଁ ଶାନ୍ତି କହୁଛୁ, ଶାନ୍ତି ମାନେ କ'ଣ, ମୋର ସବୁ ବ୍ୟବସ୍ଥା ହେଇଯିବ, ମୁଁ ଖାଇପିଇକି ଭଲ ରହେ, ଆରେ ତାଙ୍କୁ ସବୁ ପ୍ରକାର ବ୍ୟବସ୍ଥା ଫୁଲମାଳ ଖାଇବା ପିଇବାକୁ ଦିଆହଉଛି, କିନ୍ତୁ ସିଏ ଶାନ୍ତିରେ ନାହାନ୍ତି, ସେଟା ସିଏ କହିଥିଲା ନା, ମୁଁ କୋଉଠି ଶାନ୍ତି ପାଉନି, କେବଳ ଗୋଟେ ଜାଗାରେ ପାଉଛି। ସେ କହିଲେ ନା ଏମିତି ଆମେ ବୈକୁଣ୍ଠେ ଯୋଗୀ ନା ମୃଦୟାନ ଅଛ, ମନା କରିଦେଲେ। ଏ ପରମାତ୍ମା ଯୋଉ ଯୋଗୀ ବୈକୁଣ୍ଠ ରୁହେନି, କୃଷ୍ଣ ବୈକୁଣ୍ଠ କଣ ରୁହନ୍ତି, ରୁହନ୍ତିନି। କୃଷ୍ଣ କହୁଛନ୍ତି ନା ଆଉ ଯୋଗୀ ନା ହୃଦୟାନ ଅଛ, ମୁଁ ଯୋଗୀ ହୃଦୟ ରୁହେନି, ସେ ଯୋଗୀ ହୃଦୟ ପରମାତ୍ମା ରୂପେ ରହିଛନ୍ତି। ଅଛନ୍ତି କେଉଁଠି, ଆମର ଭକ୍ତ ଯତ୍ର ଗାଉଛନ୍ତି ତତ୍ର ତିଷ୍ଠା ମିନା ହାତ, କେବଳ ମୋତେ ଟିକେ ସୁଖ ମିଳେ ଯୋଉଠି ମୋ କଥା ଟିକେ ହୁଏ ସେଇଠି ମୁଁ ଟିକେ ରୁହେ, ନହେଲେ ତାପରେ ତାଙ୍କ କୃଷ୍ଣଙ୍କୁ ତ ରେଷ୍ଟ ନାହିଁ ଆଉ ସେଇଠୁ ବାହାରିବେ ଆଉ। ଏ ଭକ୍ତ ଡାକୁଛି, ସେ ଭକ୍ତ ଡାକୁ, ଭକ୍ତ ବାର ମାସୀ କୃଷ୍ଣଙ୍କୁ ଡାକୁଛନ୍ତି, ବାର ମାସୀ ଭିତରେ ପୁଣି 24 ଘଣ୍ଟା କୃଷ୍ଣଙ୍କୁ ଡାକୁଛନ୍ତି। ନା କୃଷ୍ଣ କେତେବେଳେ ଶୋଇବେ, ମୁଁ ସେଇଟା ଗୋଟେ ଚିନ୍ତା କରି ବସିକି ମଝିରେ, ରାତି 2ଟାରେ ଉଠିକି ଆମେ ଯଦି ଜପ କଲେ ତାହେଲେ କୃଷ୍ଣ କ'ଣ ଜଣେ କାନ୍ଦିଲା ରାତି 2ଟାରେ ଉଠିକି, ପ୍ରଭୁ କ'ଣ କରି ମୋତେ ଉଦ୍ଧାର କର, ଆରେ 2ଟାରେ ନିଦ ଭାଙ୍ଗିଲାଣି। ସେ ତାର ତୁମର ଏଠୁ ମଙ୍ଗଳ ଆରତୀ କଲାବେଳକୁ ତାଙ୍କର ଶୟନ ଚାଲିଥିବେ ବିଦେଶରେ, ଶୟନ ଚାଲିନଥିବି, ସେ ଶୋଇବେନି। ଆମେ ଉଠିଲା ବେଳକୁ କୃଷ୍ଣ ସେ ତୁମେ ଉଠିଲା ସେ ତାଙ୍କୁ ଶୋଇବାକୁ ସେ ଦେଉଥିବ, କୃଷ୍ଣ କରିବେ କ'ଣ। ମୁଁ ବିଚାର କରି ଦେଖୁଥିଲି, ଆରେ କୃଷ୍ଣ ସୁଖ କାହିଁ କୃଷ୍ଣଙ୍କର, ତାଙ୍କୁ ତ କେବଳ ଦୁଃଖଟା ଖାଲି ଛୋଟ ଜଣା ହେଉଛି, କ'ଣ ତାଙ୍କର ଭଗବାନ ତାଙ୍କର ଆତ୍ମସୁଖ, ସେ ଆତ୍ମାରାମ ଯାହା ତାଙ୍କର ନିଜ ସୁଖ ପାଆନ୍ତି, କିନ୍ତୁ ତାଙ୍କର ସୁଖ ହେଲା ଏଇଟା, ତାଙ୍କର ସୁଖ ହେଲା ତାର ଭକ୍ତଙ୍କ ପାଇଁ ସେ ପ୍ରକାର ବ୍ୟବସ୍ଥା କରି। ସେ ପୁଣି ସେ କିଭଳି ବ୍ୟବସ୍ଥା, ସର୍ତ୍ତବିହୀନ ମହାଭାରତ ଯୁଦ୍ଧରେ ସେବା କରୁଥିଲେ, ସବୁ ଚକିତ ହେଇଯାଇଥିଲେ ନା ଦେବତାମାନେ, ସେଥିପାଇଁ ଝୁଣ୍ଡମ ଝୁଣ୍ଡ ପୁରା ଝୁଣ୍ଡ କରି ରହିଥିଲେ 18 ଦିନ ଯାଏ, କୌଣସି ଦେବତା ଅମୃତପାନ ଭୁଲି ଯାଇଥିଲେ, କେବଳ ଗୋଟେ ଝାଙ୍କି ଦେଖିବା ପାଇଁ ଯାଉଥିଲେ କୃଷ୍ଣ କେମିତି ଅର୍ଜୁନଙ୍କ ପାଇଁ, କ'ଣ ସର୍ତ୍ତ ନଥିଲା, ମୁଁ ସାରଥି ସାରଥି, ସର୍ତ୍ତ କିଛି ନାହିଁ, ନା ସ୍ପେଶାଲ ପ୍ୟାଲେସ୍ ଦରକାର, ସ୍ପେଶାଲ ଭୋଜନ ଦରକାର ନାହିଁ, ମୋର କୌଣସି ଜିନିଷ ସ୍ପେଶାଲ ଦରକାର, ସେ ସ୍ପେଶାଲ ଜେନେରାଲ ପଳେଇ ଆସିଥିଲେ, ଆମେ ଜେନେରାଲ ଆମର ଦରକାର ସ୍ପେଶାଲ, ସର୍ତ୍ତ ହେଇଗଲେ ତୁମ ସ୍ପେଶାଲ ମେଣ୍ଟାଲିଟି ସବୁବେଳେ ଆସିବ, ଆମର ସ୍ପେଶାଲ ସ୍ପେଶାଲ ପ୍ରସାଦ ଆଣ, ସ୍ପେଶାଲ ପ୍ଲେସ, ସ୍ପେଶାଲ ରୁମ, ସର୍ତ୍ତ ଜେନେରାଲ କୋଉଠି ରହିଥିବେ, ଏସବୁ ଆଉ ହେବନି। କୃଷ୍ଣ ଦେଖ କେମିତିକା ଶରଣାଗତି ଯେଉଁ ଜିନିଷ ବହୁତ ବଡ଼ ହେଭି ଜିନିଷ, ଆକ୍ଚୁଆଲି ଏଇଟା ହେଭି ଜିନିଷ ନାହିଁ, ମହାପ୍ରଭୁ ଆଣି ଶିଖେଇ ଦେଲା, ମହାପ୍ରଭୁ ଶିଖେଇ ଦେଲା ନା ହରେ କୃଷ୍ଣ କୃଷ୍ଣ କୃଷ୍ଣ, ଆମେ ଭକ୍ତମାନେ ସବୁବେଳେ କହୁଛେ ନା ହରେ ରାମ ରାମ, ତା ମାନେ ହାତରେ କାହିଁ ଟିକିଆ, କ'ଣ କ'ଣ ହାତ କାହିଁ ଟିକିଆ, ମୋତେ କହିଲେ ଦେଖି ହାତରେ କାହିଁ ଟିକିଆ, ଗୋଟେ ସମସ୍ତେ କ'ଣ ହରେ କୃଷ୍ଣ କହୁଛ ହାତ ରଖିଦେବା, ଆମେ ବି ହାତ ରଖିଦେବା, ମୁଡ଼ଟା କ'ଣ, ମହାପ୍ରଭୁଙ୍କୁ ମହାପ୍ରଭୁଟା କହିଛନ୍ତି, ମହାପ୍ରଭୁଙ୍କୁ ସେ ଭାବଟାକୁ ରିମାଇଣ୍ଡ କରିବା ପାଇଁ ଗୌରୁ ଶିଖେଇଛନ୍ତି ଶରଣ ଯିବା ପାଇଁ, ତାଙ୍କ ସେ କୃଷ୍ଣଙ୍କର ଶରଣ ଯିବା ପାଇଁ। ମନର କାର୍ଯ୍ୟ ହେଲା ତାର ଧର୍ମକୁ ସେ ତିଆରି କରିବ, ସଂକଳ୍ପ ବିକଳ୍ପ, ତୁମର କାର୍ଯ୍ୟ ହେଲା କ'ଣ, ତୁମର କାର୍ଯ୍ୟରେ ତୁମେ ଶରଣରେ ଯିବ, ତୁମେ ସାଧୁଗୁରୁଙ୍କ ଶରଣ ଯାଇକି ସବୁବେଳେ କୃଷ୍ଣ କୃଷ୍ଣ କ'ଣ କରି, କୃଷ୍ଣ ମୁଁ କ'ଣ କରି, ତୁମେ ଶରଣ ନ କଲେ ପାରିବନି, ଏଇଟା ଟ୍ରେନିଂ, ଏଇଟା ବିଗିନିଂ ଟ୍ରେନିଂ। ସେଥିପାଇଁ କହ କାରଣ ଆଦୌ ଗୁରୁପାଦ ଆଶ୍ରୟ, ଏଇଟା କ'ଣ, ସବୁଥିରେ ସରଳ ସରଳଟା ରହିଛି, ଯେଉଁ ପୂର୍ବରୁ କେବେ ଆମେ ବ୍ୟାଖ୍ୟା କରୁଥିଲେ ନା, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ତିନିଟା ରହିଲା, ପରିପ୍ରଶ୍ନେନ ସେବୟା ଏଇଟା ଛାଡ଼ିଦିଅ, ଆଗେ କ'ଣ ରହିଲା ପ୍ରଣିପାତ, ପ୍ରଣିପାତ ମାନେ କ'ଣ, ପ୍ରଣାମ ନୁହେଁ, ପ୍ରଣିପାତଟା ପ୍ରଣାମ ନୁହେଁ, ପ୍ରଣାମ ତୁମେ କ'ଣ କରୁଛ, ପ୍ରଣାମ କର୍ମୀ ଲୋକ ବି ପ୍ରଣାମ କରୁଛନ୍ତି, ବାବା ପ୍ରଣାମ, ସେ ପ୍ରଣାମ କରିକି ପ୍ରଶ୍ନ କରିଦେଉଛନ୍ତି, ସେଠି ପ୍ରଣିପାତର ଅର୍ଥ ଶରଣ, ସମ୍ପୂର୍ଣ୍ଣ ଶରଣ। ତୁମେ ସମ୍ପୂର୍ଣ୍ଣ ଶରଣ ନଗଲେ ନିଃସର୍ତ୍ତ ଭାବରେ କୃଷ୍ଣଙ୍କର ଯେଉଁ ତୁମ ପ୍ରତି ବ୍ୟବସ୍ଥାଟା ରହିଛି, ସେଟା ତାଙ୍କ ହୃଦୟରେ ମାଧ୍ୟମ ଦେଇ ତୁମ ପାଖକୁ ଆସିବ ନାହିଁ। ଜ୍ଞାନଟା କିଏ ଦେଉଛନ୍ତି, ପରମାତ୍ମା ଦେଉଛନ୍ତି, ତେଣୁ ତୁମର କେଉଁଥିରେ କଲ୍ୟାଣ ହବ, ତୁମର ଯଦି ଶରଣ ଭାବନାଟା ନାହିଁ, ଭଗବାନ ତୁମକୁ ସେ ସାଧୁଗୁରୁଙ୍କ ଦ୍ୱାରା ସେ ବୁଦ୍ଧି ଦେବେନି, ସେ ଯେଉଁ ଉପଦେଶ ଦେବେ ଯାହା ଦେବେ, ତୁମର ଯେମିତି ଭାବନା ରହିଛି ସେ ଭାବନା ହିସାବରେ ତୁମେ ଚାଲିବ। ପ୍ରଣିପାତ ତୁମର ଚରଣନାଥ କରିଅଛି ପରି ପ୍ରଣିପାତ, ମନେ ନାହିଁ ନା କ'ଣ, ଭକତେ ବିନୋଦ ତବ ସ୍ୱାମୀ ବିପଦ ହୋଇତେ, ବିପଦ ହୋଇତେ ସ୍ୱାମୀ ଅବଶ୍ୟ ତାହାରେ ତୁମେ ରଖିବେ ତାହାର ଏହି ବିଶ୍ୱାସ, ଭକ୍ତିରେ ଠାକୁର ଲେଖିଛନ୍ତି। କ'ଣ ଆରମ୍ଭଟା କହିଲି, ଶବ୍ଦରୁ ମନେ ପଡ଼ିଲା, ତୁମର ଚରଣ ନାଥ କରିଅଛି ପ୍ରଣିପାତ ଭକତି ବିନୋଦ ତବ ଦାସ, ଆଉ କିଏ ଲେଖିପାରିବେ ସଂସାର, ତା ଗୋଟେ ଗୋଟେ ଶବ୍ଦ ପୁରା ସମ୍ପୂର୍ଣ୍ଣ ଗୀତା ଭାଗବତର ମୁଡ୍ କ୍ୟାରି କରୁଛି। ଏ ସର୍ବଧର୍ମାନ ପ୍ରତି ସେଠି ଲେଖିଲେ ଦେଖ, ସେଠି ସେଠି ଲେଖିଥିଲେ ସର୍ବସ୍ୱ ତୁମାର ଚରଣ ସମ୍ପିଆ ପଡ଼ିଛେ ତୁମାର ଘରେ, ତୁମେ ତ ଠାକୁର ତୁମାର କୁକୁର ବୋଲି, ମୁଁ କୁକୁର ଭଳିଆ ପଡ଼ିଛି, ସର୍ବଧର୍ମାଟା ଗୋଟେ କୁକୁର ସେ ତୁଳନା କଲେ, ସର୍ବସ୍ୱ ଯଦି ଛାଡ଼ିବ ସର୍ବସ୍ୱ ସର୍ବସ୍ୱ ସର୍ବ କ'ଣ ଛାଡ଼ିବ ସ୍ୱ ଧନ ସର୍ବସ୍ୱ ନିଜ ସବୁ ଛାଡ଼ିଦେବ କ'ଣ କରିବ ଛାଡ଼ି ଦେଇକି ପଡ଼ିଛି ତୁମ ଆର ଘରେ ଆଚ୍ଛା ଘରେ ରହି ଭିତରେ ରହିଛି ନା ବାହାରେ ରହିଛି ନା କୁକୁର ଭଳିଆ ମୋତେ କୁକୁର ଭଳିଆ ଦେଖ କୁକୁରର କ'ଣ ଅଛି ନା କୁକୁର କୁକୁର କ'ଣ ଅଛି କିଛି ନା ତାକୁ ଏଇ ମଣିଷ ଗୁଡ଼ାକ ତ ତାକୁ ତାକୁ ନାରୀ ସୁଖ ପାଇଁ ତାକୁ ଛାଡ଼ୁନାହାନ୍ତି କୁତି ନା କୁହନ୍ତି ନା କ'ଣ କୁତା କୁତି କୁହନ୍ତିନି କୁତି ତାକୁ ବି ବାନ୍ଧିକି ଚେନ୍ ରଖି ତାକୁ ତା ଦେହ ସୁଖ ପାଇଁ ବି ଦିଅନ୍ତିନି ତଥାପି ସେ ମୋ ମାଲିକ ପଡ଼ିକି ରହିଛି ସେ ପଡ଼ିକି ରହିଥିବ ଅଇଁଟା ଖାଇକି ବସିକି ରହିଛି ଷଡ଼ଙ୍ଗ ଭାବ ସେ ଲେଖିଥିଲେ ନା ଏଇଠି ଆଉ ଗୋଟେ ପଦରେ ଲେଖିଲେ ଏଇଟା କେଉଁ ପଦ ଆର ମ୍ୟାଡ଼ାମ୍ ମୁଁ ଭୁଲିଯାଉଛି ତୁମାର ଚରଣେ ନାଥ କରିଅଛି ପ୍ରଣିପାତ ପ୍ରଣିପାତ ମାନେ କ'ଣ ପୂର୍ଣ୍ଣ ଶରଣ ଏଠି ଭକତି ବିନୋଦ ତବ ଦାସ ମୁଁ ତୁମର ଦାସ ଆଉ ସମ୍ପୂର୍ଣ୍ଣ ପରିବ୍ରାତ କରିକି ଶରଣ ହେଇ ରହିଛି ବିପଦ ହୋଇତେ ସ୍ୱାମୀ ଅବଶ୍ୟ ତାହାରେ ତୁମେ ରଖିବେ ତାହାରେ ବିଶ୍ୱାସ ପୂର୍ଣ୍ଣ ବିଶ୍ୱାସ ଅଛି ବିପଦ ଆସିଲେ ତୁମେ ମୋତେ ରକ୍ଷା କରିବ ଆଉ କିଏ ଲେଖିପାରିବେନି ଏମିତି ସମ୍ପୂର୍ଣ୍ଣ ବେଦ ବେଦାନ୍ତର ସିଦ୍ଧାନ୍ତକୁ ସେ ରଖିଦେଲା ଆମେ କେଉଁ ଆଶାରେ ଆମେ କହୁଛେ କୃଷ୍ଣ ମୋତେ ରକ୍ଷା କରିବେ ବୋଲି କେଉଁ ଆଶାରେ କୃଷ୍ଣ ପାଇଁ ଆମେ କ'ଣ କରିଛେ କୃଷ୍ଣ ଆମ ଆମ ଅନ୍ତର ଭିତରେ ଅଛନ୍ତି ସେ କ'ଣ ଜାଣୁନାହାନ୍ତି ଆମେ ତାଙ୍କୁ କିଭଳି ବାର୍ଗେନିଂ କରୁଛେ ଆମେ କାହାକୁ ସଂସାରକୁ ଠକି ଦେଉଛେ କୃଷ୍ଣଙ୍କୁ ନା ସଂସାରକୁ ଠକିବା ବହୁତ ସହଜ ଯାହାର ମନକୁ ତୁମେ ମୋହି ଦେଇପାରିବ ତାକୁ ତୁମେ ଠକି ଦେଇପାରିବ ଚୋରମାନେ ଯେଉଁ ଚୋରି କରନ୍ତି ଯେଉଁ କ'ଣ ପିକ୍ ପକେଟ୍ କ'ଣ କୁହାଯାଏ ତାଙ୍କୁ ପକେଟ୍ ମାର ସେମାନେ କଥାରେ ଠକି ଦିଅନ୍ତି କେମିତି ଅଛ କେଉଁଠି ଆସିଲା ଆଜ୍ଞା କେମିତି କ'ଣ କଲେ କେଉଁ କେଉଁ ପକେଟ୍ କାଟି ନେଇ ପଳେ କଥାରେ ଯାହାର ମନକୁ ତୁମେ ମୋହି ଦେଲ ତାକୁ ତୁମେ ଠକି ଦେଇପାରିବ ତୁମେ ଧର୍ମ ଉପଦେଶ ଦ୍ୱାରା ଏଇ କାହା ମନକୁ ମୋହି ଦେଲେ ତାକୁ ଠକି ଦେଇପାରିବ ତୁମେ କାହା ମନକୁ ମୋହି ଦେଲ ସେ କ'ଣ କହିବ ଆଉ ନେଇଯାଅ ଲକ୍ଷେ ଟଙ୍କା ସମସ୍ତଙ୍କର ମନକୁ ମୋହିକି କିଛି ଅଣାଯାଏ କିନ୍ତୁ କୃଷ୍ଣ ପାଖରୁ କିଛି ପାଇବାକୁ ହେଲେ ତାଙ୍କର ମନକୁ ମୋହିବାକୁ ପଡ଼ିବ ତୁମେ ଚିଟିଂ କରି ତାଙ୍କୁ ତ କିଛି ଆଣିପାରିବନି ସେ ସବୁ ଜାଣିଛନ୍ତି ତାଙ୍କୁ ତୁମେ ଆର୍ଟିଫିସିଆଲ କିଛି କରିପାରିବନି କାରଣ ସେ ବାସ୍ତବ ବସ୍ତୁ ଏମାନେ ସବୁ ଅବାସ୍ତବ ଏମାନେ ଫ୍ଲାୱାର ୱାର୍ଡ ତାଙ୍କର ମନ ଗୋଟେ ପସନ୍ଦ ହେଇଗଲା ତୁମକୁ ଭଲ ପାଉଛନ୍ତି କାଲି ତୁମକୁ ଗୋଇଟା ମାରିଦେବେ ତୁମେ ତାଙ୍କ ମନଟାକୁ ମୋହିଥିବ ତାଙ୍କ ଆତ୍ମାକୁ ମୋହିନା ନା ତେବେ ତୁମକୁ ଆଜି ବନ୍ଧ ହେଉଛନ୍ତି କାଲି ତୁମେ ଶତ୍ରୁ ହେଇଯିବ କିଛି ଅସୁବିଧା ନାହିଁ ଏଥର ଏଇଟା ଗୋଟେ କମନ୍ ଜିନିଷ କିନ୍ତୁ କୃଷ୍ଣ ଆମ ହୃଦୟ ଭିତରେ ଅଛନ୍ତି ନା ସେ ସବୁବେଳେ ଜାଣୁଛନ୍ତି ଆମେ ଯାହା କରୁଛେ କ'ଣ ସେ ଚାହୁଁଛନ୍ତି କ'ଣ ଏ ଜୀବଟା ଚାହୁଁଛି ସେ ବିଷୟରେ ଫଳ ଦେଉଛନ୍ତି ଆଉ ଏଇଟା ଠକାମି ରାସ୍ତା ନୁହେଁ ଏଇଟା ପୁରା ବାସ୍ତବ ରାସ୍ତା ଏତେ ଗୋଟେ ପରଫେକ୍ଟ ୱେ ବୈଷ୍ଣବୀ ଜିମ୍ଟା ଓଃ ପୁରା ସତ୍ୟ ରାସ୍ତା ଏଇଟା ତୁମେ ଯିଏ ତାର ତ ଅନୁଭବ କରିବ ସେ ତାର ଜାଣିବ ତୁମେ କେମିତି ଶରଣ ଯିବ ତୁମେ କେମିତି ପ୍ରାର୍ଥନା କରିବ ତୁମେ କେମିତି ନିର୍ଭର କରୁଛ କେମିତି ସେବା କରୁଛ ତୁମ ମନୋଭାବ କ'ଣ ରହୁଛି ତୁମେ ସେଇ ହିସାବରେ ସବୁ ରିବିଲ୍ଡ ଏଠି କିଛି ବୁଦ୍ଧି କାମ କରିବନି ଆତ୍ମସ୍ତର ଜିନିଷ ଗୁଡ଼ା ତୁମେ ସେଟା କହିପାରିବନି ଯଦି କୌଣସି ନାରୀ କୁହାଯାଏ ତୁମେ କେତେ ବିପଦରେ ପଡ଼ିଲେ ଦ୍ରୌପଦୀ ପ୍ରାର୍ଥନା କରିପାରିବ କରିପାରିବନି ଦ୍ରୌପଦୀଙ୍କର ଯେଉଁ ଅନୁଭବ ରହିଛି ସେଟା ପାଣ୍ଡବମାନଙ୍କର ବି ସେ ଅନୁଭବ ନାହିଁ ସିଏ କେମିତି ଡାକୁଥିଲେ ସିଏ କେମିତି ଶରଣ ଯାଇଥିଲେ କେମିତି ବୁଦ୍ଧି ସ୍ତରରୁ ଯାଇକି ଆତ୍ମସ୍ତର ବୁଦ୍ଧି ସ୍ତର ପାଇଁ ଲଗେଇଲେ ନା ବୁଦ୍ଧି କ'ଣ ମୋର ନିଜ ବୁଦ୍ଧିଟା ଆମର ଏତେ ସ୍ୱାମୀମାନେ ଅଛନ୍ତି ଆଉ ଏତେ ସ୍ୱାମୀମାନେ ବୁଦ୍ଧି ବୁଦ୍ଧି ଲଗେଇଲେ ମନ ଲଗେଇଲେ ବୁଦ୍ଧି ଲଗେଇଲେ ବୁଦ୍ଧି ଦ୍ୱାରା ପ୍ରାର୍ଥନା କଲେ ସମସ୍ତେ କାହାକୁ ପିତାମ ବିଷୟ ପଚାରିଲେ କ'ଣ କୁହନ୍ତୁ ଇଏ ନ୍ୟାୟ କରୁଛି କ'ଣ ନ୍ୟାୟ କରୁଛି ସମସ୍ତେ ବୁଦ୍ଧି ଲଗେଇଲେ ବୁଦ୍ଧି ଲଗେଇ ପାରିଲେ ପାରିଲେନି ସେ ନିଜ ଆଡ଼ ନିଜ ବୁଦ୍ଧି ଲଗେଇଲେ କାଳା ସେ ଦେଖିବା ମୁଁ ଗୋଟେ ହାତରେ ବସ୍ତୁକୁ ଧରେ ଏଇଟା ବୁଦ୍ଧି ସ୍ତରର କାମ ନୁହେଁ ସର୍ବଧର୍ମାନ ଏଠି ସର୍ବଧର୍ମାନ କାର୍ଯ୍ୟ ଅଛି ସିଏ ସର୍ବଧର୍ମାନ ଯାଇକି ଯାହା ଜାଣିଛନ୍ତି ସେଟା ଆଉ କିଏ ଜାଣନ୍ତିନି ଆଉ କିଏ ଜାଣନ୍ତି ଅର୍ଜୁନଙ୍କର ଯେଉଁ ଅନୁଭବ ରହିଛି ସେ ଅନୁଭବ ଯୁଧିଷ୍ଠିରଙ୍କର ନାହିଁ ଯୁଧିଷ୍ଠିରଙ୍କ ଅନୁଭବ ଅଲଗା ଭୀମସେନର ଅନୁଭବ ଅଲଗା ଭୀମସେନ ଅନୁଭବ ଅଛି ଅନୁଭବ ନାହିଁ ବୋଲି କହିବେନି ପଞ୍ଚପାଣ୍ଡବଙ୍କର ଅନୁଭବ ସବୁ ରହିଛି ସମସ୍ତଙ୍କର ଅନୁଭବ ରହିଛି କିନ୍ତୁ ସମସ୍ତଙ୍କ ଅନୁଭବର ସ୍ୱାଦ ଅଲଗା ଭୀମସେନ ବିଷ ଖାଇଥିଲେ ବଞ୍ଚିକି ଆସିଲେ ସେ ଜାଣିପାରିଲେନି କେମିତି କ'ଣ ହେଲେ କିନ୍ତୁ କୁନ୍ତିଦେବୀ ତାଙ୍କୁ ସ୍ମରଣ କରିଦେଲେ ଜାଣିଛୁ ତୁ କାହା କୃପାରେ ବଞ୍ଚିଛୁ କୃଷ୍ଣଙ୍କ କୃପାର କିନ୍ତୁ ତାଙ୍କର ଅନୁଭବ ଯେଉଁଟା ଥିଲା ସେଟା ପରୋକ୍ଷ ଅନୁଭବ ଥିଲା ଜାଣିଲି ହଁ ମୋତେ କୃଷ୍ଣ ବଞ୍ଚେଇଲେ କେସ୍ ଏ ହଳା ହଳ ବିଷ ଭଳିଆ ବିଷ ଖାଇକି ବଞ୍ଚେଇଲେ କିନ୍ତୁ ଦ୍ରୌପଦୀଙ୍କର ଅନୁଭବ ସେ ସ୍ୱର ଛାଡ଼ି ନାହାନ୍ତି ପ୍ରତ୍ୟକ୍ଷ ଦେଖୁଛନ୍ତି ସେ ପ୍ରାର୍ଥନା କରିଛନ୍ତି ନା, ସମସ୍ତେ ସାହାଯ୍ୟ ପରେ କୃଷ୍ଣ ପ୍ରାର୍ଥନା କରିଛନ୍ତି, ଆମେ ଦେଖୁଛନ୍ତି ଗୋଟେ ଆଶ୍ଚର୍ଯ୍ୟ ଜିନିଷ ଘଟୁଛି ଜୀବନରେ। ଏଇଟା ବିଶ୍ୱ ଇତିହାସରେ କେହି କେବେ ଗୋଟେ କ'ଣ କୁହାଯିବ ସ୍ଥାବର ବସ୍ତୁ, ଗୋଟେ ବସ୍ତ୍ରଟା ଆସୁଛି ନା, ଗୋଟେ ବସ୍ତ୍ର ତାଙ୍କ ଦେହରେ ଲାଗିଛି, ବସ୍ତ୍ର ଅବତାର ଭଗବାନ ହେଇଗଲେ। ଭଗବାନଙ୍କର କେତେ ଅବତାର ରହିଛି, କୌଣସି ଅବତାର ଜଡ଼ ଅଛି ମୋତେ କୁହ, ସବୁ ସଚଳ ଅବତାର କି ନାହିଁ? ସବୁ ବରା ମିନ ଯେତେ ଅସଂଖ୍ୟ ଅବତାର ଅଛନ୍ତି ସବୁ ହେଉଛନ୍ତି ସଚଳ ଅବତାର। ଅଚଳ ଅବତାର କିଏ କୁହ, ସେଇଠି ହେଇଗଲେ। କେତେ ତାଙ୍କର ତାଙ୍କର ଯେଉଁ ପ୍ରାର୍ଥନା, ତାଙ୍କର ଯେଉଁ ଅନ୍ତରେ ଭଗବାନଙ୍କ ପ୍ରତି ଯେଉଁ ପ୍ରାର୍ଥନା, ତାଙ୍କ ଅନୁଭବଟା ତାଙ୍କ ପାଖରେ ରହିଛି, ତାଙ୍କ ଶରଣାଙ୍ଗତିର ଯେଉଁ ଭାବଟା ତାଙ୍କ ପାଖରେ ରହିଛି, ତାଙ୍କ ସ୍ପେଶାଲ ପ୍ରପର୍ଟି, ସେ ଅନୁଭବ ସେ କାହାକୁ ଦେଇପାରିବେନି। ସେଥିପାଇଁ କୃଷ୍ଣ ସବୁବେଳେ ଏଇଟା ଶୁଣିଥିଲି, ମୋର ସେଇଟା ମନେ ପଡ଼େ, ଏ ଆଜି ମନେ ପଡ଼ିଗଲା। କୃଷ୍ଣ ଯେତେବେଳେ ଦ୍ରୌପଦୀକୁ ଦେଖନ୍ତି ସେମାନେ ତଳକୁ ଚାହାନ୍ତି, ଦ୍ରୌପଦୀ ବାରମ୍ବାର ପଚାରନ୍ତି ମୋତେ ମୁହଁକୁ ଆଗକୁ କାହିଁ ଚାହୁନ, ଆଗରୁ ଆଗରୁ ତ ମୁହଁକୁ ଚାହିଁ କଥାବାର୍ତ୍ତା କରୁଥିଲେ, ଏବେ ତଳକୁ କାହିଁ ଚାହୁଁଛ? କୃଷ୍ଣ କୁହନ୍ତି ମୁଁ ମୋର ସବୁବେଳେ ମନେ ପଡ଼ୁଛି ତୁମର ପ୍ରାର୍ଥନା, ମୁଁ ତୁମ ଋଣୀ ହେଇଗଲି, କାରଣ ତୁମେ ଯେମିତି ଡାକିଥିଲ ମୁଁ ଡେରିରେ ତୁମକୁ ବସ୍ତ୍ର ଦେବାର ଥିଲା, କିନ୍ତୁ ମୋର ବିଳମ୍ବ ହେଇଗଲା, ସେଥିପାଇଁ ମୋର ଗୋଟେ ମୋତେ ଲାଗୁଛି ମୁଁ ଅପରାଧ କରିଛି। ତାଙ୍କର ଯେଉଁ ଇଣ୍ଟେନ୍ସ ପ୍ରେୟାର, ତାଙ୍କର ଯେଉଁ ପ୍ରାର୍ଥନାଟା କେମିତିକା ହେଇଥିବ, ଯେଉଁଟା କୃଷ୍ଣ ଆଜି ନିଜକୁ ଋଣୀ ମନେ କରୁଛନ୍ତି, ସେଇଟା ସର୍ବଧର୍ମାନ ସ୍ତର ନା କେଉଁ କେଉଁ ସ୍ତର? ଏଇ ବସ୍ତ୍ର ଦ୍ରୌପଦୀ ବି ଏଇ ବସ୍ତ୍ରରେ ପଡ଼ିଥିଲେ ଅଡ଼ୁଆ ନା, ଦେଖ ଏଇ ବସ୍ତ୍ରରେ ଦ୍ରୌପଦୀ ପଡ଼ି ଯାଇଥିଲେ, ଏ ବସ୍ତ୍ରରେ ଉଲଗ୍ନ ଚାଲିଥିଲା ନା, ତାଙ୍କୁ ଉଲଗ୍ନ କରୁଛି ଜଣେ ପାଷାଣ୍ଡି। ଏଠି ଦେଖ କୃଷ୍ଣ ଅଛନ୍ତି, ଦେଖୁନା ତୁମେ କୃଷ୍ଣ ଅଛନ୍ତି, ତାଙ୍କୁ କେହି ଉଲଗ୍ନ କରୁନାହାନ୍ତି, କୃଷ୍ଣ ବସ୍ତ୍ର ଦେବେ, ତାଙ୍କୁ ବି ଦେଇଥିଲେ ବସ୍ତ୍ର, ଆଙ୍କୁ ବି ଦେଉଛନ୍ତି ବସ୍ତ୍ର, ଅନୁଭବ ଅଲଗା। ଏଇ ସର୍ବଧର୍ମ ସ୍ତରରେ ବହୁତ ଭକ୍ତ ଅର୍ଜୁନ ସବୁ ଅନୁଭବ କରୁଛନ୍ତି, ମହାଭାରତ ଯେତେ ପ୍ରତ୍ୟକ୍ଷ ଅନୁଭବ ତାଙ୍କର ଅଛି, ପ୍ରତ୍ୟକ୍ଷ ଅନୁଭବ, କିନ୍ତୁ କୃଷ୍ଣ ତାଙ୍କୁ ପ୍ରତି ସ୍ଥାନରେ ବଞ୍ଚେଇଛନ୍ତି। କିନ୍ତୁ ସେ ଅନୁଭବଟାକୁ ସେ କୃଷ୍ଣ ଚାଲିଗଲା ପରେ ମନେ ରଖିଲେ, ପୁରା ସମ୍ପୂର୍ଣ୍ଣ ଆସିଲା। କେତେ କୃଷ୍ଣ କହିଥିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ମୁଁ ଯାଇଥିଲି ବୋଲି ମୋତେ ମହାଭାରତ ଯୁଦ୍ଧରେ ଏଇ ଲୀଳା ସବୁ ସ୍ମରଣ ଆସିଲା। ଯେ ଯେଉଁ ସ୍ତରରେ ସେ ଯେଉଁ ସ୍ତରରେ ଶରଣାଗତ ଯିବ, କୃଷ୍ଣ ତାଙ୍କୁ ସ୍ପିରିଚୁଆଲ ଜିନିଷଟା ସେତିକି ରିଭିଲ୍ଡ କରିବେ। ଏଇଟା ଗୋଟେ ମନର ବୁଦ୍ଧିର କସରତ କାମ ନୁହେଁ, ଏଇଟା ଜ୍ଞାନର କସରତ କାମ ନୁହେଁ। ଜ୍ଞାନର କଷଟି ପଥର ନେଇ ତୁମେ କେବେ ବୁଦ୍ଧିର ଜ୍ଞାନର ମନର ପାଣ୍ଡିତ୍ୟର କଷଟି ପଥର ତୁମେ କେବେ କୃଷ୍ଣଙ୍କୁ କଷିପାରିବ ନା। କୃଷ୍ଣ ବାସ୍ତବ ବସ୍ତୁ, ଅବାସ୍ତବ ବସ୍ତୁକୁ ମପାଯାଏ, ସାଧୁଗୁରୁ ବୈଷ୍ଣବଙ୍କୁ କୃଷ୍ଣଙ୍କୁ ମାପି ପାରିବନି, କାରଣ ସେ ବାସ୍ତବ ବସ୍ତୁ ତୁମେ କେମିତି ମାପିବ, ତୁମେ ଅବାସ୍ତବ, ତୁମେ ପରଫେକ୍ଟ ନୁହଁ, ତୁମେ ପରଫେକ୍ଟ ନୁହଁ, ତୁମେ କେମିତି ମାପିବ ତାଙ୍କୁ? ଆଧ୍ୟାତ୍ମିକତା ନିଜର ବୁଦ୍ଧି ଜ୍ଞାନ ବଳରେ, ନିଜର ବିଚାର ବୁଦ୍ଧି ବଳରେ ସାଧୁଗୁରୁଙ୍କୁ ଜାଣିବା ବା କୃଷ୍ଣଙ୍କୁ ଜାଣିବା, ଏଇଟା ହେଉଛି ଆଧ୍ୟାତ୍ମିକତା। ତୁମେ ଏଇଟା ଜାଣିବା ପାଇଁ ଚାହୁଁଛ ନା, ଆଉ ତୁମ ବୁଦ୍ଧିଟା ଗୋଟେ ଲିମିଟ୍ ରହିଛି, ତୁମେ ଅବାସ୍ତବ, ତୁମ ଶରୀର ତୁମର ବୁଦ୍ଧିଟା ଗୋଟେ ଲିମିଟ୍ ରହିଛି, ସେ ଅନଲିମିଟେଡ୍ ଅସଂଖ୍ୟ ଅପରିମିତ ବସ୍ତୁକୁ ତୁମେ କେମିତି ସଂଖ୍ୟାତର ମାପିବା ପାଇଁ ଚାହୁଁଛ? ହବନି, ତୁମେ ଶରଣ ଚାଲିଯାଅ, ତୁମେ କୃଷ୍ଣଙ୍କ ଶରଣ ଯାଅ ସର୍ତ୍ତମହୀନ ଭାବରେ, ତାପରେ ତୁମେ ଦେଖିବ କେମିତି ସ୍ପିରିଚୁଆଲ ଜିନିଷଟା ରିଭିଲ୍ଡ ହେଉଛି। ହଁ, ଗୁରୁଙ୍କ ଶକ୍ତି, ଏଇଟା ଆଗେ ଗୁରୁ ଶକ୍ତି ଅନୁଭବ କର, ତାପରେ କୃଷ୍ଣ ଶକ୍ତି ଅନୁଭବ କରିବ। ଯେତେବେଳେ ଗୁରୁ ବୈଷ୍ଣବ ଶକ୍ତି ଅନୁଭବ କରିଣ, କୃଷ୍ଣ ଶକ୍ତି ଅନୁଭବ କରିପାରିବନି। ଶକ୍ତିଟା ବା ଡିସେଣ୍ଡ ହେଇଛି ଏଠିକି, ଏ ଶକ୍ତିଟା ଏଠିକି ଆସିଛି, ସେ ତାଙ୍କୁ ଯେମିତି ପ୍ରଭୁପାଦ ମହାମନ୍ତ୍ରଟା ଏତେ ଇମ୍ପୋର୍ଟାଣ୍ଟ ବୋଲି ଜାଣିଥିଲେ, ମହାମନ୍ତ୍ର ଲୋକ କାହିଁ କୀର୍ତ୍ତନ କରନ୍ତି? ମହାମନ୍ତ୍ର କୀର୍ତ୍ତନ କହିଲେ ହଇଜା ମୋର ମନେ ଅଛି, ତୁମର ମନେ ଅଛି କି ନାହିଁ? ମା ମାଆଙ୍କୁ ଯେଉଁ ଗାଁରେ ଯେଉଁ ମା ଥାନ୍ତି, କ'ଣ ତାଙ୍କୁ କୁହନ୍ତି, ଗ୍ରାମ ଦେବତୀ, ତାଙ୍କୁ ନନାକୁ ଡାକିବେ, ସବୁ ଫଣା ଫଣା କରି ଦେଇକି ଡ୍ରମ୍ ବଜେଇକି ଝୁଣା ଦେଇକି ଗାଁ ସାରା କୀର୍ତ୍ତନ କରି ବୁଲିବେ, କାହିଁକି ନା ହଇଜା ସେ ଗାଁରେ ହଇଜା ଲାଗିଲାଣି, ମା ଏ ଗାଁକୁ ମହାମନ୍ତ୍ରକୁ ହଇଜା ଲାଗିବା ପାଇଁ ବନ୍ଦ କରାଯାଏ। ଦୋକାନ ଖୋଲିବା ହବ, ମହାମନ୍ତ୍ର ଡାକିବେ କୀର୍ତ୍ତନ ଦଳକୁ, କାହିଁକି ମୋର ଭଲ ବିଜନେସ୍ ପଇସା ହବ, ଘର ପ୍ରତିଷ୍ଠାକୁ ଡାକିବେ, ବାପ ମରିଗଲେ ଡାକିବେ, ନାମରେ ପ୍ରେମ ମିଳେ କି ଜାଣିଥିଲେ? ନାମରେ ଯେ ସବୁ ଜୀବନର ସବୁ କିଛି ମିଳେ ଏଇଟା କି ଜାଣିଥିଲେ? ମହାପ୍ରଭୁ ଆସି ପ୍ରକଟ କରିଦେଲେ, ପୁଣି ଲୁଚିଗଲା, ଭକ୍ତି ଠାକୁର ଆସିଲେ, ଏତେ ଆଚାର୍ଯ୍ୟମାନେ ଆସିଲେ। ତେଣୁ ଏଇ ଶକ୍ତିଟାକୁ, ଆଧ୍ୟାତ୍ମିକ ଶକ୍ତିଟାକୁ ସେ ଜଗତର ଲୋକମାନେ ଏ ଜଗତରେ ପ୍ରଚାର କରିପାରିବେ। ପ୍ରଭୁପଦ ଆସି ଏବଂ ସମଗ୍ର ବିଶ୍ୱ କ'ଣ ଜାଣିଛୁ, ମହାମନ୍ତ୍ରର ଶକ୍ତିଟା ଦେଖ, ସେ ମହାମନ୍ତ୍ର ଥିଲେ ଏଇ ଭାରତବର୍ଷରେ 500 ବର୍ଷ ପୂର୍ବରୁ, ତାଙ୍କ ଶକ୍ତିକୁ ସେ ଭାଗବତମ ଥିଲେ, ଭାଗବତ କିଏ ଗାଁରେ ପଢ଼ିଲେ କିଏ କିଏ ବସନ୍ତି ରେ, ତମ ଧର କିଏ ବସିବେ ଗାଁରେ, ତାହେଲେ ଭାଗବତ ପଢ଼ା ହବ, କିଏ ବସିବେ, ବୁଢ଼ା ବୁଢ଼ା ବୁଢ଼ୀ ସବୁ ବସିବେ, ମାନେ କାନ୍ଥକୁ ଦେଖି କାନ୍ଥକୁ ଦେଖି ଡେରି ହେଇ ବସିବେ। ସେ ତାର ଗୋଟେ ଅଧ୍ୟାୟ ପଢ଼ି ସେଥିରେ ହରିବୋଲ ପକେଇବ, ଆଖି ଖୋଲିବେ, ଆନନ୍ଦି ବୋଲ ହରି ହରିବୋଲ ଦେ ହରିବୋଲ ପକେଇଲେ ଉଠିଲେ ବୁଢ଼ା ବୁଢ଼ୀ ନା ନା ଟୋକା କେହି ହସିବେ ଟୋକା ମାନେ ଡିବିରେ ଜାଣିକି ବୁଢ଼ା ସବୁ ବସିଥିବେ। ଟୋକା କୋଉଠି ଭାଗବତ ପଢ଼ିଥିଲା କିରେ? 18 ବର୍ଷର ଟୋକା କିଏ ଭାଗବତ ପଢ଼ୁଥିଲା? 18 ବର୍ଷର ଟୋକା କିଏ ଗୀତା ପଢ଼ୁଥିଲା? ଭାରତ ଭୂମିରେ ପଢ଼ିଥିଲେ ଧ୍ରୁବ ପ୍ରହ୍ଲାଦ, ତାପରେ ଆଉ କିଏ ପଢ଼ି ନାହାନ୍ତି? କିଏ ମହାପ୍ରଭୁ ଥିଲେ, ଆଚାର୍ଯ୍ୟମାନେ ଆସୁଥିଲେ, ତାଙ୍କ ଶକ୍ତିରେ କିଛି ପଢ଼ିଥିଲେ? ଏଇ 12 ବର୍ଷରେ କିଛି ନଥିଲା, ସବୁ ଥାଇ 12 ବର୍ଷରେ ଏଇଟା ଥିଲା ସମାଜରେ ଅକର୍ମଣ୍ୟ ବ୍ୟକ୍ତିମାନଙ୍କର କାର୍ଯ୍ୟ। ପଣ୍ଡିତ ଲୋକମାନେ ଏଇଟା ମନେ କରନ୍ତି ନା, ଯେଉଁଟା ଅକର୍ମା ସେମାନେ ଗୀତା ପଢ଼ିବେ, ଭାଗବତ ପଢ଼ିବେ, ଏମାନେ ସଂସାରରେ କିଛି କରିପାରିଲେନି, ହରନାମ ବସି କରିବେ। ଦକ୍ଷ ଲୋକମାନେ ସଂସାରରେ ଖଟିବେ, ପଇସା ରୋଜଗାର କରିବେ, ସଞ୍ଚଳିବେ, କିଏ ଆସିକି ପ୍ରଚାର କଲେ? ଆଜି 5 ବର୍ଷର ପିଲା କତିରୁ ବୁଢ଼ା ସବୁ ଗୀତା ଧରୁଛନ୍ତି, ନାମ କରୁଛନ୍ତି। କାହା ଶକ୍ତି ଏଟା? କୃଷ୍ଣଙ୍କ ଶକ୍ତି, ଆଚାର୍ଯ୍ୟଙ୍କ, ପ୍ରଭୁପାଦଙ୍କ ଦ୍ୱାରା ଆସିଲା। ଆଉ ତୁମେ ତାଙ୍କୁ ବୁଝିପାରୁନ, ଗଲା ତାଙ୍କ ସେ ଶକ୍ତିର ତୁମେ ବୁଝିପାରିଲନି। ଆରେ ନାମ ଶକ୍ତି ତୁମେ କ'ଣ ବୁଝିବ? ତୁମେ ଜଡ଼ ଜୀବଟା ଭିତରେ କାମ କ୍ରୋଧ ଭରି ହେଇକି ରହିଛି, ତୁମେ କ'ଣ ବୁଝିବ ତାଙ୍କୁ? ଆଗ ବୁଝ ଆଚାର୍ଯ୍ୟଙ୍କ ଶକ୍ତିଟାକୁ, ଆଚାର୍ଯ୍ୟ ଶକ୍ତିର ତୁମେ ବୁଝିପାରୁନ, ସେ କୃଷ୍ଣଙ୍କର ଶକ୍ତି। ସେ ଏଇ ଶବ୍ଦଟା ଲେଖିଛନ୍ତି ନା, ପ୍ରଭୁପାଦ କହିଛନ୍ତି ସେ ଆଚାର୍ଯ୍ୟଙ୍କ ଶକ୍ତି। ଶିବ ଆଚାର୍ଯ୍ୟ ଚୈତ୍ୟ ବପୁସା ପରମାତ୍ମା, ଚୈତ୍ୟ ବପୁ ବପୁ ଚିତ୍ତରେ ଯିଏ ପରମାତ୍ମା, ସେ ବପୁ ଧରିକି ଆସୁଛନ୍ତି, ସେ ଭିତରେ ବୁଝୁଛନ୍ତି। ଆରେ ଇଏ ପଢୁଛି, ଇଏ ମାପୁଛି ରେ, ପ୍ରଭୁପାଦଙ୍କୁ ମାପୁଛି, ଇଏ ପ୍ରଭୁପାଦ ଷ୍ଟେଟମେଣ୍ଟ କହୁଛି, ଇଏ ଆଚାର୍ଯ୍ୟଙ୍କ ଷ୍ଟେଟମେଣ୍ଟ କହୁଛି, ନିଜେ ମାପୁଛି, ତାଙ୍କ ଉପରେ ତାର ମମତା ନାହିଁ, ଗଲା ଆଉ କରୁଥିଲି ପତନ ହେଲା। ଏଇଟା ଆଧ୍ୟାତ୍ମିକ ପତନ ମାନେ ଆମର ଆଧ୍ୟାତ୍ମିକ ପଥର ରହିଛେ, କିନ୍ତୁ କିଛି ଆଚାର୍ଯ୍ୟଙ୍କୁ ତୁମେ ଜାଣିପାରୁନ, ଆଉ କ'ଣ ହବ? ଯେପରି ତୁମେ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କୁ ଜାଣିପାରୁନ, ତାଙ୍କ ଶକ୍ତି ଜାଣିପାରୁନ, କୃଷ୍ଣ ଶକ୍ତି ତୁମେ ଜାଣିପାରିବନି। ତୁମେ ଯାହା ଜାଣିଛ ଜ୍ଞାନ, ସେଟା ଜ୍ଞାନ ରହିଲା, ତୁମ ପାଖରେ କଷଟି ପତ୍ର ଥାଇପାରେ, ଜ୍ଞାନର କଷଟି ପତ୍ର, କିନ୍ତୁ ସୁନା ତୁମକୁ କେବେ ମିଳିବନି। ତୁମକୁ କଷଟି ପତ୍ରଟା, କଷଟି ପତ୍ର କ'ଣ ଏଇଟା କହୁଛ କିରି? କଷଟି ପତ୍ର କୁହନ୍ତି ଓଡ଼ିଆରେ, ତମ୍ବାକୁ ମାରିବ, ଲୁହାକୁ ମାରିବ, ସେ ସିଲିଭରକୁ ମାରିବ, ମାର। ସୁନା ଥିଲେ ତ ମାପି ପାରିବ, ତୁମକୁ ସୁନା ମିଳିବନି କେବେ, ତୁମେ କେବେ ଭକ୍ତି ଜାଣିପାରିବନି। ଭକ୍ତି କ'ଣ ମାପିବ ତୁମେ? ତୁମର ଜ୍ଞାନ ଅଛି, ବୁଦ୍ଧି ଅଛି, ବଳ ଅଛି, ଚତୁରାମୀ ଅଛି, ଦକ୍ଷତା ଅଛି, ଏ କଷଟି ପଥର ଦ୍ୱାରା ତୁମେ କେବେ ହରିଗୁରୁ ବୈଷ୍ଣବ ମାପିପାରିବନି, କୃଷ୍ଣ ମାପିପାରିବନି। ଏଇଟା ଶରଣାଗତି ଜିନିଷଟା, ଏଇଟା ସବୁ ଡିବିଲ୍ଡ ହବ, ତୁମେ କ'ଣ ଆଗକୁ ଜାଣିପାରିବ? କିଛି ଜାଣିପାରିବ। ଗୁରୁଦେବ କହୁଛନ୍ତି ପାଣି ବାଡ଼େଇବା କାମ ହେଇଛି, ପାଣି ବାଡ଼େଇବା କ'ଣ ଜାଣିଛ ନା ନାଇଁ? ପ୍ରଦୀପ ପାଣି ବାଡ଼େଇବା ଜାଣିଛୁ? ଜାଣିନୁ ପାଣି ବାଡ଼େଇବା କାମ? ପୁରୁଣା ଲୋକଙ୍କ ଗୁରୁଦେବ ଶୁଖନ୍ତି ଏ ପାଣି ବାଡ଼େଇବା କାମରେ, ଇଏ ଗୁରୁ ସେବା ଛାଡ଼ିକି ଇଏ ହରିଗୁରୁ ଗୁରୁ କଥା ମାନୁନି, ତ ସବୁ କିଛି କାମ କରୁଛି, କ'ଣ ପାଣି ବାଡ଼ଉଛି? ପାଣି ବାଡ଼େଇବା କ'ଣ? ତୁ ଯା ହେଇଟି ଜାଲଟା ବସେଇ ନଥିବୁ, ଏ ଆ ପୋଖରୀ ପଳା, ସେଠି ଜାଲ ନା, ତୁ ଆଜି ପାଣିଟାକୁ ବାଡ଼ିବୁ, ମାଛ ପଡ଼ିବେ, କ'ଣ ହବ? ତ ସେ ତ ହାତ ଫାତ ବଥା ହେଇଯିବ, ତାଠୁ ପଳେଇ ଆସିବୁ, ଆଉ କ'ଣ ଅଚେତ ହେଇକି ପଡ଼ିବୁ, ଆଉ କ'ଣ କେଉଁ ମାଛ ପଡ଼ିବେ ନା, କିଛି ତାର ଫାଇଦା ମିଳିବ କିଛି? ଆଉ ପାଣିକି ରାଗିକି ମାନେ କ'ଣ ମାରିବୁ? ଦୁଇଟା ଅର୍ଥ, ପାଣିକି ରାଗିକି ତୁ ମାରିବୁ, କିଛି ମିଳିବ? କିଛି ମିଳିବ? ଯେଉଁ ବାଟେ ହବ ତୁମକୁ କିଛି ଫଳ ମିଳିବନି, ପାଣି ବାଡ଼ିବା କାମ ହବ, ଆଉ ଖାଲି ବଥା ହବ, ଜାଲ ପକେଇନ, ଖାଲି ପାଣିଟା ବାଡ଼ଉଛ, ଆଉ ତ ସିକ୍ରେଟ୍ଟା ଜାଣିନ, ଆଉ ସିକ୍ରେଟ୍ଟା ଜାଣିନ, ତାହେଲେ ଆଉ ଧରିବ କ'ଣ? ସିକ୍ରେଟ୍ଟା ସବୁ ବୈଷ୍ଣବିଜୀ ରଖାହେଇଛି ଏଇ ସମ୍ପୂର୍ଣ୍ଣ ଶରଣାଗତ। ହା ପ୍ରଭୁ କର ଦୟା, ଦେହ ମୋରେ ପଦ ଛାୟା, ଦେଖୁନା ଏଇଠି ରଖିଲା ଶରଣାଗତ, ପୂର୍ଣ୍ଣ ଶରଣାଗତରେ ଏଠି ରଖିଥିଲେ ନରତନଦାସ ଠାକୁର। କ'ଣ କହିଲେ? ହା ପ୍ରଭୁ କର ଦୟା, ଦେହ ମୋରେ ପଦ ଛାୟା, ଏବେ ଯଶ ଘୋଷୁକ୍ତି ଭଗବାନ, ମୋତେ ପଦ ଛାୟାରେ ତୁମେ ରଖ, ମୋତେ ପଦ ଛାୟା ଦିଅ, ମୁଁ ତୁ ଶରଣରେ ରହିଲି, ସବୁ ଛାଡ଼ିଦେଲି, ଆଉ ପଦ ଛାୟାରେ ଯିଏ ରହିଲା ପାଦ ତଳେ ମୁଁ ରହିଲି, ଆଉ ଧର୍ମ କ'ଣ ରହିଲା? ତୁମର କୃପା, ତୁମର ଯଶକୁ ତିନି ଜଗତରେ ଲୋକମାନେ ଘୋଷ ଗାନ କରିବେ। ସବୁଥିରେ ଶରଣାଗତ ଭାବନାଟା ପୁରା ଭରପୁର ହେଇକି ରହିଛି, ସର୍ତ୍ତ କରନି, କିନ୍ତୁ ଜୀବନ ତ ଆସିବ ନା, କାମନା ସୁଖ ରହିଛି, ବାସନା ରହିଛି, ଏସବୁ ସେଇଟାକୁ ଆମେ ନିଜକୁ ନିଜେ ଜଜ୍ କରିବା ଭକ୍ତିରେ। ଆମର ଗୌଡ଼ ବୈଷ୍ଣବରେ, ବୈଷ୍ଣବ ତତ୍ତ୍ୱରେ ଆମେ ଏ ତତ୍ତ୍ୱବାଦୀ କାହିଁକି ଆମେ ଆଲୋଚନା କାହିଁ କରନ୍ତି? ଆମେ ନିଜକୁ ଜଜ୍ କରିବା ପାଇଁ। ଆରେ ଏତେ ବଡ଼ ଫାଷ୍ଟ ବିଜ୍ଞାନ ଗୋପୀମାନେ ଏମିତି ପୁରା ସମ୍ପୂର୍ଣ୍ଣ ଶରଣାଗତ ଥିଲେ, ମୁଁ କେତେ ପରସେଣ୍ଟ ହେଇଛି ବର୍ତ୍ତମାନ, ହଉନି କାହିଁକି, କ'ଣ ମୋର ଭୁଲ ରହୁଛି ନା, ମୋତେ ନିଃସ୍ୱାର୍ଥ ହେବାକୁ ପଡ଼ିବ। ତୁମେ ଭାବନି ତୁମେ ଯଦି ନିର୍ମଳ ଚିତ୍ତରେ ତୁମେ ଯାହା କରିବ ତୁମେ ଠକିଯିବ ନା, ନିଷ୍କପଟ ଚିତ୍ତରେ କି ଠକିନି, ନିଷ୍କପଟ ଚିତ୍ତରେ କି ଠକିନି ଲୋକ ତୁମକୁ ଭାବୁଛ, ତୁମେ ସେ ଭାବୁଛ ତୁମେ ଆମେ ଠକେଇଦେଲୁ, କେବେ ତୁମେ ଠକିବନି, ତୁମେ ନିଷ୍କପଟ ଭାବରେ ହରିଗୁରୁ ସେବା କରି ଚାଲ, ଦେଖ ତାପରେ ତୁମର କ'ଣ ହେଉଛି, କେହି କେବେ ତୁମେ ଠକିପାରିବନି। ଚତୁର ଲୋକ ଏଠି ଠକେ, ଚତୁର ମାନେ କ'ଣ, ସେ ତା ବୁଦ୍ଧିଟା ବୁଦ୍ଧିଟା ରଖୁଛି ନା, ନିଜ ବୁଦ୍ଧିଟାକୁ ତ ବୁଦ୍ଧିଟା ତୁମେ ରଖିଲ ନା, ବୁଦ୍ଧିଟା ଗୋଟେ ଠିଆ ହେଇଗଲା, କ'ଣ ବ୍ୟାରିୟର, କ'ଣ କୁହାଯାଏ ବନ୍ଧକ ଭଳିଆ ଠିଆ ହେଲା। ମୁଁ ହାତଟା ବର୍ତ୍ତମାନ ଉଠୁ, ଛାଇଟା ଆସୁଛି ନା ନାହିଁ, ହାତଟା ରଖିଲା ମାନେ ଛାଇ ଆସିଗଲା, ତୁମର ତୋର ବୁଦ୍ଧି ରହିଲା, ତୁମେ କୃଷ୍ଣଙ୍କୁ ଛାଇଟା ପକେଇ ଦେଉଛ, ଏଟା ସବୁ କାଢ଼ିବାକୁ ପଡ଼ିବ, ମନ ବୁଦ୍ଧି ଅହଙ୍କାର ସବୁ କାଢ଼ିଦେଲା, ଶରଣ ତ ଗଲା କୃଷ୍ଣ ମୁଁ ତୁମର, ଯାହା ବ୍ୟବସ୍ଥା ଆସିବ ଜୀବନରେ ଆପଣ ତୁମର ବ୍ୟବସ୍ଥା ଉପରେ ମୁଁ ଚାଲିବି, ଗୁରୁଦେବ ମୁଁ ଆପଣଙ୍କର, ଭଲ ହେଲା ଆପଣଙ୍କର, ଖରାପ ହେଲା ଆପଣଙ୍କର, ପାପି ହେଲା ଆପଣଙ୍କର, ପୁଣ୍ୟ ହେଲା ଆପଣଙ୍କର, ଯାହା କରିବି ମୁଁ ଆପଣଙ୍କର, ବାସ୍ ଆଉ ନିଜର ଚିନ୍ତା କିଛି ମୁଁ କରିବି ନାହିଁ। ଶରଣାଗତିଟା ଏଇ ପ୍ରୋସେସ୍ଟା, ଏଇଟା ଏଇ ପଏଣ୍ଟକୁ ଆମେ ଯେତେପର୍ଯ୍ୟନ୍ତ ଲିଡ୍ ନ କରିପାରିବା ସବୁବେଳେ ତ ଗୋଟେ ଷ୍ଟ୍ରଗଲିଂ କରୁଥିବା, ଆଉ ଆମର ଗୋଟେ ସ୍ୱତନ୍ତ୍ର ଇଚ୍ଛା ରହୁଛି ନା, ଏଇଟା କଲେ ମୋର ଭକ୍ତି ହେବ, ଏଇଟା କଲେ ମୁଁ ଫଳ ପାଇବି, ଏଇଟା କଲେ ମୁଁ ସୁଖରେ ରହିବି, ସେ ଦେଖାଇଲା କାଳ ସେଇଟା ହବନି। ଦେଖୁନ ଗୋପୀମାନେ ଲାଷ୍ଟ ଷ୍ଟେଜ୍କୁ ଚାଲି ଆସିଲେଣି, କେତେ ସର୍ତ୍ତ ହେଲା ପରେ କେଉଁଠୁ ଉଠିଲେ, ହଁ ଜଳରୁ ଉଠିଲେ, ଜଳରୁ ଉଠିଲା ପରେ ଅଙ୍ଗ ଗୁଡ଼ାକ ସବୁ ଆଚ୍ଛାଦନ କରୁଛନ୍ତି, ଚକ୍ଷୁକୁ ବୁଦ୍ଧି ଦେଉଛନ୍ତି, କୃଷ୍ଣକଳାରେ ମୃତ୍ୟୁବରଣ କରିଗଲେ, କିନ୍ତୁ ମୁଁ ଛାଡ଼ିଦେବି ନା କ'ଣ, ମୁଁ ଛାଡ଼ିବିନି, ତୁମେ ସରଳ ଯଦି ପ୍ରଥମେ ପଳାଇ ଆସିଥାନ୍ତ କିଛି ଅସୁବିଧା ହେଇନଥାନ୍ତା, ମୁଁ ଚାହେଁ ନିଃସର୍ତ୍ତ ପ୍ରେମ, ମୋ ପାଖରେ ସର୍ତ୍ତ କରନି, ମୁଁ ଯେମିତି ଚଲେଇବା ପାଇଁ ଚାହୁଁଛି ତୁମେ ଚାଲିବା ପାଇଁ ଶିଖ। ଚାଲିବ ଯିଏ ଗୋଟେ କୁହନ୍ତି ଚଲେଇବା ଚାଲିବା, କ'ଣ କରିବା ଆମେ, କ'ଣ କରିବା ଚାଲିବା, ଆମେ ଚାଲିବା ଆଉ ଚଲେଇବା, ଆମେ କ'ଣ କରିବା, ଆମେ ଚଲେଇବା ନା ଚାଲିବା, କୃଷ୍ଣ ଚଲେଇବେ, ଗୁରୁ କୃଷ୍ଣ ଚଲେଇବେ ଯେମିତି, ଆମେ ସେମିତି ଓଡ଼ିଶୀ ନୃତ୍ୟ ଶିଖିଛ ନା ନାହିଁ, ଓଡ଼ିଶା ଯେଉଁ ଓଡ଼ିଶା ଦେଖିଛ, ଓଡ଼ିଶୀ ଦେଖିଛ ନା ନାହିଁ, ଓଡ଼ିଶା ନାଚନ୍ତି, ତା ମାଷ୍ଟର କ'ଣ କରେ, ତା ମାଷ୍ଟରକୁ ଆଗେ ନାଚିବାକୁ ପଡ଼େ, ସିଏ ସେମିତି ନାଚିବ, ବେକ ଭାଙ୍ଗିବ, ଆଙ୍ଗୁଠି ଦେଖିବ, ଏମିତି କରିବ, ସେ ବଙ୍କା ତେଡ଼ା ଯାହା ସବୁ ତାଙ୍କର ସବୁ ମୁଦ୍ରା ସବୁ କରିବ, ନିଜେ ନାଚିବ, ତାକୁ ତୁ ନାଚ ସେମିତି ଶିଖେଇବ, ତେଣୁ ସିଏ ଆଜି ଯେତେବେଳେ ନାଚିଲା, କେଉଁଠି ନାଚିଲା, ଷ୍ଟେଜ୍ରେ ନାଚିକି ଫାଷ୍ଟ ପୁରସ୍କାର ପାଇଗଲା, ଲୋକ କାହାକୁ ଦେଖନ୍ତି, କାହାକୁ ଦେଖି, ତା ଗୁରୁକୁ, ସିଏ କହିବ, ସିଏ ଯଦି କହିଲେ ତା ଗୁରୁକୁ ଜାଣିବେ, ନହେଲେ ଜାଣିପାରିବେ, କିନ୍ତୁ କଳାଟା ଶିଖିଛି କାହା ପାଖରୁ, ତାକୁ ଜଣେ ନଚେଇ ଶିଖେଇଛି, ତାକୁ ଜଣେ ନଚେଇ ଶିଖେଇଛି, ସିଏ ସିଏ ସେଥିପାଇଁ ଆଜି ଏତେ ଦକ୍ଷ ଜୀବନରେ, ସେଭଳିଆ ଶରଣାଗତିଟା ଗୁରୁ ଗୁରୁ ବୈଷ୍ଣବ ଶିଖେଇବେ। ତୁମେ ତାଙ୍କ ତୁମେ ନାଚିବା ପାଇଁ ଚେଷ୍ଟା କରନି, ତୁମେ ଜଣେ ଛୁଆ କହିବ ମୋର ଟିଭି ଦେଖିକି ମୋର ନାଚିବି, ତ ନାଚନ୍ତୁ, ତୋର କ'ଣ ନାଚିବୁ, ପାରିବୁନି ବାପା, ସେ ଜିନିଷ ହବନି, ପଢ଼ିକି ଜାଣିକି ମୁଁ କେଉଁଠି କ'ଣ ଶୁଣିଦେଇକି ମୁଁ ନିଜେ ସବୁ ଶରଣାଗତ ହେଇଯିବି, ତୁମେ ସବୁ ଜଗତରେ କରିପାରିବ କି ଶରଣାଗତ ହେଇପାରିବନି, ସବୁ କରିପାରିବ ଶରଣାଗତ ହେଇପାରିବନି, ଶରଣାଗତ ହେଇପାରିବ କାହିଁକି, ଶରଣାଗତ ହେଇପାରିବନି, ତୁମର ସବୁଠୁ ବଡ଼ ବ୍ୟାରିୟର ହେଲା, ପ୍ରତିବନ୍ଧକ ହେଲା ମନ ବୁଦ୍ଧି ଅହଙ୍କାର, ସେଇଟା ତୁମକୁ ଖାଇବ, ତେଣୁ ସାଧୁଗୁରୁ ଯେତେବେଳେ ତୁମେ ନିଷ୍କପଟ ହେଇଯିବ, ସେ ମନ ବୁଦ୍ଧି ଅହଙ୍କାର ଯେଉଁ ତୁମର ରହିଛି ତାକୁ ସବୁ, ମୁଁ କହୁନଥିଲି ଆନେସ୍ଥେସିଆ ଦେଇଦେବେ, କାଲୁଆ ଇଞ୍ଜେକ୍ସନ୍, ମୋ ଓଡ଼ିଆରେ କୁହନ୍ତି କାଲୁଆ ଇଞ୍ଜେକ୍ସନ୍, ଛୋଟବେଳେ କୁହନ୍ତିନି ଏଇଟା, ଚିମୁଡ଼ିଲେ ଚିମୁଡ଼ିଲୁ ଇଏ କୁହେ କିଏ ଡାକ୍ତର, ଚିମୁଡ଼ିଲୁ ଚିମୁଡ଼ି ତ କାଟୁଛି, ସେ ଚିମୁଡ଼ିବ ନିଜେ, କାହିଁକି ସେ ଅପରେସନ୍ କରିବ ନା, ହବ ଆଗେ ଇଞ୍ଜେକ୍ସନ୍ ଦେବ, ଚିମୁଡ଼ିବ ତ କାଟୁଛି କି, କହିବ ନା ସାର୍ କିଛି କାଟୁନି, ତୁ ଚିମୁଡ଼ିଲୁ କାଟୁଛି ନା କାଟୁନି, ହଁ ଏଇଟା କାମ କଲା ଆନେସ୍ଥେସିଆଟା, ତାପରେ ଅପରେସନ୍ କରିବ। ସାଧୁଗୁରୁ ବୈଷ୍ଣବ ଯେତେବେଳେ କାମ କରେ, ଆମର ଗୋଟେ ପ୍ରଭାବ ଚାଲିଛି ନା, କେଉଁଟା ଜଡ଼ ପ୍ରଭାବ ଗୁଡ଼ାକ, ତ୍ରିଗୁଣର ପ୍ରଭାବ ଗୁଡ଼ାକ ସବୁବେଳେ ମନ ବୁଦ୍ଧି ଇନ୍ଦ୍ରିୟ ଭିତରେ ଚାଲିଛି, ଆମେ କ'ଣ କରିବା, ଆମ ସଂସ୍କାର ସେମିତି ଅଛି, ଆମେ ତ ସେମିତି ଜନ୍ମ ହେଇଛେ, ସେମିତି ପୂର୍ବର ସୁକୃତିରେ ବଳବାନ ନାହିଁ, ମନ ଭିତରେ ସବୁ ଦିନ ଦୁନିଆ କଥା ପଶିବ, ତୁମେ କ'ଣ କରିବ, ମନରେ ଅହଙ୍କାର ଚାଲି ଆସୁଛି, ବିଭିନ୍ନ ଜଡ଼ ବୁଦ୍ଧି ଚାଲି ଆସୁଛି, ସେ ପ୍ରଭାବଟାକୁ ବନ୍ଦ କରିବ କିନ୍ତୁ, ମୋତେ କହୁନା ତୁମେ, ତୁମେ ଶାସ୍ତ୍ର ପଢ଼ିଦେବ, ପ୍ରଚାର କରିଦେବ, ତୁମେ ପଢ଼ିଦେବ କହିଦେବ, ପଢ଼ିଲା କହିଲା ଭିତରେ ତୁମେ ମନଟାକୁ ଠିକ୍ ରଖିକି କହିଦେଇକି ପଢ଼ିଆଇଲ, ତାପରେ ଖାଉଛ ଯେତେବେଳେ ଶୋଉଛ ଯେତେବେଳେ ବୁଲୁଛ ସେତେବେଳେ କାହାର ପ୍ରଭାବ ରହିଛି, ଜଡ଼ ପ୍ରଭାବଟା ରହିଛି, ଯେତେବେଳେ ସ୍ପିରିଚୁଆଲ ଟଚର ରହୁଛ ସେତିକି ସେ ସମୟରେ କହିଦିଆଇଲ, ମନ ସେତିକି ରହିଲା, ତାପରେ ଓହ୍ଲେଇଲ, ସ୍ପିରିଚୁଆଲ ଟଚ୍ ଛାଡ଼ିଦେଲ, ପୁଣି ଜଡ଼ ପ୍ରଭାବ ରହିଲା, ସେଇଟାକୁ ଆଗେ ଚେକ୍ କର, ଜଡ଼ ପ୍ରଭାବଟାକୁ ବନ୍ଦ ମନରୁ, ଏଇଟା କାଟିବ କେମିତି, ଆଗେ କାଟିପାରିବନି, ସେ ଫ୍ଲୋଟା ଗୋଟେ ଅନାଦି କାଳରୁ ମନ ଇନ୍ଦ୍ର ଦ୍ୱାରା, ମନ ଇନ୍ଦ୍ର ଗୁଡ଼ାକ ସେ ତିନି ଗୁଣର ପ୍ରଭାବଟା ଚାଲିଛି ନା, କେତେବେଳେ ସତଗୁଣ ଆସୁଛି, କେତେବେଳେ ରଜଗୁଣ ଆସୁଛି, କେତେବେଳେ ତମଗୁଣ ଆସୁଛି, ଚିନ୍ତନ ଆସୁଛି, ସକଳ ବିକଳ୍ପ ଆସୁଛି, ତାକୁ ଏଇଟା ବନ୍ଦ କରିବ କାହା ଶକ୍ତିରେ? ଗୋଳିଆ ପାଣିଟା ତୁମେ ସିନା ଗୋଟେ ବନ୍ଦ କରୁଛ, ଆରେ ଗୋଳିଆ ପାଣିଟା ବନ୍ଦ କଲେ ତ ପାଣିଟା ନିର୍ମଳ ହବ, ଗୋଳିଆ ପାଣିଟା କାହିଁକି ବନ୍ଦ କର, କିଏ ବନ୍ଦ କରିପାରିବ, ବନ୍ଧ କରିପାରିବ, ସେ କୃପାଟା ଦରକାର, ନିଷ୍କପଟକି ସେବା କଲା ମାନେ ତାଙ୍କ କୃପା ଦୃଷ୍ଟି ତୁମ ଉପରେ ପଡ଼ିଲା, ଏଇଟା ତ ଏଇଟା ଆଉ ଏତେ କାହିଁକି ଆଉ କରୁଛି କି, ଏଇ ବୁକ୍ ଡିସିସନ କର ଏତେ ସବୁ, ଏ ଗୋଟେ କାମ, ସେ ଆଚାର୍ଯ୍ୟ କେମିତି ଟିକେ ଖୁସି ହେଇଯାନ୍ତି, ସାଧୁଗୁରୁ ଟିକେ ଖୁସି ହେଇ, ଖୁସି ହେଇଗଲେ ଜଡ ପ୍ରଭାବଟା ବନ୍ଦ ହେଇଗଲା, ବନ୍ଦ ହେଇଗଲେ ତାପରେ ତୁମେ ଆସିବ ଆଉ ସଡ଼ଙ୍ଗତ ରାସ୍ତାଟା ଆସିବ, ତୋ ପ୍ରଭାବଟା ବନ୍ଦ ହେଇଗଲା, ଜଡ଼ ପ୍ରଭାବଟା, ଆଉ ତୁମେ ଯେତେ ନିଷ୍କପଟକି ସେବା କରିବ ସେତିକି ଶରଣାଗତି ଭାବନାଟା ସିଏ ତୁମକୁ ଗ୍ରହଣ କରିଦେଲେ, ବଢ଼ିବ ବଢି ବଢିଆ ଚାଲିବ ଆଉ, ତାପରେ ତ ପୂର୍ଣ୍ଣ ଶରଣାଗତି ସେଠି ଚାଲି ଆସିବ, ଆଉ କିଛି ଚିନ୍ତା କରିବେନି। ସେ ଗୋଟେ ଲେଖିନାହାନ୍ତି, ଆମର ନୁହେଁ ତ ଆମେ, ଆଗରୁ କେବେ ଗୋଟେ ଆଲୋଚନା କରୁନଥିଲେ ନା, ତୁମାର ଚରଣ କରିଲୁ ବରଣ ଆମର ନୁହେଁ ତ ଆମେ, ଏଟ୍ ଲାଷ୍ଟ ଷ୍ଟେଜ୍ ଉପସିବା, ମୁଁ ବରଣ କରିଦେଲି ଆଉ ତୁମ ଚରଣକୁ, ମୁଁ ଆଉ ମୋ ନିଜର ଲାଷ୍ଟ ଷ୍ଟେଜ୍, ଆଗେ ଜଡ଼ ପ୍ରଭାବଟା ବନ୍ଦ କରିପାରିବି ପାରିବେ ତ ନାହିଁ, ଏଇଟା ତ ତାଙ୍କ କୃପା ଦରକାର, ଏଇଥିପାଇଁ ତ ଖଟାଖଟି ଏତେ ପରିଶ୍ରମ କରୁଛେ, ଏତେ ଜିନିଷ କରୁଛେ, ତାଙ୍କ ପାଇଁ ସେବା କର ଇଏ କର ସବୁ, କେବଳ ଜଡ଼ ପ୍ରଭାବକୁ ବନ୍ଦ କରିବା ପାଇଁ, ନହେଲେ ତ ଶରଣାଗତିରେ କିଛି ପଶିପାରିବେ ନା, ତୁମେ ଯଦି ସବୁବେଳେ ନିଷ୍କପଟକି ସାଧୁଗୁରୁଙ୍କ ଆଦେଶକୁ ପାଳନ ନ କଲ, ଭଜନ ଠିକ୍ସେ ନ କଲ, ତାଙ୍କୁ ତାଙ୍କ ଆଚାର୍ଯ୍ୟଙ୍କୁ ନ ଚିହ୍ନି ପାରିଲ, ତ ଏଇଟା ତ ଏଇ ଜଡ଼ ପ୍ରଭାବ ସବୁବେଳେ ରହିଲା ମାନେ ତମ ପତନ ଅବସ୍ଥାଟା ଆଉ, ଚଳ ଗୋଟେ ଫଲ ଡାଉନ୍ ଷ୍ଟେଜ୍ ଭଳିଆ ଲାଗିବ ତୁମକୁ, ଆଉ ଆଉ ସ୍ପିରିଚୁଆଲ ସରେଣ୍ଡର ମୁଟା ଆସିବ କେମିତି, ଆସିପାରିବେନି, କେବେ ଆସିପାରିବେନି। ତେଣୁ ଗୋପୀମାନେ କୃଷ୍ଣ କହିଲେ ଠିକ୍ ଅଛି, ଯୁଷ୍ମଦ୍ ବଚନମ୍ ପରୀକ୍ଷାମ୍ ଅଧୁନା ମାହ କରିଷ୍ୟମି ତତ୍ ଯଦ୍ ଉତ୍ତୀର୍ଣ୍ଣମ୍ ଭବିତୁମ୍ ଶକ୍ନୋସି ତଦେବମ୍ ଯୁଷ୍ମଦମ୍ ବସନାମପି ମଧ୍ୟମ ଆତ୍ମା ମନ ପ୍ରାଣ ଶରୀରେ ସହିତ ଏବଂ କୃତ୍ୱମ୍ ଦାସ୍ୟାମି ଇତି ଭାବ। କୃଷ୍ଣ କ'ଣ ଦେବା ପାଇଁ ଚାହୁଁଛନ୍ତି ଦେଖ, ଆମର ବୁଦ୍ଧି ବହୁତ କମ୍ ନା, କୃଷ୍ଣ ଗୋପୀମାନଙ୍କୁ ବସନ ଦେବା ପାଇଁ ଚାହୁଁନାହାନ୍ତି, କୃଷ୍ଣ ଗୋପୀମାନଙ୍କୁ, କାରଣ ସେ କହିଥିଲେ ଆମକୁ ମୋତେ ଆମ ନନ୍ଦ ସୁତ ଆମର ପତି ହୁଅନ୍ତୁ, କୃଷ୍ଣ ନିଜକୁ ଦେବା ପାଇଁ ଚାହୁଁଛନ୍ତି, ତାଙ୍କର ଦରକାର ଖାଲି ବସନ ଖଣ୍ଡ ଦିଅ, ବସନଟା ତୁମେ କ'ଣ ଦେବ ବସ୍ତ୍ରଟା, ତୁମେ କୃଷ୍ଣ ପତି ରୂପରେ ପାଇବା ପାଇଁ ଚାହୁଁଛ, କୃଷ୍ଣ ନିଜକୁ ଦେବା ପାଇଁ ଚାହୁଁଛନ୍ତି। କୃଷ୍ଣ କହିଲେ ଦେଖ, ତୁମ ବଚନ ତୁମେ କହିଛ ମୁଁ ଦାସୀ, ସବୁ ସୁନ୍ଦର ତେ ଦାସୀ ଦାସ୍ୟମ, ମୋର ଦାସୀ ହେବା ପାଇଁ ତୁମେ କହିଛ ନା, ବର୍ତ୍ତମାନ ପରୀକ୍ଷା ତୁମକୁ ଦେବାକୁ ପଡ଼ିବ, ଯଦି ମୋ ପରୀକ୍ଷାରେ ତୁମେ ଉତ୍ତୀର୍ଣ୍ଣ ହେଇଯିବ, ବସ୍ତ୍ର କ'ଣ କହୁଛ, ମୁଁ ବସ୍ତ୍ର ଦେବି, ମୋ ଶରୀର ମନ ପ୍ରାଣ ଇନ୍ଦ୍ରିୟ ସବୁ ଦେଇଦେବି ତୁମକୁ, ଏଇଟା କୃଷ୍ଣ ଆମର ସର୍ତ୍ତ ରହିବା ଉଚିତ ନୁହେଁ, ଆମେ ସର୍ତ୍ତଟାକୁ କାଟ, ତାପରେ ତୁମେ ଦେଖ କୃଷ୍ଣ କ'ଣ ଦେଉଛ, କ'ଣ କୃଷ୍ଣ ଦେବେ, ନିଜକୁ ସେ ଦେବେ ଆଉ। ଜୟମ୍ ବିବସ୍ତ୍ର ଯଦ ପୋଧୃତ ବ୍ରତମ୍ ବ୍ୟଗାହତେ ତତ୍ ବ୍ୟଗାହତେ ତତ୍ ତଦୁତ ଦେବ ହେଲନମ୍ ବଧାଞ୍ଜଲି ମୃଦ୍ଧ୍ୱାପତ୍ ବଧାଞ୍ଜଲି ମୃଦ୍ଧ୍ୱାପନୁତ୍ପନୁତ୍ତ ଅହଂସ କୃତ୍ୱା ନମୋ ଅଧୋବସନମ୍ ପ୍ରଗୃହ୍ୟତମ୍। ହେ କୁମାରୀଗଣ, ତୁମେମାନେ ବ୍ରତାବଲମ୍ବିନୀ ହୋଇ ନଗ୍ନ ଭାବରେ ସ୍ନାନ କରିଛ, ନଗ୍ନ ଭାବରେ ସ୍ନାନ କରି ଦେବତାଙ୍କୁ ଅବହେଳା କରିଛ, ଦେବତାମାନଙ୍କୁ ଅବହେଳା ରୂପ ଅପରାଧ କରିଛ, ସେଥିପାଇଁ ଏ ପାପର ନିବୃତ୍ତି ନିମିତ୍ତ ମସ୍ତକରେ ଅଞ୍ଜଳି ବନ୍ଧନ ପୂର୍ବକ ପ୍ରଣାମ କରି ଅଧୋବସନ ଗ୍ରହଣ କର। କୃଷ୍ଣ କହିଲେ ବସ୍ତ୍ର ନବ, ଦେଖ କୃଷ୍ଣ କହୁଛନ୍ତି ତୁମେ ଜଳରୁ ପଳେଇ ଆସ, ତୁମର ଏତେ ଯୁକ୍ତର୍କ କରିବା କ'ଣ ଦରକାର, ତୁମେ କୃଷ୍ଣ ସାଙ୍ଗରେ ଖେଳୁଛ, ସର୍ତ୍ତ ଲଗାଉଛ। ଆଉ କୃଷ୍ଣ ବାବା ଭାରି କରୁଣା ସିନ୍ଧୁ, କିନ୍ତୁ ସିଏ ଭାରି ତୁମକୁ ବଙ୍କା କରି ଛାଡ଼ିଦେବେ, ତାଙ୍କର ସରଳ ହେଇଯିବ ତ ଭଲ, ଆଉ ବଙ୍କା କରିବେ ମାନେ ସେ ପୁରା ତୁମକୁ ବେଣ୍ଡ କରିଦେବେ, ତୁମ ଲାଇଫ୍ଟାକୁ ପୁରା ବୁଲେଇ ଦେବେ, ଆଉ ତୁମେ ସରଳ ହେଇଗଲ ତ ଠିକ୍, ଦେଖ ନା ଗୋପୀମାନେ କି ହଇରାଣ କଲେ, ତୁ ପଳେଇ ଆସିଥାନ୍ତ, ତୁମେ ତ ତାଙ୍କ ପତି ରୂପରେ ପାଇବ, ଏତେ ଧନ୍ଦା କାହିଁକି କରୁଛ, ଏ ଆମ ପାଇଁ ଶିକ୍ଷା, ତାଙ୍କର ତ ଲୀଳା ଆସ୍ୱାଦନ କରୁଛନ୍ତି, ଆମ ପାଇଁ ଶିକ୍ଷା ହେଲା ଏଇଟା, ଯେତେବେଳେ କୃଷ୍ଣ ଯାହା କହିବେ ଗୁରୁକୃଷ୍ଣ ବସ ଚାଲ, ଆଉ ସଫଳ ମିଳୁ ନ ମିଳୁ, ଭକ୍ତି ହଉ ନ ହଉ ଚାଲିବା, ଆମେ ସରଳ ହେଇକି ଚାଲିବା। ତାପରେ କୃଷ୍ଣ କହିଲେ ଦେଖ ଗୋପୀମାନେ, ତୁମେ ପରୀକ୍ଷା ଦେବ, ଦାସୀ ହେଇଛ, ଦାସୀ ହେଇଛ ମାନେ ମୋ କଥା ମାନିବ, ଜଳରୁ ପଳେଇ ଆଇଲ ଭଲ ହେଲା, ତୁମର ପ୍ରେମ ଅଛି ମୋ ଭାଉ ପଳେଇ ଆଇଲ, କିନ୍ତୁ ଏଇଟା ପ୍ରେମର ପରାକାଷ୍ଠ ନୁହେଁ, କାହିଁକି ତୁମେ କ'ଣ କରିଛ, ସବୁ ସବୁ ଅଙ୍ଗ ଗୁଡ଼ାକୁ ଆଚ୍ଛାଦନ କରିଛ, ଆଖି ବୁଝୁଛ, ଦୁଃଖ ଦୁଃଖ ମନେ କରୁଛ। ଆରେ ଯେ ମୋତେ ପତି ରୂପରେ ଭାବି ସେ ଦୁଃଖୀ ହବ, ତ ଲଜ୍ଜାଟା ପାଇଁ ଏତେ ଚିନ୍ତା କରୁଛ, ତ ଲଜ୍ଜାଟା ତୁ ତା ତୁମେ ସର୍ବଧର୍ମ କ'ଣ, ମୋତେ ଯିଏ ପତି ରୂପରେ ପାଇବାକୁ ଚାହେଁ, ମୋତେ ଯିଏ ଯେଉଁ ସମ୍ପର୍କ ରଖେ, ତାକୁ ସବୁ ସବୁ ସମ୍ପର୍କ କାଟିବାକୁ ପଡ଼ିବ, ଦେହ ସମ୍ପର୍କ ବି ରହିବନି। ପ୍ରଣାମ କର, ମସ୍ତକ ତ ମସ୍ତକରେ ହସ୍ତ ଦେଇକି ପ୍ରଣାମ କର। ଆଗର ଲଜ୍ଜାଟା ଖାଉଛି, କାହିଁ ପ୍ରଣାମ କରିବୁ ନା? ତୁମେ ବ୍ରତ କରିକି ଅପରାଧ ଗୁଡ଼େ କରିଛ, କାହିଁକି ଅପରାଧ କରିଛ? ଉଲଗ୍ନ ହେଇକି ସ୍ନାନ କରିଛ, ଉଲଗ୍ନ ହେଇକି ସ୍ନାନ କରିବା ଅପରାଧ, ବରୁଣଦେବ ଅଛନ୍ତି। ମୁଁ ଗରିବ ଲୋକ ମା ମାନେ ଦେଖ ନା କି, ସେ ଗୋଟେ ଶାଢ଼ୀକି, ଯେଉଁ ଗରିବ ଲୋକମାନେ ସେ ଗୋଟେ ଶାଢ଼ୀକି ସେ ଓଦା ପିନ୍ଧିବେ, ସେ ଚିପୁଡ଼ିଥିବେ କାନିଟା ଗୋଟେ ରଖି ଚିପୁଡ଼ି 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 ସେ ଡ୍ରେସ୍କୁ। ମୁଁ ତ ସବୁ ଦେଖିଛି ଗରିବ ଲୋକମାନେ ସେ ପ୍ଲାଟଫର୍ମ କେମିତି ଗାଧାନ୍ତି, ଲେବର ମାନେ ସୁଖୀ, ସେ ଗୋଟେ ଶାଢ଼ୀରେ ଗାଧେଇକି ଆସିବେ, ସେଟାକୁ ଫାଳେ ମାନେ ଫାଳ ଫାଳ କରି ଚିପୁଡ଼ିଦେବେ, ଫାଳ ଫାଳ କରି ପିନ୍ଧିଥିବେ, ସେମାନେ ଏତେ ଜାଣିଛନ୍ତି। ଭଗବାନ ତାଙ୍କୁ ସେମିତି ବୁଦ୍ଧି ଦେଇଛନ୍ତି, କିନ୍ତୁ ସେମାନେ କେବେ ଉଲଗ୍ନ ହେବେନି। ଉଲଗ୍ନ ହେଇକି ସେମାନଙ୍କର ଗୋଟେ ଅପରାଧ, ବରୁଣଦେବଙ୍କ ଦ୍ୱାରା ଅପରାଧ, ଦେବତାମାନେ ଅଛନ୍ତି, ଦିଗପାଳ ଅଛନ୍ତି। ଆଉ ତୁମେ ପୁଣି ବ୍ରତ ପରାୟଣ, ବ୍ରତ କରିକି କେମିତି, ବ୍ରତ କରିଛ ତୁମକୁ ଉଲଗ୍ନ କେମିତି ହେଲା, ଅପରାଧ ହେଇଗଲା, ଅପରାଧ ହେଲେ ତୁମ ଫଳ ମିଳିବନି। ଫଳ ତୁମର କ'ଣ, କୃଷ୍ଣଙ୍କ ପତି ରୂପରେ, ମୁଁ ତ କୃଷ୍ଣ ନା, ମୋ ପତି ତୁମର ହେବିନି, କିଏ ଦେବି, ତୁମେ ତ ଅପରାଧ କରିଦେଇଛ ବ୍ରତ କରିକି, ଉଲଗ୍ନ ହେଇକି ସ୍ନାନ କରୁଛ, ସେଥିପାଇଁ ତୁମକୁ ମସ୍ତକରେ ହସ୍ତ ଦେଇକି ପ୍ରଣାମ କର। ଲଜ୍ଜାଟାକୁ ଛାଡ଼, ଦେଖ ହନ୍ତ ହନ୍ତ ଗୁଢ଼ ଏମ୍ ଅପରାଧ ଯୁଷ୍ମାକମ୍ ବ୍ୟକ୍ତ ଅଭୂତ ଇତିହାହ। ଆରେ ହା ହାଏ, ତୁମେ ଏତେ ବଡ଼ ଅପରାଧ କରିଛ, ଗୋପନ ଆଶ୍ଚର୍ଯ୍ୟ, କ'ଣ ଆମେ ଅପରାଧ କରୁଛ ନା? ଜୁୟମ୍ ବିବସ୍ତ୍ର ସତ୍ୟା ଯଦୋପୋହ ବ୍ୟଗାହତମ ବ୍ୟଗହଦ୍ୱମ ତଦେବ ଉ ଏବାର୍ଥେ ଦେବସ୍ୟ ଜଲାଧିଷ୍ଠା ଜଲାଧିଷ୍ଠାତୁ ବରୁଣସ୍ୟ ନାରାୟଣସ୍ୟ ବା ହେଲେନମ୍ ଅପରାଧମ। କ'ଣ ଅପରାଧ କରିଛ ନା? ବିବସ୍ତ୍ର ହେଇକି ଯେଉଁ ସ୍ନାନ କଲ, ଏଥିପାଇଁ ଜଳର ଅଧିଷ୍ଠାତ୍ରୀ ଦେବତା ହେଲେ, ଅଧିଷ୍ଠାତ୍ରୀ ଦେବତା ହେଲେ କିଏ, ଅଧିଷ୍ଠାତୃ ଦେବତା ହେଲେ ବରୁଣ ଦେବ ବା ନାରାୟଣ, ଜଳର ନାରାୟଣ ଆସୁ ନା, ନାରାୟଣ ଜଳରେ ଯିଏ ଶୟନ କରେ ସେ ନାରାୟଣ, ଜଳ ବି ନାରାୟଣ ଅଛନ୍ତି, ସେଥିପାଇଁ ଜଳରେ ପରିଷ୍କାର କରାଯିବନି। ଯେଉଁ ନଦୀରେ ମଳତ୍ୟାଗ କରିବା, ଶୌଚ ହବା, ଲୋକମାନେ ସବୁ ଜାଣନ୍ତି ନଦୀରେ ଯଦି ତାଙ୍କୁ ନଦୀରେ ସ୍ନାନ କରୁଥିବେ, ଆମେ ଦେଖୁଛୁ, ଆମେ ଛୁଆ ବେଳେ ମୋର ଏବେ ସବୁ ମନେ ପଡ଼େ, ସେତେବେଳେ ଆମେ ଜାଣିନୁ ନଦୀରେ ସ୍ନାନ କରୁଥିବେ, ତାଙ୍କୁ ଯଦି ବର୍ଷା ଲାଗିବ ସେ ନଦୀରୁ ଉଠି ପଳେଇ ଆସିବେ, ବର୍ଷା ଯାଇକି ପୁଣି ନଦୀରେ ସ୍ନାନ କରେ, ଭଗବାନ ନାରାୟଣ ରହୁଛନ୍ତି ଜଳରେ, ଆଉ ପୂର୍ଣ୍ଣ ରହୁଛନ୍ତି। ତୁ ଅପରାଧ କରିଛ, ଉଲଗ୍ନ ହେଇଛ, ତୁମେ ଯେତେ ନୀତି ସଂସାର ଆଣ, କୃଷ୍ଣ ସବୁ କାଟି ଗୁଡ଼େଇ ଦେବେ। ଏ ଗୋପୀମାନେ ବହୁତ ନୀତି ଦେଖାଉଛନ୍ତି, ବହୁତ ଯୁକ୍ତିତର୍କ କଲେ, ଦେଖ କୃଷ୍ଣ କେମିତି କେମିତି ତାଙ୍କୁ ଏମିତି ଭାବରେ ପରାସ୍ତ କରୁଛନ୍ତି, ଆଉ ଉପାୟ ହିଁ ନାହିଁ ସର୍ବଧର୍ମ। ଏତିକି ତୁମର କାମନାଟା ସେତିକି ରହିବା ଦରକାର, କ'ଣ କାମନା ରହିବା ଦରକାର, ଏଥିରେ ଗୋଟେ ବଡ଼ ଶିକ୍ଷା ହେଲା ଏହା, ମୁଁ କୃଷ୍ଣଙ୍କୁ ପ୍ରାପ୍ତ ହେବି। ଗୋପୀମାନଙ୍କର ଯାହା ସବୁ ସର୍ଟକମିଂସ ଯାହା କ'ଣ, ଯାହା ଟିକେ ଦୋଷ ରହୁଥିଲା, ଭଲ ମନ୍ଦ ରହୁଥିଲା, ସର୍ତ୍ତ ରହୁଥିଲା, ତ କୃଷ୍ଣ କାଟୁଛନ୍ତି, କିନ୍ତୁ ତାଙ୍କର କାମନାଟା କ'ଣ ଥିଲା, ଶୁଦ୍ଧ କାମନା, କ'ଣ କୃଷ୍ଣଙ୍କୁ ପାଇବି। ତାପରେ ଯାହା ସବୁ ବାଟର ରାସ୍ତା ରହିଲା, ଯାହା ଅସୁବିଧା କରୁଛନ୍ତି, ସର୍ତ୍ତ ଆସୁଛି, ଯାହା ଆସୁଛି, ତ ଦେଖ କୃଷ୍ଣ କେମିତି କାଟୁଛନ୍ତି। ତୁମେ ଆଗେ ଗୋଟେ ପ୍ୟୁରିଟି ହିସାବରେ ଆଗେ ଆସୁ, ମୁଁ କୃଷ୍ଣଙ୍କର ଶରଣ, ସମ୍ପୂର୍ଣ୍ଣ ଶରଣ ଯିବି, କ'ଣ ସର୍ତ୍ତ ରଖିବିନି, ମୋ ଜୀବନରେ କୌଣସି କେବେ ଚିନ୍ତା କରିବି ନାହିଁ। ତୁମେ ଏଇଟା ଆଗେ ଆଗେ ପ୍ଲାଟଫର୍ମଟାକୁ ମୁଣ୍ଡ ଭିତରେ ପୁରା ଆଗେ ବୁଦ୍ଧିକୁ ଆଣ, ଯୋଜନା ଗୁଡ଼ା କାହିଁ କରୁଛ, ସୁଖ ଦୁଃଖ ଭଲ ମନ୍ଦ ଏଇଟା ବିଚାର ସେଟା ବିଚାର, ଏଇଟା କ'ଣ, ସେଟା କରି ଠୁକର ଖାଉଛ, ଠୁକର ଖାଉଛ, ଯୋଜନା କିଛି ନାହିଁ। ମୁଁ କୃଷ୍ଣଙ୍କର ଶରଣ ଯିବି, ପ୍ରଭୁ ମୁଁ ସମ୍ପୂର୍ଣ୍ଣ ଶରଣ ଯିବି, ଆପଣଙ୍କ ଶରଣ ଗଲେ ଆପଣ ଯେମିତି ମୋତେ ରକ୍ଷା କରିବେ, ଗୁରୁ ଗୁରୁଦେବ ଗୁରୁ କୃଷ୍ଣଙ୍କ ମୋ ଶରଣ ମହାପ୍ରଭୁ, ମୁଁ ଶରଣ ଗଲି, ମୋତେ ଆପଣ ଚଳା, ଏଇଟା ପ୍ରାର୍ଥନା। ତୁମେ ସିନ୍ସିୟର ଗୋଟେ ଏଇଟା ଡେଭଲପ୍ କରିବେ, ତାପରେ ଦେଖ ତୁମର କ'ଣ ଆସୁଛି, ତାପରେ ତୁମର ସର୍ତ୍ତ ଆସିବ କୃଷ୍ଣ ଏଇଭଳିଆ ହଇରାଣ କରିବେ। ଆଉ ବର୍ତ୍ତମାନ କୃଷ୍ଣ କିଛି ହଇରାଣ କରୁନାହାନ୍ତି, ଖାଇ ପିଇକି ଶୋ ତ ଜପ କର, କୃଷ୍ଣ କହିଲେ ଇଏ ତ ମୋତେ ପାଇବା ପାଇଁ ଇଆଡ଼େ ଇଚ୍ଛା ବି ନାହିଁ, ଇଆଡ଼େ ତ ଗୋଟେ ଶୁଦ୍ଧ କାମନା ହିଁ ନାହିଁ, ତାର ଯାହା କରୁଛି କରୁ, କିଛି କିଛି କୃଷ୍ଣ କୃଷ୍ଣ କହୁନାହାନ୍ତି, ଛାଡ଼ ଯାହା 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 କରୁଛି କିଛି ନାହିଁ। ଶୁଦ୍ଧ ଭାବନା ଆସିଲେ ଯଦି ତୁମର ପ୍ରେମଟା ରହିଛି ନା, କୃଷ୍ଣ ପତି ରୂପରେ ପାଇବା ପାଇଁ କାମନା କରିଛନ୍ତି ନା, ଯଦି ବି କିଛି ଦୋଷ ରହିଯାଉଛି ତ କୃଷ୍ଣ କାଟିବେ, ତ ଏଇଭଳି ଭାବରେ ଆଗ ପିବାନି ସରଳ। ତାହେଲେ ଏସବୁ ଲଜ୍ଜା ଧର୍ମକୁ ତ୍ୟାଗ କରିକି ଯାହା କୃଷ୍ଣ କହୁଛନ୍ତି ଯଦି ଯୁକ୍ତି କରୁଛନ୍ତି ତାଙ୍କର କିଛି ଦେହ ଧର୍ମ ପାଇଁ ବା ଲୌକିକ ଯୋଉ ଆମେ ଶୁଣୁଛେ ସେ ଲୌକିକ ନୀତି ପାଇଁ କୃଷ୍ଣ ସବୁ କାଟି ଦଉଛନ୍ତି, ସୁତ କରୁଛନ୍ତି। ନନୁ ନନୁ ଦେଶାଚାର ଅୟମ ବିଶେଷତଃ ବାଲାନାମ ନ ଅପରାଧମ। ଆମେ ବା ବାଳିକା ଗୁଡ଼ାକ କୁପକନ୍ୟା ଆମେ କ'ଣ ପ୍ରାପ୍ତବୟସ୍କ ହେଇଛୁ, ଆମ ଦୋଷ ଲାଗିବ? ବାଳକମାନେ ତ ଅପରାଧ ହୁଅନ୍ତି, ବାଳକମାନେ ତ ଉଲଗ୍ନ ହିଁ ସ୍ନାନ କରନ୍ତି। ଏଇଟା ଦେଶ ଆଚାର, ଆମ ଦେଶରେ ସମସ୍ତେ ମିଶ୍ରଣ କରନ୍ତି। ତୁମେ କ'ଣ ଦେଶ ଲୋକ ନୁହଁ କି? କୃଷ୍ଣ କହୁଛ ତୁମେ ଭାଇ ଏଠିକାର ସମସ୍ତେ ମିଶ୍ରଣ କରନ୍ତି, ମୁଁ ସେମିତି ସ୍ନାନ କରିବି, ମୋତେ କାହିଁକି ଦୋଷ ଦେଖୁଛ? କୃଷ୍ଣ କହିଲେ ନାଇଁ ନାଇଁ ଧୃତ ବ୍ରତା, ତୁମେ ବ୍ରତ କରିଛ, ତୁମେ ସାଧାରଣ ଲୋକ ନୁହଁ, ତୁମେ ମୋତେ ପାଇବା ପାଇଁ ବ୍ରତ କରିଛ ଟି। କୃଷ୍ଣ ସେଇଟା କହୁନାହାନ୍ତି, ତୁମେ କାତାଇନି ବ୍ରତ କରିଛ, କିନ୍ତୁ ପ୍ରକୃତ ଅର୍ଥ କ'ଣ? ତୁମେ ମୋତେ ପାଇବା ପାଇଁ ବ୍ରତ କରିଛ, ତୁମ ପାଖରେ କୌଣସି ବୈଗୁଣ୍ୟ ରହିବା ଉଚିତ ନୁହେଁ। ସେଥିପାଇଁ ଗୋପାୟନ କହିବେ ଠିକ୍ ଅଛି ପ୍ରଣାମ କର। ଗୋପାୟନ କହିଲେ ଚାଲ ଯିବା ବର୍ତ୍ତମାନ ଯମୁନା ଚକ୍ରପାଦଙ୍କ ଭାବ, ଏଇଟା ଶ୍ଳୋକର ତ ଧରା ପଡ଼ିବନି, ଚକ୍ରପାଦ କହୁଛି ଚାଲ ଯିବା ବର୍ତ୍ତମାନ ଆତ୍ମହତ୍ୟା କରିଦେବା। କାହିଁକି ଆତ୍ମହତ୍ୟା କରିବା? ବଞ୍ଚି କ'ଣ ଲାଭ ଅଛି? ଆଉ ଯାହାଙ୍କ ପାଇଁ ବ୍ରତ କରିଥିଲେ ସେ ବ୍ରତଟା ଦୋଷ ରହିଗଲା, କ'ଣ କେତେ ସରଳ! ସେମାନେ କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ ଚାହିଁଥିଲେ, ସେ ଆସିଲେ କିନ୍ତୁ ଅପରାଧ ରହିଗଲା, ଅପରାଧ ହେଲେ ତାକୁ କୃଷ୍ଣ ମିଳିବେନି, ହେତୁ କୃଷ୍ଣ କହୁଛନ୍ତି ଆଉ ଦେବୀଙ୍କ ପାଖରେ ଅପରାଧ ହେଇଗଲା, ଚାଲ ଆଉ ଘରୁ କ'ଣ ଯିବା, ଚାଲ ସବୁ ଯମୁନାରେ ବୁଡ଼ିକି ମରିବା। କୃଷ୍ଣ କହିଲା ତୁ ଯିବା ଦରକାର ନାହିଁ, ଅପରାଧର ପୁଣି ଉପାୟ ଅଛି, କ'ଣ ନା? ପ୍ରଣାମ ପ୍ରଣାମ କର। ଅପରାଧ ତ କଲୁ ଯାହା ପାଖରେ, ସିଏ ତ ଦେବୀ ତ ନାହାନ୍ତି, କାହାକୁ ପ୍ରଣାମ କରିବୁ? ଆରେ ମୋତେ ପ୍ରଣାମ କର, ତୁମ କାଲି ଶୁଣିବ, ତୁମେ କାହିଁ ପ୍ରଣାମ କରିବୁ? ତୁମେ କେ, ତୁମେ କ'ଣ ବରୁଣ, ତୁମେ କ'ଣ ନାରାୟଣ, ତୁମେ କାହିଁ ପ୍ରଣାମ କରିବୁ? କୃଷ୍ଣ କାଲି କହିବେ ସାର ସରଳ ସରଳ ଲୋକର ଯଦି କିଛି ବି ଦୋଷ ରହୁଛି କି ତାର ମନହଟ ରହିବା ଦରକାର, ସରଳର ଅର୍ଥଟା ନୁହେଁ, ସରଳ ଅର୍ଥ ହେଉଛି ଶରଣାଗତ, ବାଳକଟା ସରଳ ବୋଲି ସେ ଶରଣାଗତ, ଶରଣାଗତିରୁ ହିଁ ସରଳତା ପକ୍କ ହୁଏ, ନହେଲେ ଆମର ସରଳତା ହେଉଛି ଏଇଟା ଗୋଟେ କ'ଣ ଲୌକିକ ସରଳତା, ଯିଏ ଯାହା କହିଲା ହଁ ମାରିଦେବା, କିନ୍ତୁ ଗୁରୁ ଗୁରୁ କୃଷ୍ଣ ଯାହା କହିବେ ସେଇଟା ଦେଖୁନା, ଏଇଟା ସରଳତା ନୁହେଁ। ଯିଏ ଦେଖୁନ ଯୋଉମାନଙ୍କୁ ଆମେ ସରଳ ବୋଲି ବୈଷ୍ଣବ ରାଜ୍ୟରେ କହୁଛେ, ଯିଏ ଯାହା ଯୋଉ ବୈଷ୍ଣବ ଯାହା କହୁଛି ସେ ତାକୁ ପ୍ରଶଂସା କରିବା ପାଇଁ ସେ ହଁ ମାରିଦେବ, କିନ୍ତୁ ଗୁରୁକୃଷ୍ଣ କଥାରେ ସେ ହଁ ମାରିପାରିବନି, ପାରିବନି କେବେ, ଅନ୍ୟମାନଙ୍କୁ ଖୁସି କରିବା ପାଇଁ ସେ ହଁ ମାରିଦେଇପାରେ କରିପାରିବନି। ସରଳ କ'ଣ? ଶରଣାଗତିର ଏଇଟା ଗୋଟେ ଅଙ୍ଗ, ଶରଣାଗତିର ଅଙ୍ଗ, ବିଶେଷ ଅଙ୍ଗ। ପ୍ରାଥମିକ ଲୌକିକ ସରଳତା ଥାଏ, କିନ୍ତୁ ଏଇଟା ପରିପକ୍ ହେଇଯାଏ କେତେବେଳେ, ଯେତେବେଳେ ତୁମେ ଶରଣାଗତ ହେଇଛ, ତୋର ଗୋଟେ ନେଜୁ ଛୁଆଟା, ତୋ ମାଆର ଶରଣାଗତ ହେଇଛି, ନେଚୁରାଲ ସରଳ, ମା ଯାହା କହିବ ଏ ପୁଅଟି ଭୂତ ଅଛି ରେ, ଆଜ୍ଞା ହଁ ଭୂତ ଅଛି, ସରଳ ଗୋଟେ ଡିଭାଇନ୍ କ୍ୱାଲିଟି, ଏଇଟା ପୁରା ପୂର୍ଣ୍ଣ ମେଚ୍ୟୁର୍ଡ ହେଇଯାଏ, ପୂର୍ଣ୍ଣ ପରିପକ୍ ହେଇଯାଏ ଯେତେବେଳେ ଶାସ୍ତ୍ରୀୟ ସଦାତାର ଆସେ, ସଦଗୁରୁ ଚରଣରେ ସେ ଶରଣାଗତ ହେଇଯାଏ, ତା ସରଳତା ଆସେ, ସମସ୍ତଙ୍କୁ ବିଶ୍ୱାସ କରିବ, ସେ କାହାକୁ ଠକେଇବା ପାଇଁ ଚାହିଁବନି, ତାର ସବୁ କଥାରେ ବିଶ୍ୱାସ ଆସିବ, ସନ୍ଦେହ ତାର ମନ ଭିତରେ କୌଣସି ଆସିବନି, କାହାକୁ କୌଣସି ବ୍ୟକ୍ତିକୁ ବି ସନ୍ଦେହ କରିବନି, କୌଣସି ଜିନିଷକୁ ସେ ସନ୍ଦେହ କରିବନି, ସବୁଟାକୁ ସରଳରେ ସେ ନେଉଥିବ, ସବୁଟାକୁ ସରଳ ଗ୍ରହଣ କରୁନଥିବ, ସେଇଟା ହେଉଛି ସରଳତା। ତା ହୃଦୟରେ ସେ ତା ଅନ୍ତରଟା ଏତେ କୁଟ କାପଟରୁ ନିଷ୍କପଟ ହେଇଯାଇଥିବ, ସେ ହରିଭଜନ କଲା ମାନେ ତାକୁ ଆସ୍ୱାଦନ ଲାଗିଲା, ନନ୍ଦ ହେଇପାରିବନି। ଆଉ ଆମେ କ'ଣ ସରଳ? ହଁ ସେ ଭାରି ସରଳ, ସେ ଚୁପଚାପ ରହିଲା, ସେ ସରଳ, କିନ୍ତୁ ସାଧୁଗୁରୁଙ୍କ କଥାରେ ତା ମୁଣ୍ଡ ଭିତରେ ପଶିଛି ପଶିବନି, ଜଗତ ଆଗରେ ସରଳ ହେଇଯିବା ସହଜ, କିନ୍ତୁ ସାଧୁଗୁରୁ ପାଖରେ ସରଳ ବା କୃଷ୍ଣ ପାଖରେ ସରଳ ବା ସହଜ ନୁହେଁ। ଯେ ସାଧୁଗୁରୁ କୃଷ୍ଣ ପାଖରେ ସରଳ ହେଇପାରିଲା, ସେ ତ ଶରଣାଗତ ହେଇଗଲା, ସେ ହିଁ ଶରଣାଗତ ଆତ୍ମା। ଠିକ୍ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦ।